नमो भगवते वासुदेवाय। श्रीमद भगवद गीता द्वितीय अध्याय 45 नंबर श्लोक रामायण श्रवण करथले। भगवान श्रीकृष्ण व्यवसायत्मिका बुद्धि निष्काम कर्म जुगरे जो बुद्धिटी आवश्यक इंद्रिय माने अच्छा माने चाहे वेदोक्त कर्म वेदरे जहाँ अच्छे से वेदोक्त कर्म करेंगे किंबा पाप कर्म करेंगे। इंद्रिय माने केवे निष्क्रिय रही पारे इंद्रिय माने तो निष्क्रिय भले जमी समाधि अवस्था इंद्रिय निष्क्रिय न था मानस सेवा चल था। इंद्रिय माने जेहेतु शक्ति रही प्रोपेन्सिटी जहाँ स्वभाव रही आक्टिव मनुष्य को मनुष्य चुपचाप बसीगले जे इंद्रिय माने चुपचाप बसिबे ता नुहे। इंद्रिय माने मन को प्रेरण करिबे चाहे विषय चिंतन रहो ना भगवत चिंतन रहो। जेमिति आखिटा को आम बंद करदे तार अर्थ ना आखि कार्य करूनि चक्षुटा कार्य करूनि चक्षु तार चिंता करूछि कौन देखिथिला सब इंद्रिय माने जेहेतु तांकर स्वभाव रही बहुत आक्टिव कौन कह बहुत क्रियाशील नीरव से बस पारे के समाधि अवस्था भी इंद्र मैंने कौन करते नीरव रुहतनी शब्द स्पर्श रूप रस गंध पंच ज्ञानेन्द्रिय मैंने से आस्वादन करें जमी शब्द कृष्णंर वंशीध्वनि से शुणी कृष्णंर वचन को शुणी पारती समाधि अवस्था भगवान कृष्णंर कि वचन आम कौन से जानपर कृष्ण कि कथा कहते आम गोटे मनीष गोटे मधुर कथा कहला के आनंद लगुच भगवान श्रीकृष्ण जो वचन कहते सखा को डाकु थे सखी को डाकु थे अर्जुन को सखीति मत्वा प्रसवम जदुक्तम हे कृष्ण हे जादव कौन कृष्ण मन अर्जुन मन पक कश्वर को देखला सखीति मत्वा प्रसवम जदुक्तम हे सखा मो विश्वर को देखला पर मन सख्य भाव संकुचित हो जाए ना हे जदुवंशी बोली मुझे डाकुली मुख भय कारण भगवान श्रीकृष्ण एत मधुर कथा कहते एत सुंदर व्यवहार करती अर्जुन आज चिंता करे बड़ शक्ति जहाँ जो प्रभु अच्छे विश्व रूप मत देखले सी ये साधारण जहाँ कहते सामाजिक प्राणी भली भगवान एत मधुर व्यवहार करती उद्यमी से कथा कहते संसार यदि सब भाग्यहीन व्यक्ति किए था द्वारकावासी जोभली चंद्रमा समुद्र भितर था मत्स्य मैंने हमें गोटे आलोक पिंड समुद्र चंद्रमा जन्म होती कि मत्स्य मैंने भावुले से गोटे आलोक पिंड से भगवान श्रीकृष्ण सर्व सर्वगुणार आधार कि मनस भगवान बहुत महान जी ये महान हुए तार साधारण गुण गुड़िक अधिका आकर्षित हुए जी माँ के गर्भवास केष्ट सही से का घर थी कि जन्म होता है सी के कष्ट जन्म दूसरी कितना छुआ को के स्नेह कर माँ कहूनी मुझे तो जन्म देते बड़ बड़ लोक ना छुआ जहाँ कहले से मानू जी ये महान हुए तार व्यवहार गुड़िक मार्जित हुए सी से तौ व्यवहार को आसे आम सब ऊपर व्यवहार चाहूचे मोटे बड़ पोजिशन रही मोर गोटे बड़ कथ तौ भगवान श्रीकृष्ण एमती व्यवहार करते सखा मान सहित सखी मान सहित अर्जुन मान सहित पांडव मान सहित द्रौपदी सहित द्रौपदी परिमाण मुणिया करती बुआजी बोली प्रमाण प्रणाम करती क्या कुंती को भीमसेन को प्रणाम करती भीमसेन को प्रणाम करती युधिष्ठिर को प्रणाम करती अर्जुन को आलिंगन करती भगवान ये महान हेले भी भगवान भक्त मान शिखा दरकार ए कौन महान कौन गुण रही क्यों ज्ञान आम रही मन रखा पड़ो से ज्ञान भगवान देखते मलमूत्र शरीर धारण करव देखा आई विनाशील शरीर मैंने यही कथा पड़ी इंद्रिय मैंने कदापि निष्क्रिय ही रही पारे इंद्रिय मैंने क्रियाशील तेनालीर जो भगवान जो कहते निष्काम कर्म करने निष्काम करने एक बुद्धि दरकार अच्छे बुद्धि कौन विश्वात्मक सरी निश्चयात्मक बुद्धि व्यवसायत्मक बुद्धि बुद्धि स्थिर हवा दरकार सुख हो दुख हो संसार नष्ट हो न हो मो जीवन जहाँ भी मुझे ग्रहण कर भक्तिटा से भाई ना सती शास्त्रीय सतपति जथा भगवान कौन ना वही निबद्ध हृदय साधु हिसाब वैकुंठ प्रवचन दुईटा प्रवचन भगवान वैकुंठ ଯାହାକୁ ହିଁ କେବଳ ଭକ୍ତ ତତ୍ତ୍ୱ ହିଁ ସେଥିରେ ସେ ପ୍ରକାଶ କରିଛନ୍ତି। ଗୋଟେ ପ୍ରବଚନ ଦେଇଛନ୍ତି ବୈକୁଣ୍ଠରେ, ସଂସାର ସବୁଠୁ ବଡ଼ ଯୋଗୀ ପାଖରେ ଶିବାବତାର ଦୁର୍ବାସାମ କହିଛନ୍ତି, ମୟି ନିବଦ୍ଧ ହୃଦୟ ସାଧୁ ହି ସମଦର୍ଶୀ ନା, ସାଧୁ ସମଦର୍ଶୀ, ଯାହାର ଯେଭଳି ସ୍ଥିତି ତାକୁ ସେଭଳି ସମ୍ମାନ ଦେବ, ଘୃଣା କରିବନି, ତା ହୃଦୟରେ ଘୃଣ୍ୟ ଭାବ ରହିବନି। ସାଧୁ ହି ସମଦର୍ଶୀ ନା ବଶ୍ୟ କୃବନ୍ତି ମାଂ ଭକ୍ତିଆ ଶସ୍ତ୍ରୀ ଅଂଶ ପତି ଯଥା, ସାଧୁ ତାର ସମଦର୍ଶୀ ଗୁଣରେ ସେ ମୋତେ ବଶ କରିନିଏ। ଭଗବାନଙ୍କୁ ଭଜନ କରାଯାଏ, କିନ୍ତୁ ଭଜନର ଯେଉଁ ଅଲ୍ଟିମେଟ୍ ଜିନିଷଟା, ଅନ୍ତିମ ଜିନିଷଟା କ'ଣ ବୁଝିବାକୁ ପଡ଼ିବ? ଭଜନରେ ରାଗଦ୍ୱେଷ ରହିବନି। ତ ଆମେ ବହୁତ ଭଜନ କରୁଛୁ ତାକୁ ଘୃଣା କରିବା, ସେ ମୋର ସେ ପରର ସେ ଏମିତିକା ସେମିତି, ଇଏ କ'ଣ, ଏସବୁ ଠିକ୍ ନା? ପାପି ପାପି ଜାଗାରେ ଅଛି, ପୁଣ୍ୟବାନ ପୁଣ୍ୟ ଜାଗାରେ ପୁଣ୍ୟବାନ ଅଛନ୍ତି, ଭକ୍ତ ଭକ୍ତ ଜାଗାରେ ଅଛି, ଆମେ ଘୃଣା କାହିଁକି କାହାକୁ କରିବା? ଶାସ୍ତ୍ରରେ ଉପେକ୍ଷା କୁହାଯାଇଛି, ମଧ୍ୟମ ଅଧିକାରୀକୁ ଉପେକ୍ଷା କୁହାଯାଇଛି। ଉପେକ୍ଷା ଅର୍ଥ ତା ବିଷୟରେ ଆଲୋଚନା ସମାଲୋଚନା କରିବା ଦରକାର ନାହିଁ। କୃପା ଦ୍ୱେଷ, କୃପା ମୈତ୍ରୀ ଚ ଉପେକ୍ଷା, ସେ କୃପା କରିବ, ବାଳିଶକୁ କୃପା କରିବ, ଯିଏ ଅଜ୍ଞ ତାକୁ କୃପା କରିବ, ମଧ୍ୟମ ଅଧିକାରୀ ଯିଏ ବନ୍ଧୁ ସମବୟସ୍କ ତାଙ୍କ ସାଙ୍ଗରେ ମୈତ୍ରତା କରିବେ, ଆଉ ଶତ୍ରୁମାନଙ୍କୁ ଉପେକ୍ଷା କରିବେ। ଉପେକ୍ଷା ଅର୍ଥ ଶତ୍ରୁତା ନୁହେଁ, ଉପେକ୍ଷା ଅର୍ଥ ଶତ୍ରୁତା ନୁହେଁ, ଉପେକ୍ଷା ଅର୍ଥ ମାଇଣ୍ଡ ୟୁର ଓନ୍ ବିଜନେସ୍, ତୁମ ଧନ୍ଦାରେ ତୁମେ ରୁହ, ତାଙ୍କର ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ଅନ୍ୟର ଖରାପ ବିଷୟରେ ଆମେ ଚିନ୍ତା କରି କ'ଣ ଲାଭ ଅଛି? ପ୍ରସଙ୍ଗ ହିସାବରେ ଆମେ ଯଦି କିଛି ବିଚାର ବି କରୁଛେ, ଦେଖିବା ଆମର ଏଇଟା ଭଜନ ଅନୁକୂଳ ଅଛି କି ପ୍ରତିକୂଳ ଅଛି, ସେଇଟା ମନରେ ବିଶେଷ ରଖିବା ଉଚିତ ନୁହେଁ। କାରଣ ସବୁ ମନେ ରଖିବାକୁ ପଡ଼ିବ, ଆମ ମନକୁ ସ୍ଥିର କରିବାକୁ ପଡ଼ିବ। ଆମର କେହି ଶତ୍ରୁ ହେଇ ଜନ୍ମ ହେଇନଥିଲେ, କେହି ମିତ୍ର ହେଇ ଜନ୍ମ ହେଇନଥିଲେ, ମୋର କର୍ମ ଆଜି ମୋତେ ଶତ୍ରୁ ମିତ୍ର କରିଦେଲା, ଆମ ମନ ବି ତାକୁ ଅନୁକୂଳ ହେଉଛି, ମନ ଅନୁକୂଳ ହେଇଗଲେ ଶତ୍ରୁ ଏବଂ ମିତ୍ର, ମନ ପ୍ରତିକୂଳ ହେଇଗଲେ ଶତ୍ରୁ। ଭଲ ଖରାପ ସତ୍ୟ କହିଲେ, ଏଇ ଭଲ ଏଇ ମନ୍ଦ ସବୁ ହେ ମନ ଧର୍ମ, ଏଠି ସବୁ ମନ ଧର୍ମ, ଏଇଟା ଭଲ ଏଇଟା ଖରାପ, ସେ ଲୋକ ଭଲ ସେ ଲୋକ ଖରାପ, କେହି ଭଲ ଖରାପ ନୁହନ୍ତି, ଏସବୁ ମନ। ମନ ଖରାପଟା ବି ଭଲ ଲାଗୁଛି, ଭଲଟା ବି ଖରାପ କରିଦେବ। ଏ ସଂସାର ଭଲ ବୋଲି କିଛି ନାହିଁ, ସବୁ ତ ଜଡ଼ ବସ୍ତୁଟା କ'ଣଟା ଅଛି, ଭଲ ବୋଲି କ'ଣଟା କରାହେଉଛି? ସବୁ ତ ଗୁଣଯୁକ୍ତ ବସ୍ତୁ, ଗୁଣଯୁକ୍ତ ବସ୍ତୁରେ ଗୋଟେ ସ୍ଥାୟିତ୍ୱ କ'ଣ ଅଛି? ମନ ସବୁ ତିଆରି କରିଦେଉଛି, ମନ ଅନୁକୂଳ କରୁଛି ପ୍ରତିକୂଳ କରୁଛି, ଏ ବିଚିତ୍ର। କିନ୍ତୁ ମନ ନିଶ୍ଚୟାତ୍ମକ ହେବା ଦରକାର, ବ୍ୟବସାୟତ୍ମକ ବୁଦ୍ଧି ହେବା ଦରକାର। ଭଗବାନ ବ୍ୟବସାୟତ୍ମକ ବୁଦ୍ଧି କହିକି ଅବ୍ୟବସାୟତ୍ମକ ବୁଦ୍ଧି ପୁଣି ତା ପରବର୍ତ୍ତୀ ଶ୍ଲୋକରେ ବ୍ୟାଖ୍ୟା କଲେ, ଯାଇ ମାମ ପୁଷ୍ପିତା ବାଦା ପ୍ରବଦନ୍ତି ଅଭିପତ୍ସିତା ବେଦବାଦରତମ ପାର୍ଥମ୍, ବେଦବାଦମ ରତମ ପାର୍ଥମ, ରତମ ପାର୍ଥମ, ଏ ଶବ୍ଦରେ ଆମେ କହିପାରିଲେ ରତମ ବେଦବାଦ ରତମ ପାର୍ଥମ, ବେଦବାଦରେ ସବୁବେଳେ ରତ ସେମାନେ ପୁଷ୍ପିତ ବାଚ, ଏଇଟା ଏଇଟା ଏମିତି ଧର୍ମ, ଏଇଟା କଲେ ଏମିତି ଫଳ ମିଳିବ, ଏଇଟା କଲେ ଏମିତି ଫଳ ମିଳିବ, ଏଇଟା ଭୋଗ ବୁଦ୍ଧି, ଧର୍ମରେ ଭୋଗ ବୁଦ୍ଧି, ଏମାନଙ୍କ ମନ କେବେ ସ୍ଥିର ହେଇପାରିବନି। ମନ ରଖିବାକୁ ପଡ଼ିବ, ମନ ଯାହା ଖୋଜୁଛି ଆମେ ତାକୁ ଦେଇଦେଲା ପରେ ମନ କ'ଣ ହେଉଛି, କ'ଣ ସ୍ଥିର ହେଇଯାଉଛି? ମନ ଯାହା ଜୀବନରେ ଆମେ ଆମେ 30 ବର୍ଷ 40 ବର୍ଷ 50 ବର୍ଷ, ବାବୁଲ କେତେ ବୟସ ହେଲା, 56 ବୟସ ଭିତରେ ତୁମ ମନ ଯାହା ଚାହିଁଥିଲା, ଯେତିକି ଯାହା ଯାହା ଦେଇଛ, କ'ଣ ମନ ତୁମକୁ ସ୍ଥିର ହେଇଗଲାଣି ନା ଚଞ୍ଚଳ ହେଉଛି? ଆହୁରି ମନ କ'ଣ ସ୍ଥିର ହେଉଛି? କିଛି ନା, ଏଇଟା କରିଦେବି ଏଇଟା କରିଦେଲେ ମୋର ସରିଗଲା, ଖାଲି ମନ କ'ଣ କରିଦେବ ଏଇଟା ସରିଦେଲେ ମୋ କାମଟା ସରିଲା। ମନର ମନକୁ ଯିଏ ଉପେକ୍ଷା କରି ଶିଖିନି, ମନ ତାକୁ ଘୁରେଇ ଘୁରେଇ ମାରିବ। ମନକୁ ଗୋଟେ ମନକୁ ଗୋଟେ ବଳ ଦ୍ୱାରା ଉପେକ୍ଷା କରିବାକୁ ପଡ଼େ। କ'ଣ ଉପେକ୍ଷା କରିବ? ମନ ଗୁରୁ କହନ୍ତି ନା, ଡୋଣ୍ଟ ହିୟର ଦି ହ୍ୱିସ୍ପରିଂ ଅଫ୍ ୟୋର ମାଇଣ୍ଡ, ସାଧୁ ଯାହାକୁ ସେଇଟା ଶୁଣ, ମନ ଯାହାକୁ ସେଇଟା ଶୁଣନି। ସେନେ ସାଧୁ କଥାଟା କାନରେ ପୁରିବାକୁ ପଡ଼େ, ଶାସ୍ତ୍ର କଥା କାନରେ ପୁରିବାକୁ ପଡ଼େ, ମନ କଥା କାହିଁକି କହୁଛି? ମନ ତ କହିଦେବ ଏଇଟା ଠିକ ବୋଲି, ଏଇଟା ମୁଁ କହିଲେ ମୋର ଠିକ ହେବ, ଯେଉଁଟା ମନ କହୁଛି ତାକୁ ଶୁଣନି, ସାଧୁ କ'ଣ କହିଛନ୍ତି ଶୁଣ। ହେ ସାଧୁ, ସାଧୁ ତୁମର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି, ସାଧୁ ହେଉଛନ୍ତି ଶାସ୍ତ୍ରର। ସାଧୁ ଯେତେବେଳେ ଯାହା କହିଛନ୍ତି ତୁମକୁ ଉପଦେଶ ଦେଇଥିବେ, ତୁମର କ୍ଷତି ପାଇଁ କେବେ ଉପଦେଶ ଦେବେନି, କାରଣ ଶାସ୍ତ୍ର ହିସାବରେ ତୁମର କେଉଁଟା କାମରେ ଲାଗିବ ସେତିକି ସେ କହିବେ, ସେଟା ତୁମେ ଗ୍ରହଣ କରିପାର ନ କରିପାର। ହ୍ୱିସ୍ପରି ମାନେ କ'ଣ, ଓଡ଼ିଆରେ କ'ଣ କୁହାଯାଏ, ଫୁସ୍ଫୁସ୍ କଥା, ଭାବିଲେ ଇଂଲିଶ ବୁଝି ଦେଉଛ ଆଉ ଆଉ କ'ଣ, ଆଉ ହ୍ୱିସ୍ପରି ମାନେ ଫୁସ୍ଫୁସ୍, ମନ ଗୋଟେ କଥାକୁ ତୁମେ ଗୋଟେ ଚିନ୍ତା କରୁଥିବ ସେ କହିଦେବ ଏଇଟା କଲେ ତ ହୁଅନ୍ତା ଏମିତି କଲେ ତ ହୁଅନ୍ତା, ଆରେ ତା କଥା ଶୁଣନି। ଆଜି ଶୁଣି ଶୁଣିକି ଆଜି ଆମର ଏ ଅବସ୍ଥା ହେଇଛି, ସେ ମନର ଅନୁକୂଳ ହେଇ ହେଇ ଆଜି ଆମେ ଆଜି ସଂସାରରେ ପଡ଼ିଛେ, ଏତେ ଦୁଃଖ ପାଉଛେ। ମନେଇବ ମନୁଷ୍ୟର କାରଣ ବନ୍ଧନ ମୁଖ୍ୟ, ଏଇ ବନ୍ଧନର କାରଣ ମନ ହେଇଛି। ଆମେ ମନର କଥା, ମନକୁ ଗୋଟେ କଥା ଶିଖିବା ଦରକାର, ଜଣଙ୍କର ଷ୍ଟ୍ରେଙ୍ଥ ନେଇ, ଜଣଙ୍କର ବଳ ନେଇକି ମନକୁ ଉପେକ୍ଷା କରିବାକୁ ପଡ଼ିବ। ସାଧୁ ଗୁରୁଚରଣ ଉପାସନା ଆଶ୍ରମ, ସାଧୁ ଗୁରୁକୁ ସ୍ମରଣ କରି ସବୁବେଳେ ଭଗବାନଙ୍କର ସେବା କରି ନାମ କରି ପ୍ରଭୁଙ୍କର କୃପା ଗୁରୁବର୍ଗଙ୍କର କୃପା ନେଇକି ମନକୁ ଉପେକ୍ଷା କରିବାକୁ ପଡ଼େ। ମନ ଯାହା କହୁଛି ମନ କଥା ମୁଁ ଶୁଣିବିନି, ଡୋଣ୍ଟ ହିୟର, ତା କଥା ଶୁଣନି। ଗୁରୁଦେବ କହୁଛନ୍ତି ତୁମେ ଗୋଟେ ଶୁଣନି, ତା କଥା ଶୁଣିଲା ମୋତେ ହଇରାଣରେ ପଡ଼ିବ। ମନ କହୁଛି କିଛି ଭଗବାନ ପ୍ରାର୍ଥନା କରିବା, ପ୍ରଭୁ ଆପଣ ମୁଁ ଏମିତି ଚାହୁଁଛି କି ମୁଁ ଜାଣିନି କ'ଣ ମୋର ଠିକ୍ ଭୁଲ ଆପଣଙ୍କର। ମନକୁ ଉପେକ୍ଷା କରି ଶିଖିବା ଦରକାର ନା, ଆମେ କରିପାରୁନି, ମନ ଜବରଦସ୍ତି ଆମ ଉପରେ ପ୍ରଭାବ ପକେଇ ଦେଉଛି। ଆମେ କରିପକାଉଛି, କରିପାରିଲା ପରେ ଭୁଲ ଭୁଲ ରାସ୍ତାରେ ପଳେଇଗଲେ, ଜୀବନ ବର୍ବାଦ ହେଇଯିବ ଆମର, ଏ ଶରତ ନଷ୍ଟ ହେଇଗଲା ନା, ପୁଣି ଗୋଟେ ଶରତ ମିଳିବ। ମନ ତାର ଇମ୍ପ୍ରେସନ୍ସ କ୍ରିଏଟ୍ କରିଦେବ, ମନ ହିସାବରେ ଆମେ ଚାଲିଲେ ମନ ତାର ସେଇଟାକୁ ଭୋଗିବ, ବା ମନ ତାର ଗୋଟେ ସୁଖ ଦୁଃଖ ଚିନ୍ତା କରିବ, ଶତ୍ରୁ ମିତ୍ର ଚିନ୍ତା କରିବ, ରାଗ ଦ୍ୱେଷ ଚିନ୍ତା କରିବ, ତା ଭାବନାଟାକୁ ମୁଣ୍ଡ ଭିତରେ ରଖିବ, ମୃତ୍ୟୁ ସମୟରେ ସେଇଟାକୁ ରିଫ୍ଲେକ୍ଟ କରିବ, ପୁଣି ଗୋଟେ ଶରତ ମିଳିବ। ଭଗବାନ ଶ୍ରୀକୃଷ୍ଣ ସେଇଟା କହିସାରି ମନର ଯୋଉଟା ଅବ୍ୟବସାୟତ୍ମିକ ବୁଦ୍ଧି, ଯୋଉଟା ମନକୁ ଯେଉଁ ଜିନିଷଟା ଚଞ୍ଚଳ କରାଏ ତା କଥା କହିଲେ, ଭୋଗେଶ୍ୱରୀ ପୋଷକତା ଅନନ୍ତ ଅପହୃତ ଚେତସା ବ୍ୟବସାୟତ୍ମିକ ବୁଦ୍ଧି ସମାଧ ହୋ ନିଦିୟତେ। ମନ କେବେ ସ୍ଥିର କରିବାକୁ ଦେବନି ଭୋଗ ଐଶ୍ୱର୍ଯ୍ୟ, ସେଥିରେ ବୈରାଗ୍ୟଟା ବହୁତ ବଡ଼ କାମରେ ଲାଗେ। ଭକ୍ତିର ପ୍ରବେଶ ସ୍ତରରେ ବୈରାଗ୍ୟ ଚକ୍ରପାତ ଲେଖୁଛନ୍ତି, ଜ୍ଞାନ ବୈରାଗ୍ୟ କବୁ ନୟ ଭକ୍ତିର ଅଙ୍ଗ, ଜ୍ଞାନ ବୈରାଗ୍ୟ ଚଲେ ଭକ୍ତ କୃଷ୍ଣ ଭକ୍ତର ସଙ୍ଗ। ମହାପୁରୁଷ ସିଦ୍ଧାନ୍ତ ସନାତନଙ୍କୁ, ସନାତନ ଆମର ଜ୍ଞାନ ବୈରାଗ୍ୟ ଭକ୍ତିର ଅଙ୍ଗ ନୁହନ୍ତି, କୃଷ୍ଣ ଭକ୍ତ ପଛେ ପଛେ ଯାଆନ୍ତି, କିନ୍ତୁ ମୁଖ୍ୟତଃ ଭକ୍ତିଦେବୀ, ଯେହେତୁ ଭକ୍ତିଦେବୀଙ୍କର ପୁଅ କିଏ, ଜ୍ଞାନ ବୈରାଗ୍ୟ ମା ଦୁଃଖୀ ହେବେ। ଜ୍ଞାନ ବୈରାଗ୍ୟ ତୁମେ ଆଦରଣ କଲେ ସେ ଦୁଃଖୀ ହେବେ, ତୁମେ ଶାସ୍ତ୍ର ଶ୍ରଦ୍ଧା ନ କଲେ, ଶାସ୍ତ୍ରର ଋଣ ରହିଲା, ଶାସ୍ତ୍ର ଋଣ ରହିଛି ନା, ଆଉ ଆମେ ବୈଷ୍ଣବ ହେଇକି ଯଦି ଶାସ୍ତ୍ରମାନେ କେତେ ପୂର୍ବତ କେତେ କଷ୍ଟ ରଚନା କରିଛନ୍ତି, ଗୋସ୍ୱାମୀମାନେ କେତେ କଷ୍ଟକୁ ରଚନା କରିଛନ୍ତି, ପତ୍ର ଜାଳିକି ଯିବି ରଘୁନାଥ ଗୋସ୍ୱାମୀରେ ସଭାବଳୀ ତାଙ୍କ ଦେଖନ୍ତୁ, ତାଙ୍କର ପିକ୍ଚର ଗୋଟେ, ଆଜି ରଘୁନାଥଙ୍କର ଜନ୍ମ ନା, ସରି ତିରୁଭାବତୀ ଥିଲା, ସେସବୁ ବସିକି ଏମିତି ମାନେ ଡେଙ୍ଗା ଲୋକ ଭୋଜନ କରନ୍ତିନି, ବହୁତ ବଡ଼ ବଡ଼ ଗୋସ୍ୱାମୀମାନଙ୍କର ଚିନ୍ମୟ ଶରୀର ନା, ରସମଞ୍ଜରୀ ସେ ଥିଲେ ସବୁ, ତାଙ୍କର ତ ଅମର ଭଳି ଟେବୁଲ ଏଗୁଡ଼ା ଆମର ଯେମିତି ସବୁ ବିଷୟ ଜିନିଷ ଗୁଡ଼ା ରହୁଛି, ଏଇଟା ବିଷୟ ଜିନିଷ ଆଉ ଆମ ପାଇଁ, ତାଙ୍କ ପାଇଁ ଏଇଟା ସବୁ ବିଷୟ, ଆମ ପାଇଁ ଏଇଟା ସାଧନ, ମୋର ବେଡ୍ ଦରକାର, ମୋର ଟେବୁଲଟେ ଦରକାର, ମୋର ଚେୟାରଟେ ଦରକାର, ତାଙ୍କ ପାଇଁ ଏଇଟା ବିଷୟ ଥିଲା, ବୃକ୍ଷମୂଳ ରହୁଥିଲେ ଆଉ, ବୃକ୍ଷମୂଳ ସେ ରହୁଥିଲେ। ଆସ ଏଇଠି ଲେଖନ୍ତି ଏମିତି, ଦେଖି ଗୋସ୍ୱାମୀମାନଙ୍କର ଫଟୋ ରହିଛି ଏମିତି ଲେଖେ, ରୂପ ସନାତନ ଏମିତି, ଏଇଟା ତାଙ୍କ ଟେବୁଲ ଥିଲା, ଆଣ୍ଠୁଟା ତାଙ୍କ ଟେବୁଲ ଥିଲା, ତାଳପତ୍ର ଏମିତି ଟେବୁଲ ପକେଇ ଏମିତି ଲେଖା ରଚନା କରନ୍ତି। ସେସବୁ ଭଗବାନଙ୍କ ନିଜ ଲୋକ ନା, କି କଥା ଦାସ କହୁଛନ୍ତି, ଶାସ୍ତ୍ର ସବୁ ରଚନା କରିଛନ୍ତି। ଜୀବ ଗୋସ୍ୱାମୀଙ୍କର ଜୀବନ ଯେତେ ପଢ଼ୁଥିଲେ, ଜୀବ ଗୋସ୍ୱାମୀ ଚେଲାଙ୍କୁ ପଠାନ୍ତି, ଯାହା ଦିନ ମାନେ ଶୁଖିଲା ପତ୍ର ସବୁ ଆଣୁ, ବୃନ୍ଦାବନ ରହୁଥିଲେ ନା, ସେତେବେଳେ ଇଲେକ୍ଟ୍ରି ଥିଲା ନା କିରୋସିନ ଥିଲା, ଗୋଟେ ସହର ଥିଲା ଆଗ୍ରା, ମଥୁରା ତ ମଥୁରା ବି ସେତେବେଳେ ଏମିତି ସେଇ ଶୁଖି ନଥିଲେ, ସେ ସବୁ ଭଗବାନଙ୍କର ସ୍ଥାନ ଥିଲା, ସାଧୁସନ୍ଥମାନଙ୍କର ସ୍ଥାନ ଥିଲା, କିଛି କିଛି ମଥୁରା ମିଳେ ନା ଆଗ୍ରାରେ ମିଳେ, ଯାହା ଭିକ୍ଷା ମିଳିବ ତାକୁ ନେଇକି ପଠେଇବେ ସେ ଚେଲାକୁ, ତୁ ଯା ଧରିକି ତାଳପତ୍ର। ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଚାରିଦଣ୍ଡ ଶୟନ, କୌଣସି ପଦ ରହିଲା, ଚୈତନ୍ୟର କଥା କହି ଚୈତନ୍ୟ ଚିହ୍ନ, ସବୁବେଳେ ମହାପ୍ରଭୁଙ୍କ କଥା ଚିନ୍ତା କରିକି ଆଖୁ ଧାର ଧାର ଲୋକ ଲୋତକ ପଢ଼ନ୍ତି, ସବୁବେଳେ ଶୁଅନ୍ତି କେତେବେଳେ ଶୟନ କାହିଁ ତାଙ୍କର, ଚାରିଦଣ୍ଡ ଶୟନ ଦୁଇ ଘଣ୍ଟା ଶୁଣି ରଘୁନାଥ କହୁଛନ୍ତି, ଦେଢ଼ ଘଣ୍ଟା ଦୁଇ ଘଣ୍ଟା, ସେତେବେଳେ କେତେବେଳେ ହୁଏନି ଭଜନ ସରଣି ମାନେ ହବନି, ରାତିରେ ସବୁ ଗ୍ରନ୍ଥ ଲେଖନ୍ତି, ରାତିରେ ସବୁ ଯେତେ ଗ୍ରନ୍ଥ ସବୁ ଆସୁଛନ୍ତି ତାଙ୍କର ଅବଦାନ ନା, ଆଉ ରାତିରେ ଯୁବ ଗୋସ୍ୱାମୀ ଶୁଖିଲା ଦିନ ବେଳେ ଶୁଖିଲା ପତ୍ରକୁ ଶିଷ୍ୟମାନଙ୍କୁ କୁହନ୍ତି, ଶୁଖିଲା ପତ୍ର ସବୁ ଆଣ, ରାତିରେ ସେ ପତ୍ରଟାକୁ ପକେଇଦେବେ, ଅଗ୍ନି ଲଗେଇଦେବେ, ଲଗେଇଦେଲେ ପତ୍ରଟା ପକେଇଦେବେ, ପତ୍ର ପକେଇଦେଲେ କ'ଣ ହବ, ଜଳି ଉଠିବ, ଜଳି ଉଠିଲା ସେତିକି ଲେଖି ପକେଇବେ, ଖାଲି ପତ୍ର ପକେଇ ଦେଉଥିବେ ଲେଖୁଥିବେ। ଆମର ଇଲେକ୍ଟ୍ରି କମ୍ପ୍ୟୁଟର ସବୁ ରହିଛି, ଆଜି ସାଧୁଗୁରୁଙ୍କ ଦ୍ୱାରା ଆମର କେତେ ସାଧନ ରହିଗଲା, ତାଙ୍କ ବେଳେ ସେତିକି ସାଧନ କରିଛନ୍ତି, ଏଇଭଳି କଷ୍ଟ କରିଛି, ଶାସ୍ତ୍ର ଋଣ ରହିଯିବ, ଏଇ ଯୋଉ ଜ୍ଞାନ ବୈରାଗ କଥା କହୁଥିଲେ ନା, ଜ୍ଞାନ ବୈରାଗ ହେଉଛି ଭକ୍ତିର ଅଙ୍ଗ, ଠିକ ଅଛି, ଗୋସ୍ୱାମୀଙ୍କର ଜନ୍ମଦିନ ତାଙ୍କ କଥା ନ କହିଲେ ଅସୁବିଧା, ମନରେ ବଢ଼ିଗଲା। ମହାପ୍ରଭୁ ଯେତେବେଳେ ରଘୁନାଥଙ୍କୁ ଦେଖୁଥିଲେ ବହୁତ ଖୁସି ହଉଥିଲେ, କହୁଥିଲେ କେତେ ଦିନ ପୂର୍ବରୁ ରଘୁନାଥ ଦେଖି ବହୁତ ଖୁସି ହଉଥିଲେ, କାହିଁକି ରଘୁନାଥଙ୍କର ରଘୁନାଥର ବୈରାଗ ଜନ ପାଷାଣର ରେଖା, ପଥର ଯେମିତି ଗାର କରିଦେଲେ କେବେ ଲିଭେ ନା, ରଘୁନାଥଙ୍କର ବୈରାଗ ହେଉ ସେ ମହାପ୍ରଭୁ କହିଦେଇଛନ୍ତି, ଭଲ ଖାଇବନି ଭଲ ପରିମାଣ ମାନେ କେବେ ପିନ୍ଧନ୍ତିନି, ଛିଡ଼ା କନ୍ଥା, ଛିଡ଼ା କନ୍ଥ ତାଙ୍କର ନା, ଛିଡ଼ା କନ୍ଥା ବହିରିବାସ, ସବୁବେଳେ ମୁଖତେ ଶ୍ରୀକୃଷ୍ଣ, ମୁଖତେ ଶ୍ରୀକୃଷ୍ଣ ଉଲ୍ଲାସ, ମୁଖରେ ଖାଲି କୃଷ୍ଣଙ୍କୁ ଚିନ୍ତା କରିକି ଆସୁଥିବ, ଦେହଟା ପୁରା କ୍ଷୀଣ ଦେହ ସବୁ, ଶରୀର ବାତାସ ହଲାଏ, ପବନ ଦେଲେ ତାଙ୍କ ଦେହ ହଲାଏ, ରଘୁନାଥଙ୍କର ସ୍ୱର ଏମିତି ବୈରାଗ୍ୟ, ପବନ ଦେଲେ ହଲାଏ, କିଛି ଭୋଜନ କରନ୍ତିନି ନା, ମାଠା ଖାଲି, ମାଠା ମାନେ କ'ଣ, ଦୁଇ ଛାଞ୍ଚ ଏ ଛାଞ୍ଚ ବ୍ରଜରେ ଛାଞ୍ଚୁଛନ୍ତି, ଆମର ଏଇଟା କ'ଣ ଭଲ ଦେଇ କାଢ଼ି ନେଇଥିବେ କେଉଁଟା ଲୋନ୍ କାଢ଼ି ନେବେ ସେଇଟା, ସେଇଟା କ'ଣ ଗୋଟିଏ ଦୋନା ଏମିତି ନା, ବେଶୀ ନାହିଁ ଗୋଟିଏ ଦୋନା, ଗୋଟିଏ ନିୟମ ନା, କାରଣ ରଘୁନାଥ ଅର୍ଣ୍ଣ ଭୋଜନ କରୁଥିଲେ କେଉଁଠି ନୀଳଲୀନାଚଳରେ, ମହାପ୍ରଭୁ ଚାଲିଗଲା ପରେ ଛାଡ଼ିଦେଲେ, ନାହିଁ ସଂକଳ୍ପ କରି ଯାଇଥିଲେ ନା ମୁଁ ସର ଛାଡ଼ିଦେବି, ମହାପ୍ରଭୁ ଚାଲିଗଲା କାଇଁ ରହି କ'ଣ ଲାଭ, ବହୁତ ବିରହୀ ଭକ୍ତ ଥିଲେ ନା, ଆମର ଗୋଟେ ବଞ୍ଚିବାଟା ନିନ୍ଦନୀୟ ଜିନିଷ, ବିଷୟ ଭୋଗିବା ପାଇଁ ବଞ୍ଚୁ, ଭଲ ଖାଇବୁ ଭଲ ରହି ମୋତେ କିଛି କଷ୍ଟ ନ ହଉ, ଆମେ କ'ଣ ଆଉ ଆମେ କ'ଣ କୃଷ୍ଣଙ୍କ ବିରହରେ ସ୍ୱର ଛାଡ଼ିବା ପାଇଁ ଚାହୁଁଛୁ, ବିରକ୍ତ ହେଇକି ମରିବା ପାଇଁ ଚାହୁଁଛୁ, ଆମର ମରଣଟା କ'ଣ ସଂସାର ପ୍ରତି ବିରକ୍ତି ଭାବ ଆସୁଛି, ଆମେ କ'ଣ କୃଷ୍ଣଙ୍କୁ ଚିନ୍ତା କରିକି ମରିପାରିବା ନା, କୃଷ୍ଣଙ୍କ ବିରହରେ ଭୋଜନ ହଉନି କୃଷ୍ଣ ସେବା ହଉନି ମରିପାରିବା, ଆଉ ସେ ପ୍ରକୃତରେ ଯାଇଥିଲେ ସେଥିପାଇଁ ମୁଁ ଯିବି ଗୋବର୍ଦ୍ଧନରୁ ଲଭ ପ୍ରଦାନ କରି ସ୍ୱର ତ୍ୟାଗ କରିବି, କିନ୍ତୁ ରୂପସନାଥଙ୍କୁ ଭେଟିଲେ ରୂପସନାଥଙ୍କ ଭାଇ କର ରଖିଦେଲେ, ଏତେ ସ୍ନେହ ଆଦର ଦେଉଥିଲେ ସାଧୁ ନା, ଆଉ ରଘୁନାଥ ସେଠୁ ରହିଗଲେ ରାଧାକୁଣ୍ଡ ତଟ ରହିକି ଭଜନ କରନ୍ତି, ପାଷାଣର ରେଖା ଯେମିତି ତାଙ୍କର ଭଜନ ସେଇଭଳି, ଆଉ ସେ ତ ରସମଞ୍ଜରୀ, ସେ ହେଉଛନ୍ତି ସପକ୍ଷା ହେଉଛନ୍ତି କାହାର ରୂପପାଦଙ୍କର, ଆମର ସରି ହଁ ରାଧାରାଣୀଙ୍କର ପକ୍ଷ, ସିଏ ଚନ୍ଦ୍ରାବଳୀ ପକ୍ଷ ନୁହନ୍ତି, ବ୍ରଜବାସୀ ମାନେ ତାଙ୍କୁ ମାଠ ଆଣି ଗୋଟେ ଦନା ଦେଇକି ଯିବେ, ଏ ଯେଉଁ କ'ଣ ମାଠ ମାନେ କହୁଛୁ ଯେଉଁ ଦହି ଛାଞ୍ଚ କ'ଣ ଛାଞ୍ଚ ଯେଉଁ ଘୋଳ ଘୋଳ ଦହି ଆଣି ଗୋଟେ ଗୋଟେ ଦୋନା ଦେବେ, ଦୋନା ପତ୍ର ଦୋନା କରି ଆଣିଦେବେ, ସେତିକି ପିଇଦେବେ, କେଉଁ ସଂରକ୍ଷଣ କରିଥିଲେ ଆସ ଆମର ହାତ ଗୋଡ଼ ଚାଲୁ, କେତେ ଭଗବାନଙ୍କର ଶକ୍ତି ସବୁ ପ୍ରାପ୍ତ ହୋଇଥିଲେ, ଏଇ ପରମ୍ପରାରେ ଆମେ ଆସିଛେ, ଆମେ ଯଦି ଆମର ଯଦି ଭୋଗ ଜିନିଷ ରହିବ ସେମାନେ ଆମକୁ କୃପା କରିବେ, ଆମ ମୁହଁ ବି ଚାହିଁବେନି, ଆମ ମୁହଁ ବି ଚାହିଁବେନି, ଆମେ ତ୍ୟାଗୀ ଆମେ ଏମିତି ଶୁଷ୍କ ବେରାଗି ଏଇଟା ଖାଇବିନି ସେଟା ଖାଇବିନି, ନାଇଁ ନାଇଁ ଯାହା ମିଳୁଛି ସେଇଟା ପ୍ରଭୁଙ୍କର, ମୋତେ ପ୍ରଭୁଙ୍କ ଦେଇଛନ୍ତି, କିନ୍ତୁ ଭୋଗ ସାଧନ ତିଆରି କରିବା ଉଚିତ, ଭଲ ଖାଇବା ଭଲ ପିନ୍ଧିବା ଭଲ ଘର କରିବା ଭଲ ରହିବା, ମହାପ୍ରଭୁ ଭଲ ମହାପ୍ରଭୁ ଭକ୍ତ ତ ବୈରାଗ୍ୟ ପ୍ରଧାନ, ଆମର ପ୍ରଧାନ ହେଲା ବୈରାଗ୍ୟ, ବୈରାଗ୍ୟ ଅର୍ଥ ସବୁ କୃଷ୍ଣଙ୍କ ପାଇଁ କରିବି, ମୋର ପାଇଁ କି ଦରକାର ନାହିଁ, ମୋ ପାଇଁ ଯାହା ମିଳିଲା ମୁଁ ଚଳିଯିବି, ବୈରାଗ୍ୟର ଅର୍ଥ ହେଉଛି ଏହା, ଯାହା ବ୍ୟବସ୍ଥା କୃଷ୍ଣ କରୁଛନ୍ତି ଯେଭଳି ବ୍ୟବସ୍ଥା ପ୍ରଭୁ ଯେମିତି ରଖିଛନ୍ତି, ପ୍ରଭୁ ଆମେରିକାରେ ଲସ୍ ଏଞ୍ଜେଲସ୍ ରହିକି ଆସନ୍ତି, କିନ୍ତୁ ଯେତେବେଳେ ଇଣ୍ଡିଆ ଆସନ୍ତି ନା ତଳେ ଶୋଇଯାଆନ୍ତି, କିଛି ନାହିଁ ତାଙ୍କର, କଲିକତା ଭଳି ସହର ସେ ସିଧା ପ୍ଲେନ୍ରେ ଖାଲି ଖାଲି ଚାଲିକି ପଳାନ୍ତି, ସେ କେଉଁଠି ବି ଯିଏ ଭଗବାନଙ୍କର ଶୁଦ୍ଧ ଭକ୍ତ ସେମାନେ କୌଣସି ସ୍ଥିତିରେ ସେମାନେ ବୃକ୍ଷମୂଳ ରହିପାରିବେ ରାଜପ୍ରସାଦ ରହିପାରିବେ, ସବୁ କୃଷ୍ଣଙ୍କର ବ୍ୟବସ୍ଥା ବୋଲି ଜ୍ଞାନ କରନ୍ତି, ଆଉ ସେ ବ୍ରଜବାସୀ ତାଙ୍କୁ ଆଣିକି ଗୋଟେ ସୁନ୍ଦର ପତ୍ର, ଯେଉଁ ପଳାଶ ପତ୍ର, ପଳାଶ ପତ୍ର ସୁନ୍ଦର ବଡ଼ ଟିକେ, କାହିଁକି ସେ ବ୍ରଜବାସୀ ମାନେ ଭାରି ସ୍ନେହିତ ଅନ୍ତର, ତୁମର ଯଦି ସ୍ନେହ ନାହିଁ ଗୋଟେ ଜୀବ ପ୍ରତି ଦୟା ଗୋଟେ ଆସୁନି କି କ'ଣ ଭଜନ କରିବ, ହୃଦୟରେ ଭଗବାନଙ୍କର କରୁଣା ହେଉଛି ଏତିକି ଦୟା ଆସିବ, ଜୀବ ପ୍ରତି ଦୟା ଆସିବ, ଜୀବେ ଦୟା ନା ମରୁଛି ସର୍ବଧର୍ମ ସାର, ଜୀବ ପ୍ରତି ଗୋଟେ ଦୟା ଆସୁନି ଜଣ ଦୁଃଖ ଦେଉଛ, ଯଦି ଦୁଃଖ ଦେଇଦେଲ ତୁମେ ଦୁଃଖ ଦେଇକି ତାଠୁ ଦୁଃଖ ଦେଇଥିବା ଲୋକଠାରୁ ଅଧିକା ଦୁଃଖୀ ହେଇପାରିଲ, ତୁମର ତୁମର ପ୍ରାଶ୍ଚିତ ହେଲା ବୋଲି ମନେ ରଖ, ନ ତା ପୂର୍ବରୁ କେବେ ଯୋଗୁ ଦୁଃଖ ଦେଇକି ତୁମେ ତାଠୁ ଦୁଃଖୀ ହବ, ମୁଁ ଦୁଃଖ ଦେଇଦେଲେ ସେ କେତେ କଷ୍ଟ ପାଉଥିବ, ସେଇ କଷ୍ଟରେ ତୁମ ହୃଦୟକୁ ଆସିଲା ତ ଭଗବାନ ତୁମକୁ କ୍ଷମା କରିବ ନହେଲେ କରିବେନି କେବେ, କୌଣସି ଜୀବକୁ ତୁମେ କଷ୍ଟ ଦେଇପାରିବନି, ଆମେ କ'ଣ କ'ଣ ଆମେ କାମର ଓଡ଼ିଆରେ କୁହନ୍ତି ନା କାହା ମୋର ହସ ମୁଁ ଫୁଟେଇ ପାରୁନି, କାହିଁ କାହା ମୁଁ ଦୁଃଖୀ କରିବି, ଭୋଜନ ଗୋଟେ ବହୁତ ସୂକ୍ଷ୍ମ ଜିନିଷ, ପ୍ରତ୍ୟେକ ଜୀବ ହୃଦୟରେ ଭଗବାନ ଅଛନ୍ତି, ଆମେ ତ ସେ ଷ୍ଟେଜ୍ରୁ ଯାଇନି ନା, କନିଷ୍ଠ ମଧ୍ୟମ ଷ୍ଟେଜ୍ରେ ହବନି, କିନ୍ତୁ ଆଟଲିଷ୍ଟ ଆମେ ଆସ୍ପେୟରିଂ କରିବା ଦରକାର, ଆମର ଏଇଟା ଆଚିଭମେଣ୍ଟ, ଆମର ଲକ୍ଷ୍ୟ ହେଉଛି ମୁଁ ଯେତେ ଦୂର ସମ୍ଭବ ଏଇଟାକୁ ଆଭଏଡ୍ କରିବି, ମୁଁ କାହାକୁ କଷ୍ଟ, ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରାଯାଏ, ମୋତେ ଏମିତି ସଦ୍ବୁଦ୍ଧି ଦିଅନ୍ତୁ, ମୋତେ ଏଭଳି ପରିବେଶ ଏଭଳି ସଙ୍ଗରେ ରଖନ୍ତୁ ଯାହାଦ୍ୱାରା ମୁଁ କାହାକୁ କଷ୍ଟ ଦେବିନି, କାହା ମନେ ମନ ଦିଏ କଷଣ ଆଉ କ'ଣ, ଦୟା ବିନୟ ହେଉ ମୋ ଭୂଷଣ, କେତେ ସୁନ୍ଦର ସେ ପଦ ଲେଖିଥିଲେ, ଦୟା ବିନୟ ମୋର ଭୂଷଣ ହଉ, ମୋର ବସ୍ତ୍ରଭୂଷଣ କ'ଣ ହବ, ମୋର ପଦବୀ କ'ଣ ହବ, ଦୟା ବିନୟ ହଉ ମୋ ଭୂଷଣ, କାହା ମନେ ମନ ଦିଏ କଷଣ, କାହା ମନରେ ମୁଁ କଷ୍ଟ ଦେବିନି, ଯଦି ଅନ୍ୟକୁ କଷ୍ଟ ଦୁଃଖ ଦେଇକି ଆମେ ଆମେ ସୁଖୀ ହେଉଛେ, ଆମର କ'ଣ ଜୀବନ, କି ଜୀବନ କି ଏ ଭକ୍ତ ଜୀବନ, ବୁଦ୍ଧବାସୀମାନଙ୍କର ହୃଦୟ ସେଇଭଳି ଥିଲା, ସାଧୁଙ୍କୁ ଦେଖିକି ବହୁତ ଖୁସି ହେଉଥିଲେ, ସେ ସ୍ନେହରେ କ'ଣ ଗଲେ ବଡ଼ ବଡ଼ ପତ୍ର, ତାଙ୍କର ତ ନିୟମ ହେଲା ଛୋଟିଆ ପତ୍ର, ମାନେ ଠୋଙ୍ଗାଟା ତିନିଟା ପତ୍ରର କି ଚାରିଟା ପତ୍ରର ହବ, ସେ କହିଲେ ତାଙ୍କର ତ ନିୟମ ରହିଛି ଚାରିଟା ପତ୍ରରେ ପାଇବେ, ତ ସେ ବଡ଼ ବଡ଼ ପଳାଶ ପତ୍ର ନେଇଆଇଲେ, ଆଣି ତ ଠୁଙ୍ଗା କରିକି ସେଥିରେ ଦୁନା ନେଇକି ଦେଲେ, ଦୁନାରେ ପୁରା ଭରି କରିକି ଦେଲେ, କ'ଣ ସେ ମାଠାକୁ ଭରି କରିକି ଦେଲେ, ଛାଞ୍ଚକୁ ଭରି କରିକି ଦେଲେ, ରଘୁନାଥ ଦାସ ଦେଖିଲେ ପତ୍ରକୁ ଖୁସି ହେଇଗଲେ, ଏତେ ସୁନ୍ଦର ପତ୍ର କେଉଁଠୁ ଆସିଲେ ଆଣିଲ? କହିଲେ ମୁଁ ସଖୀ ସ୍ଥଳ ବୈରାଗୀ ନା ସିଏ, ଆଉ ଆଉ ତାଙ୍କର ରସ ବି ଥିଲା, ସମ୍ବନ୍ଧ ଥିଲା ଭଗବାନଙ୍କ ସହିତ, ସଖୀ ରସମଞ୍ଜରୀ ସିଏ ଦେଖିଦେଲେ, କହିଲେ ସେ କହିଲେ ମୁଁ ସଖୀ ସ୍ଥଳରୁ ଆଣିଛି, ଯାଇଥିଲି ଗୋଚାରଣ କରିବା ପାଇଁ ମୁଁ ସଖୀ ସ୍ଥଳ। ସଖୀ ସ୍ଥଳ ହଉଛି କାହାର? ଚନ୍ଦ୍ରାବଳୀଙ୍କର। କ'ଣ ଚନ୍ଦ୍ରାବଳୀଙ୍କ କୁଞ୍ଜରୁ, ଚନ୍ଦ୍ରାବଳୀଙ୍କ ସ୍ଥଳରୁ ତୁମେ ଆଣିଛ ପତ୍ର? ମୁଁ ଭୋଜନ କରିବିନି। କହିଲେ ବାବା ତୁମେ ଭୋଜନ? ନାଇଁ ନାଇଁ ମୁଁ କରିବିନି, କାରଣ ଚନ୍ଦ୍ରାବଳୀ ହଉଛି ରାଧାରାଣୀଙ୍କର, ରାଧାରାଣୀ ବହୁତ ଦୁଃଖ ଦେଇଛି, ତାଙ୍କୁ କନ୍ଦେଇଛି। ବ୍ରଜବାସୀ ଦେଖିକି ଆଶ୍ଚର୍ଯ୍ୟଚକିତ ହେଇଯାଉଥିଲେ ଯେ କି ଭାବ ଏମାନଙ୍କର, ଗୋସ୍ବାମୀ ମାନଙ୍କର, ରାଜା ଘର ପୁଅ, ରାଜା ଘରର ପୁଅ ସେମାନେ ଏ ରସରେ ମଗ୍ନ ହେଇକି ରହୁଥିଲେ। ପ୍ରପଦ ଗାଆନ୍ତିନି, କେତେ ସୁନ୍ଦର ସେ ଗାଉଛନ୍ତି, ସର୍ବସେମିଷ୍ଟକରେ ଗାଉନାହାନ୍ତି, ରାଧା କୃଷ୍ଣ ଗୋପୀ ଭାବ ରସାମୃତ କଲ୍ଲୋଳ ମଗ୍ନ ମୁହୁ ବନ୍ଦେ ରୂପ ସନାତନ ରଘୁଜୀବ ଶ୍ରୀଜୀବ ଗୋପାଳ କଲ୍ଲୋଳ ମଗ୍ନ ମୁହୁ, ପୁରା ବୁଡ଼ି ଯାଉଥିଲେ ସେ ରସରେ। ଆମେ ତ ଆମ ଜୀବନର ସଂସାର ଦଶ ଯାଉନି, ଆମେ କ'ଣ, ଆମକୁ ଏମିତି କର୍ମଫଳ ଆମର ଖରାପ, ଆମେ କେବଳ ପ୍ରାର୍ଥନା ଛଡ଼ା ଆଉ କେଉଁ ନିତ୍ୟାନନ୍ଦଙ୍କ ପ୍ରାର୍ଥନା? ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ପ୍ରାର୍ଥନା, ନିତ୍ୟାନନ୍ଦ ପ୍ରଭୁଙ୍କର କୃପା, ଗୁରୁବର୍ଗଙ୍କର କୃପା ବିନା ଆମ ମନରୁ ସଂସାରର ବିଷୟ ଯାକୁ ବିଶେଷ କାଳ ସର୍ପ ଆମକୁ ଦଂଶନ କରୁଛି ନା, ଆମେ କ'ଣ ସେ ରସରେ ମଜିବା? ସେ ରସ ଛାଡ଼ିଆ ଶିଖ ଲେଖୁନାହାନ୍ତି କ'ଣ, ବିଷୟ ଛାଡ଼ିଆ ତା ପୂର୍ବପଦ କ'ଣ, ଭଜ 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 ଭାଇ ଚୈତନ୍ୟ ନିତାଏ ସୁଦୃଢ଼ ବିଶ୍ୱାସ କରି। କେତେ ସୁନ୍ଦର ଭାଇ ଭଜନ କର, ତାଙ୍କର ଗୌର ନିତ୍ୟାନନ୍ଦଙ୍କର ଭଜନ କର, ଭଜ ଭଜ ଭାଇ ଚୈତନ୍ୟ ନିତାଏ ସୁଦୃଢ଼ ବିଶ୍ୱାସ କରି, ବିଷୟ ଛାଡ଼ିଆ ସେର ସେ ମଜିଆ ମୁଖେ ବୋଲ ହରି ହରି। ସେ ରସରେ ମଜିକି ହରି ହରି ବିଷୟକୁ ଛାଡ଼। ଦେଖ ରେ ଭାଇ ତ୍ରିଭୁବନେ ନାହିଁ ଏମନ ଦୟାଳୁ, ଏସବୁ ଗୌରଙ୍କର ପାର୍ଶ୍ୱଦ ନା, ବଡ଼ ଦୟାଳୁ, ଏତେ ବୈରାଗ୍ୟ ତାଙ୍କର ରଘୁନାଥଙ୍କର। ରଘୁନାଥ କ'ଣ କୁଟୀର ରହୁଥିଲେ କି? ରଘୁନାଥଙ୍କ କୁଟୀର ନଥିଲା, ତାର କୁଟୀର ନାହିଁ, ସେ ବୃକ୍ଷମୂଳରେ ଭୋଜନ କରୁଥିଲେ, ଏକକ ବୃକ୍ଷମୂଳ ଏକ 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 ରାତ୍ରି ସ୍ୱୟଂ ବୃନ୍ଦାବନ ଛିଡ଼ା କନ୍ଥା ବହିର୍ବାସ ମୁଖତେ ଶ୍ରୀକୃଷ୍ଣ ଉଲ୍ଲାସ। ତାଙ୍କର ଯେଉଁ ବିରହ ସୂଚକରେ ଅଛି, ଆଗରୁ ତ ବହୁତ ପଢ଼ୁଥିଲି, ବହୁତ ସୁନ୍ଦର ଲାଗୁଥିଲା, ଆଉ ତାଙ୍କ ସବୁ ଗୋସ୍ୱାମୀଙ୍କର ସବୁ ବିରହ ସୂଚକ, ତାଙ୍କ ତିରଭାବତୀ ତାଙ୍କର ଗୁଣକୀର୍ତ୍ତନ ରଚନା ହେଇଛି। ଛିଡ଼ା କନ୍ଥା ବହିର୍ବାସ, ବହିର୍ବାସଟାକୁ ତାଙ୍କ ଛିଡ଼ା କନ୍ଥା ପିନ୍ଧିବେ, କୋପି ନିର୍ଦ୍ଧାରଣ କରିଥିଲେ, ହାତରେ କମଣ୍ଡଳ ଧରିକି, ମୁଖରେ ନାମ କୃଷ୍ଣ ନାମ ଚାଲିଥିଲେ, ସବୁବେଳେ ମଗ୍ନ। କାହିଁ ସେ ଭାବୁଛି ତ ସେ ଜଗତର ଲୋକ ଆଉ ବିଷୟ ତ ଗ୍ରସ୍ତ କରିଦେଲା ଆମକୁ, ଆମେ କ'ଣ ତାଙ୍କ ଭଜନ ରସ ଜାଣିବା? କେବଳ ଏଇ ଗୋଟିଏ ରାସ୍ତା ଅଛି, କେବଳ ଏଇ ଗୌର ନିତ୍ୟାନନ୍ଦ ଗୌରାଙ୍ଗ ମହାପ୍ରଭୁଙ୍କର କୃପା ଆଉ ନାମ ପ୍ରଭୁ। ଗୁରୁଦେବ ସବୁବେଳେ ଏଇ ଜିନିଷ କୁହନ୍ତି, ନାମ କର, ନାମ କର, ମହାପ୍ରଭୁ ସବୁବେଳେ କହେ, ମହାପ୍ରଭୁ ନାମ, ଆଉ କିଛି ଗୁରୁଦେବଙ୍କର ସବୁବେଳେ ଏଇ ଦୁଇଟା ଶବ୍ଦ ଥିଲା, ମହାପ୍ରଭୁ ଡାକ, ମହାପ୍ରଭୁ ଡାକ। ସେ ବା ଆସିଛନ୍ତି ସେ କୃଷ୍ଣ ଆମକୁ ଦେବା ପାଇଁ, ସେ ଦୟାଳୁ ତାଙ୍କୁ ସବୁବେଳେ ଚିନ୍ତା କର। ସେ ରାଧା ନିଜେ ଆସିଛନ୍ତି, ଆଜି ସନ୍ନ୍ୟାସୀ ହେଇଛନ୍ତି ରାଧା ଭାବକୁ ଧରିକି କୃଷ୍ଣ ନିଜେ, ଆଉ ମହାପ୍ରଭୁଙ୍କ ମହା ନାମ କର, ନାମ କର, ଠିକଣା ନାମ କର, ମାନେ ଆଉ କିଛି ବାଟ ନାହିଁ ଆମର, କ'ଣ ଆମର ଯୋଗ୍ୟତା କ'ଣ ଅଛି, ସଂସ୍କାର କ'ଣ ଅଛି, କ'ଣ ବି ସାଧନ କରିପାରିବା? ପେଟ ପୋଷିବା ପାଇଁ ଆମକୁ ସମୟ, ପେଟ ବଞ୍ଚିଲେ ତ ଆମେ କିଛି କରିବା, ସମୟ ବି ନାହିଁ ଆମ ପାଖରେ। ଯିଏ ଘର ଦ୍ୱାରା ସଂସାର ଭିତରେ ରହୁଛି, ନ ଖଟିଲେ ଖଟିବାଟା ଆଜିକାଲି ଅର୍ଥ ଆଣିବାଟା ଏତେ ସହଜ ନାହିଁ, ତାପରେ ବଞ୍ଚିବାର ଜୀବନଟା ବଞ୍ଚିବାର ଷ୍ଟାଣ୍ଡାର୍ଡ ଯାହା କହୁଛନ୍ତି ଏତେ ଅଧିକା ହେଇଗଲାଣି, ଅଳ୍ପ ଜିନିଷ ତୁମେ ଚଳିପାରିବନି, ତେଣୁ ଭଜନ କରିବା ବହୁତ କଷ୍ଟ ନା। କେବଳ ଏଇ ନାମ ପ୍ରଭୁ ଯଦି ଗୌରାଙ୍ଗ ମହାପ୍ରଭୁ ଗୌର ଭକ୍ତ ଯଦି କୃପା କରିବେ ତ ଆମକୁ କିନ୍ତୁ ଖସେଇ ଦେବେ, ବିଷୟ ସାଧନ ଭିତରେ ଆମେ ପୋଷିବାନି, ସବୁଥିଲେ ପୋଷିବାନି, ବିଷୟ ଭିତରେ ପୋଷିବାର ବହୁତ ଚାନ୍ସ ଅଛି। ଭକ୍ତ ହେଲେ ବି ଭୋଗ, ଆମେ ତ ଭୋଗ ବୁଦ୍ଧି ଅଛି, ଆଉ ଭଲ ଖାଇବି, ଭଲ ପିନ୍ଧିବି, ଭଲ ଘର ରହିବି, ଖାଲି ଏଇ ବ୍ୟବସ୍ଥା କରୁ କରୁ ଭଜନ କରିବି, ଭଜନ କରିବି, ଭଜନ କରିବି କହୁଥିବା, ଦେଖ ବେଳ ଚାଲିଲେ ଉଦିତ ତପନ ହୋଇ ବ୍ୟବସ୍ଥା, କି ବାଡ଼ଉଛି ନା କ'ଣ, ଦେଖ ଗେଟ୍ ଦିଆ ହେଇଛି ନା କ'ଣ, ଗେଟ୍ ସେ ତାଙ୍କ ତ ଘର ନଥାଏ, ସେ କୌଣସି କୁଟିଆ ବନେଇ ନଥାନ୍ତି, ସେତେବେଳେ କୁଟିଆ କୁହନ୍ତି, ବର୍ତ୍ତମାନ କୁଟିଆ ଅର୍ଥ କୋଠା ଘର, ସେତେବେଳେ କୁଟିଆ ଅର୍ଥ କ'ଣ ଡାକି କିଏ କ'ଣ କୋଉଥିପାଇଁ ସେ କୁଟିଆର ତ ସବୁ ଏମିତିଆ କ'ଣ ଡାଳ ପତ୍ରରେ ସେ କୁଟିଆ ବନେଇ ଦିଅନ୍ତି, ସେତେବେଳକୁ ଆଡ଼ଜଷ୍ଟ ଥିଲା ସିନା କ'ଣ, ସେଇଟା ସବୁ କିଛି ନଥିଲା ସେତେବେଳେ, ନା କୋଠା ଘର ତ ସବୁ କୁଟିଆ ବି ନଥାଏ। ଆଉ ସନାତନ ଗୋସ୍ୱାମୀ ଯାଆନ୍ତି ରଘୁନାଥ ଭଟ୍ଟ ଗୋସ୍ୱାମୀଙ୍କୁ ପାଖକୁ ଦର୍ଶନ କରିବା ପାଇଁ, ସାକ୍ଷାତ ସନାତନ ଥିଲେ ସବୁଠୁ ବୟସ୍କ ତ, ତାଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି, ଆସି ସମସ୍ତଙ୍କୁ ସ୍ନେହ କରନ୍ତି, ସବୁ ଗୋସ୍ୱାମୀ ପାଖକୁ ଯାଆନ୍ତି, କିଏ କ'ଣ ଭଜନ କରୁଛନ୍ତି ସମସ୍ତଙ୍କ କଥା ଯାଇକି ଘୁରିକି ଆସନ୍ତି। ଆଉ ରଘୁନାଥ ଭଟ୍ଟ ସେ ରହୁଥିଲେ ପ୍ରାୟତଃ ଏଠି ଆମର କେଉଁଠି, ଗୋପାଳ ଭଟ୍ଟ, ଗୋପାଳ ଭଟ୍ଟ ଏଠି ରହୁଥିଲେ, ରଘୁନାଥ ଭଟ୍ଟ ରହୁଥିଲେ ଗୋବିନ୍ଦ ମନ୍ଦିର ପାଖରେ। ସେ ତାଙ୍କର ଭାଗବତ, ତାଙ୍କର ସାଧନ ହେଲା ଭାଗବତମ ବିକଶ୍ୱର, ଏତେ ସୁନ୍ଦର, ଏତେ ସ୍ୱର, ଏତେ ସୁନ୍ଦର ଭାବରେ ଗୋଟିଏ ଗୋଟିଏ ଶ୍ଳୋକ କେତେ ଇଏରେ ଗାଇପାରିବେ। ଆଉ ସେ ଆସିଛନ୍ତି ସେଠି ଭିତରେ ରଘୁନାଥ ଭଟ୍ଟ ଆସିଛନ୍ତି, ତାଙ୍କୁ ଭେଟିବା ପାଇଁ ଆସିଛନ୍ତି। ଏଇ ସମୟରେ ଦେଖିଦେଲେ ରଘୁନାଥ ଗୋସ୍ୱାମୀ ବସିଛନ୍ତି, ରଘୁନାଥ ବସିକି ଭଜନ କରୁଛନ୍ତି କେଉଁଠି, ଗୋଟେ ବୃକ୍ଷ ମୂଳରେ ସେଇଠି ବସୁଛନ୍ତି। କିଏ ଗୋଟେ ବାଘ ଆସିକି ପାଣି ପିଉଛି। ନିୟମଟା ଆମେ କେତେ ବୈଷ୍ଣବ, କେତେ ବୈଷ୍ଣବ ମାନେ କେତେ ବିନୟୀ। ଆଜି ଆଜି ଗୋଟେ ପିଲା ଗୋଟେ କଥା କହିଲେ, ଆରେ ତୁ ଏଇଟା କର, ସେ ମାନୁନି, ସେ କହୁଛି ମୋ ସାଧନଟା ବଡ଼। ତୁମ ସାଧନଟା ବଡ଼ ନୁହେଁ, ତୁମେ ସାଧନଟା ବଡ଼ ବୋଲି ହେବନି। ବୈଷ୍ଣବ ଯଦି ଜୀବନରେ ତୁମେ ବଡ଼ ହେବା ପାଇଁ ଚାହୁଁଛ, ମୋ ପାଇଁ ଏଇଟା ନିୟମ, ସମସ୍ତଙ୍କ ପାଇଁ ଜଗତର ନିୟମ। ଏଠି ଗୋଟିଏ ଜିନିଷରେ କେବଳ ସଫଳତା ମିଳେ, ଆଜ୍ଞା ପାଳନ। ଯିଏ ଯେତେ ଆଜ୍ଞା ପାଳନ କରିପାରିଲା ସିଏ ସେତେ ବଡ଼ ହେଇପାରିବ। ଆଜ୍ଞା ପାଳନ କରିବା ପରେ ଠିକ୍ ଭୁଲ ବିଚାର କରୁନି, ଆଗ କର। ଯଦି ଭୁଲ ଆଦେଶ ତୁମ ପାଇଁ ଆସିଥିବ, ତୁମେ ଆଜ୍ଞା ପାଳନ ମାଧ୍ୟମରେ ବୁଝିପାରିବ ଏଇଟା ଭୁଲ ଏଇଟା ଠିକ୍, କିନ୍ତୁ ଆଗେ କର, ନ କରିକି ତୁମେ କିଛି ରିଜେକ୍ଟ କରନି। ଯିଏ ତ ଆଜ୍ଞା ପାଳନ କରିଛି ସିଏ ତ ଏଠି ଆଗକୁ ପଳେଇଛି। ଗୋସ୍ୱାମୀମାନେ ବଡ଼ ବିନୟ ଥିଲେ, ଯେମିତି କବିରାଜ ଗୋସ୍ୱାମୀ, ଏମାନେ ସବୁ ବହୁତ ବଡ଼ ବିନୟ। ଏତେ ବିନୟୀ ତାଙ୍କର ପରିଭାଷା ଯେଉଁ ସବୁ ଚରିତ୍ର ଲେଖିଛନ୍ତି, ତା ପରିଭାଷା ଗୁଡ଼ା ପଢ଼ିଲେ ମାନେ ଆମକୁ ହୀନ ଲାଗେ, ତିଳକ ମାଳି ମାରିବା ପାଇଁ ଯୋଗ୍ୟ ବି ନୁହେଁ କଳିଯୁଗରେ, ଏତେ ବିନୟୀ ସେମାନେ। କିନ୍ତୁ ମାନେ ତାଙ୍କୁ କବିରାଜ ଉପାଧି ଦିଆଗଲା, ଗୋବିନ୍ଦଙ୍କୁ ଆଦେଶ ଦେଲେ ଲେଖିବା ପାଇଁ ଚୈତନ୍ୟ ଚରିତାମୃତ, କିନ୍ତୁ ସବୁବେଳେ ତାଙ୍କର ଯେଉଁ ବିନୟ ପଦ ଆସେ, ବହୁତ ସୁନ୍ଦର ପଦ ଆସେ, କ'ଣ ସେ ପଦ, ଆମେ ବୃଦ୍ଧ ଜରାତୁର ଲିଖିତେ କାମ ପାଇ କର, ମନେ କରୁଛି ନା ହିଁ ସ୍ମରଣ, ନା ଦେଖିବ ନୟନେ ନା ଶୂନ୍ୟ ଶ୍ରବଣେ, ତବୁ ଲେଖିଏ ବଡ଼ ବିସ୍ମୟ। ମୁଁ ଗୋଟେ ବୃଦ୍ଧ ଲୋକ, ଜରାତୁର ହେଇଗଲି, ମୋ ହାତ ଲିଖିତେ କାମ ପାଇ କର, ମୋ ହାତ ଥରୁଛି, ମନେ କିଛି ନା ହିଁ ସ୍ମରଣ, ସବୁବେଳେ ସେ ଲେଖୁଛନ୍ତି, ବଞ୍ଚିଥିବି ମୁଁ ତା ନା ଏଇ ଚୈତନ୍ୟ ଲୀଳାକୁ ବର୍ଣ୍ଣନା କରିବି, ସବୁବେଳେ କହୁଛନ୍ତି ତାର ଏ ଅବସ୍ଥାରେ ସେ ଲେଖୁଥିଲେ, ସବୁବେଳେ ବିନମ୍ର ବୋଲି ମନେ କରୁଥିଲେ। ଆଉ ସବୁବେଳେ ଦେଖ କ'ଣ ରେଫର କରୁଛନ୍ତି, ବୃନ୍ଦାବନ ଚୈତନ୍ୟ ଲୀଳାର ବ୍ୟାସ ବୃନ୍ଦାବନ ଦାସ, ଚୈତନ୍ୟ ଲୀଳାର ବ୍ୟାସ ହେଉଛନ୍ତି ବୃନ୍ଦାବନ ଦାସ, ମୁଁ ତାଙ୍କୁ ଉଚ୍ଚିଷ୍ଟ ଭୋଜନ କରୁଛନ୍ତି। ସେ ଯେଉଁ ଯେଉଁ ପ୍ରସଙ୍ଗ ଲେଖିଛନ୍ତି ସେ ପ୍ରସଙ୍ଗ ସେ କହି ସିଏ ଲେଖିଲେନି, ସେ ଖାଲି ସଂକ୍ଷେପରେ ଦେଇଦେବେ, ଏଇଟା ବର୍ଣ୍ଣିଆଚ୍ଛନ୍ନ ଦାସ ବୃନ୍ଦାବନ, ଚୈତନ୍ୟ ଲୀଳାର ବ୍ୟାସ ଦାସ ବୃନ୍ଦାବନ, ଏଇଟା ଚୈତନ୍ୟ ଭାଗବତରେ ବର୍ଣ୍ଣନା କରିଛନ୍ତି, ମୁଁ ଏଇଟା ବର୍ଣ୍ଣନା କରିବି, ମନେ କଲେ ମୋର ଅପରାଧ ହେଇଯିବ। ମହାପ୍ରଭୁଙ୍କ ଲୀଳା ଅପରାଧ କ'ଣ, ଭୟ କରୁଥିଲେ, ଏତେ ବୈଷ୍ଣବଙ୍କୁ ସମ୍ମାନ, କେତେ ବିନମ୍ର ସେମାନେ ଥିଲେ। ଚୈତନ୍ୟ ଚରିତାମୃତ କଥା କହୁଛନ୍ ନା, ଆତ୍ମଦୋଷ କ'ଣ ସେ ପଦର ମନ ଲୋପୁନି ଆରମ୍ଭଟା, କହିଲେ ମୁଁ ମରୁଛି, ନ କହିଲେ ନ କହିଲେ ବି ରହିପାରୁନି, ତା ପଦରା କ'ଣ ସୁନ୍ଦର ପଦରା, ପ୍ରୟୋଗ ହୁଏନି ଆଉ ଭୁବନେଶ୍ୱରରେ ସବୁ ପ୍ରୟୋଗ ହୁଏ, ଆଉ ଭୁବନେଶ୍ୱର ଛାଡ଼ିଲେ କେଉଁଠି ମହାପ୍ରଭୁ କଥା କହିବାକୁ ଇଚ୍ଛା ହୁଏନି, କାରଣ ସେ ବହୁତ ହାୟର ଟପିକ୍, ତ ବାହାରେ ଗୁରୁଦେବଙ୍କ ଜାଗା। ସେ କହୁଛନ୍ତି ସେ ପଦରେ ଯେ ଗୋବିନ୍ଦ ମୋତେ କହିଛନ୍ତି କ'ଣ ଚୈତନ୍ୟ ଚୈତନ୍ୟ ଲେଖିବା ପାଇଁ, କିନ୍ତୁ ବର୍ତ୍ତମାନ ମୁଁ ମରୁଛି, ଏ କଥା ଚିନ୍ତା କରିକି ମୁଁ ବର୍ତ୍ତମାନ ମରୁଛି, କହିଲେ ମରୁଛି ନ କହିଲେ ମରୁଛି, ଆଉ ତାଙ୍କୁ ଏତେ କଷ୍ଟ ହଉଥିଲା, କାରଣ ଯଦି ମୁଁ କହିବି ଗୋବିନ୍ଦ ମୋତେ ଆଦେଶ ଦେଇଛନ୍ତି, ତାହେଲେ ଲୋକମାନେ ମୋତେ କ'ଣ କହିବେ, ଇଏ ବହୁତ ବଡ଼ ଭକ୍ତ, ଯଦି ନ କହିବି ତାହେଲେ ସବୁ କ୍ରେଡିଟ୍ ମୋତେ କହିବେ, ଇଏ ଇଏ ହିଁ ସବୁ ଲେଖିଛନ୍ତି, ତେଣୁ ମୁଁ ବର୍ତ୍ତମାନ ବିଚାର କରିକି ଜାଣିପାରୁନି ମୁଁ କ'ଣ କରିବି, ମାନେ ଏତେ ବିନମ୍ର ଥିଲେ। ଆମର ଯଦି ଲେଖା ହଉଥିଲା ରଚୟିତା, ସେ ରଚୟିତା କହୁଛନ୍ତି ଆମର ଗୋସ୍ୱାମୀମାନେ କେବେ ଲେଖନ୍ତିନି ସବୁ ଜିନିଷକୁ, ସେ କହୁଛନ୍ତି ଯଦି ମୁଁ କହିଦେବି କବିରାଜ ମୋତେ ନା ସରି ଗୋବିନ୍ଦ ମୋତେ ଚୈତନ୍ୟ ଚୈତନ୍ୟ ମୋତେ ପାଇଁ ଆଦେଶ ଦେଇଛନ୍ତି, ଏଇଟା କହିଲା ମାନେ ଲୋକମାନେ କହିବେ ଇଏ ବହୁତ ବଡ଼ ଭକ୍ତ, ଆଉ ଯଦି ନ କହିବି ଲୋକମାନେ କହିବେ ଇଏ ହିଁ ବହୁତ ବଡ଼ କବି। ତେଣୁ ବର୍ତ୍ତମାନ ମୁଁ ଏତେ ଦୁଃଖରେ ଅଛି, କହିଲେ ମରିବି ନ କହିଲେ ମରିବି, ମାନେ ଏତେ ତାଙ୍କର ଅନ୍ତରକୁ କଷ୍ଟ ହଉଥିଲା ସମ୍ମାନ କଥା ଚିନ୍ତା କରିକି। ଆରେ ଯିଏ ଯେତେ ଭଗବାନଙ୍କୁ ସମ୍ମାନ ଦିଏ ନା, ସେ କେବେ ସମ୍ମାନ ଆଶା କରିବନି। ଯିଏ ପ୍ରଭୁଙ୍କୁ ଠିକ ସମ୍ମାନ ଦେଇଛି, ଯିଏ ଗୁରୁବର୍ଗଙ୍କୁ ସମ୍ମାନ ଦେଇଛି, ତାଙ୍କୁ ସେ କେବେ ବି କିଛି ଆଶା କରେ ନା। ସେ ଜାଣିଛି ଏଇଟା ଗୋଟେ ମଳମୂତ୍ର ଶରୀର, ସମ୍ମାନ ପାଇବାର ଯୋଗ୍ୟ କିଏ ସେ ଜାଣିଛି। ଆମେ ଜାଣିନେ ବୋଲି ଅଭିମାନ କରୁଛୁ, ଗୋସ୍ୱାମୀମାନେ ସବୁ ଜାଣିଥିଲେ, ସେମାନେ ସବୁ ଆଜ୍ଞା ପାଳନ କରନ୍ତି, ବିନମ୍ର ଥିଲେ ଆଉ ବୈଷ୍ଣବମାନଙ୍କ କଥା ମାନୁଥିଲେ ଆଉ। ଆଜି ଗୋଟେ ପିଲାଙ୍କୁ ପ୍ରଥମେ କଥାଟାକୁ ସେ ଶୁଣିବନି, ଗୋଟେ ଗୁରୁ କହୁଛନ୍ତି, ଗୋଟେ ବୈଷ୍ଣବ କହୁଛନ୍ତି, ମୋତେ ଗୁରୁଦେବ କହିଛନ୍ତି, ମାନେ ମୁଁ କରିବାକୁ ପଡ଼ିବ, ଭୁଲ ଠିକ ମୋତେ ଆମ କିଛି ନାହିଁ। ଇଏ ଗୋଟେ ସୁଶୀଳ ମାର୍ଗ ନା, ସୁଶୀଳ ସାଧବ ଯତ୍ର ନାରାୟଣ ପରାୟଣ ସଦ୍ରିଚୀନ ଅୟଂ ଦାକ୍ଷମ ସଦ୍ରିଚୀନ ଅୟଂ ଲୋକ ବନ୍ଧାକ୍ଷମ କୃତ ଭୟମ ସୁଶୀଳ ସାଧବ ଯତ୍ର ନାରାୟଣ ପରାୟଣ। ସୁଖଦେବ ସମାଧାନ ଦଉଛନ୍ତି, ଏଇଟା କର୍ମ ମାର୍ଗ ଭଳି ନୁହେଁ, ଜ୍ଞାନ ମାର୍ଗ ଭଳି ନୁହେଁ, ଭକ୍ତି ମାର୍ଗ। ଭକ୍ତି ମାର୍ଗ କ'ଣ? ଅୟମ ଆରମ୍ଭ କ'ଣ କହିଲି, ସଦ୍ରିଚୀନ ଅୟମ ଲୋକେ ପନ୍ଥାକ୍ଷମ ଅକୁତ ଭୟମ। ଏ ସଂସାର ସବୁଠୁ ବଡ଼ ପ୍ରଶସ୍ତ ମାର୍ଗ ହଉଛି ଏଇଟା ଭକ୍ତି ମାର୍ଗ। ପନ୍ଥା କ୍ଷମ ଅକୁତ ଭୟମ, କେଟି ଭୟ କର ନା, ଡର ନା, ଭୟ କାଶ ତୁମେ କାହିଁକି ଭୟ କରୁଛୁ? କୃଷ୍ଣ ଯାହାର ରକ୍ଷ, କୃଷ୍ଣଙ୍କୁ ତୁମେ ଭଜନ କରୁଛୁ, ଜଗତର ସେ ଆଦି ପୁରୁଷ, କାହିଁକି ତୁମେ ଭୟ କରୁଛୁ? ଆଜି ଗୋଟିଏ ଦିନକୁ ଭଜନରେ କାଟ, କାଲି କଥା କାହିଁ ଚିନ୍ତା କରୁଛୁ? କାଲି କୃଷ୍ଣ ଅଛନ୍ତି, ଗୋଟିଏ ଦିନ ଯେଉଁ କଟିଛି ସେ କୃଷ୍ଣଙ୍କ କୃପାରେ କଟିଛି। ଆଜି ଯେଉଁ ଦିନ ଆମର ଚାଲିଗଲା, କାହା କୃଷ୍ଣ ଗଲା, କୃଷ୍ଣ କୃପାରେ ଗଲା। ଆଜି ତ ଗୋଟେ ଦିନ ସେ ପାର କରିଦେଲେ, କାଲି କାଲି ପୁଣି ଶୋଇଯିବା, ପୁଣି କାଲି ସକାଳୁ ଉଠିବା, ପୁଣି ସେ ପାର କରିବେ। ନାବିକ ଯଦି ପ୍ରତିଦିନ ନୌକାରେ ପାର କରୁଛି କେଉଁଟା ନଦୀ, ସେ ପ୍ରତିଦିନ ପାର କରି କରିକି ପ୍ରତିକୂଳଟା କ'ଣ ଜାଣିଗଲାଣି? ଏଠି କବାଟ ନେବାକୁ ପଡ଼ିବ ନାବିକ, କେତେ ଶ୍ରୋତା ଆସୁଛି, ସେ ପାର କରୁଛି ନା। ଆସି ଯେଉଁ ସେ ଭୋଜନ ତାର ଭଲ ଲାଗେ, ଏ କହୁଥିଲି କି ଦିନ ପୂର୍ବରୁ ନା, ମୋତେ କରିଦେ ପାରିଦେ କଳା ନା ବୋଲି, ସେ କ'ଣ ମେଘ ଆସୁଛି ମାଡ଼ିକି ପବନ, ସେ ଯେଉଁ ଭିକାରୀ ବେଳେ ତୁମ ଗାଁ ଲୋକ ଗାଉଛି କହିଲେ, ଶୁଣିଛ ନା, କେଉଁଠୁ ତୁମ ଗାଁର ଭୋଜନ ପୋଷୁଛି? ତୁମ ମୁଣ୍ଡ ତ ଘୁରୁଛି ଖାଲି ଖାଲି, ଆଉ କେଉଁ ଟଙ୍କା ଆସିବ, କେଉଁଠି କ'ଣ ହବ, କେଉଁଠି ପ୍ରୋଜେକ୍ଟ ଖାଲି ତୁମେ ଚାଲିଛି, ତ କେଉଁଠୁ ତୁମେ ସେ ଭୋଜନ ଶୁଣିଛ? ତୁମ ଗାଁ ଲୋକ ଗାଇଛି ଶୁଣୁନ, କଳା ନା ବୋଲି ମୋତେ କରିଦେଇ ପାରି, ମୋତେ ଡର ଲାଗୁଛି, ମାନେ ସମୁଦ୍ର ଭିତରେ ବର୍ତ୍ତମାନ ନୌକା ଅଛି, ପବନ ଚାଲିଗଲାଣି, ସେଭଳିଆ ଜୀବନଟା ନା। ଆଜି ଗୋଟେ ଦିନ ପାର ହେଇଗଲା ଭାଇ, ବଞ୍ଚିଗଲେ, କାଲି କଥା କାହିଁକି ଚିନ୍ତା କରିବ? ଯେ କାଲି କାଲିର ମୁହଁଟା କିଏ ଦେଖିଛି? ଯେ ଫ୍ୟୁଚର କଥା କୁହନି, ଫ୍ୟୁଚର ମୋର କ'ଣ, ଫ୍ୟୁଚରଟା କିଏ ଦେଖିନାହାନ୍ତି? ଫ୍ୟୁଚର ଅନସର୍ଟନ୍, ଆଜି ହେଉଛି କାଲି କ'ଣଟା, ଆଜି ରାତି ଗୋଟେ ଦିନ ପାର ହେଇଗଲା ନା, ହରିନାମ କରିଛି, ଷୋଳମାଳା ଜପ କରିଛି, ପ୍ରଭୁଙ୍କୁ ଦର୍ଶନ ହେଇଛି, ପ୍ରଭୁ ଚିନ୍ତନ ହେଇଛି, ଗଲା ଗୋଟେ ଦିନ, କାଲି ଦେଖିବା କ'ଣ ସେ ପାର କରି, ସେ ପାର କରିବା ଲୋକ ସିଏ ରହିଛନ୍ତି, ସେ ନୌକା ପାର କରିବା, ଆମେ କାହିଁ ଚିନ୍ତା କରିବା? ଆମର କ'ଣ ଯୋଜନାଟା ବହୁତ ଦିନ ପାଇଁ ରହିଯାଉଛି, ଆଜି ଦିନଟା ମୁଁ କାଟ, ଆଜି ଦିନ ଗୋଟିଏ ଦିନ ନା କୃଷ୍ଣ କନସିୟସନେସରେ ଯାଉ, ନେକ୍ସଟ ଦେଖିବା, ନେକ୍ସଟ କିଛି କିଛି ନେକ୍ସଟ କିଛି କୁହନି, ସେଇ ଦିନଟାକୁ ହିଁ ପ୍ରେଜେଣ୍ଟ, ସେଇଟା ସେଇ ଦିନ ହିଁ ଆମର ଆଜି ମରଣ ହେଇଯାଇପାରେ, କିଏ କହିପାରିବ? ଆଜି ଆମର ଚେତନା ଠିକ ରହିବାର ଅଛି, କାଲି ଦେଖିବା ଯାହା ପ୍ରଭୁ କରିବେ, ଆମେ କ'ଣ କରିବା? ଆଜ୍ଞା ପାଳନଟା ବଡ଼ ଜିନିଷ ନା, ଆଉ ସନାତନ ଦେଖିଦେଲେ ରଘୁନାଥ ବସିକି ଭଜନ କରୁଛନ୍ତି, ଆଜି ପଳେଇଗଲା ସେଇଟା କଥା, ଠିକ ଅଛି। କହିଲେ ରଘୁନାଥ ତୁମେ କୁଟିଆ ବଜ, କୁଟିଆ କରିକି ରୁହ, ଆରେ ବୃନ୍ଦାବନରେ ହିଂସ କେହି ନୁହନ୍ତି, ନୈସର୍ଗିକ ବୃନ୍ଦାବନ ଦେଖିଲେ ନା, ଆମର କିଏ ବ୍ରହ୍ମା ଦେଖିଲେ ନା, ସବୁ ପ୍ରାଣୀ ସମସ୍ତେ ମାନେ ଶତ୍ରୁତା ହେଠି ନାହିଁ, ସମସ୍ତେ ସମସ୍ତଙ୍କ ଆଲିଙ୍ଗନ, ବ୍ରହ୍ମା ଆଶ୍ଚର୍ଯ୍ୟ ହେଇଗଲେ ନା, ବ୍ୟାଘ୍ର ଆଉ ଆମର ହସ୍ତି ହରିଣ ଏମାନେ ସବୁ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି, ବ୍ରହ୍ମା ଦେଖି ପାଗଳ ହେଇଗଲେ, ଆରେ ଇଏ ହେଉଛି ବୃନ୍ଦାବନ, ସେଠି କ'ଣ ହିଂସ ବୃଦ୍ଧି ଅଛି କି? କିନ୍ତୁ ସାଙ୍ଗେ ସାଙ୍ଗେ ଆଦେଶ ଦେଇଦେଲେ, ସନାତନ ସନାତନ କହିଲେ ରଘୁନାଥ ତୁମେ କୁଟିଆ କରିକି ରୁହ, ରଘୁନାଥ ତାପଟେ ଯାଇ କୁଟିଆ ରହିଲେ, ମୋତେ କହିଲେ ସିଏ ଆଉ ସନାତନ କହୁଛନ୍ତି ଆଉ, ଗୋଟେ ବିନମ୍ର ଭାବନା ଥିଲା। ଏ ଉଦ୍ଧତ ଭାବନା ଗୋଟେ କେଉଁଠୁ ଆସୁଛି? ଆଜିକାଲି ଗୋଟେ କଥା କହିଲେ ଲୋକମାନେ ସାଙ୍ଗେ ସାଙ୍ଗେ ରିଆକ୍ଟିଭ ମୁଡ୍, ଭୁଲ ଠିକ ବିଚାର କରି ଦେଉଛନ୍ତି। ତୁମେ ଆଗେ ବୟସ ହିସାବରେ ଗୋଟେ ରେସ୍ପେକ୍ଟ ଦିଅ, ତୁମେ କି ବୈଷ୍ଣବ ହବ, ତୁମେ କି ବୈଷ୍ଣବ ହବ, କେବେ ବି ଭୁଲ ଠିକ, ଆମେମାନେ ସାର୍ମାନଙ୍କ ପାଖରେ ରହିଥିଲୁ, ଆଜି ବି ଆମ ହୃଦୟଟା ଏବେ ବି ସେ ଜଣେ ଭେଟ ହେଇଥିଲା, ସେ ସାର୍ ମାନେ କ'ଣ କୁହାଯିବ ଜୁନିୟର ପିଲାଟା, ମୁଁ ସବୁ ସାର୍ ମୋତେ ପଚାରୁଥିଲି, କାରଣ ମୋର ଆଜି ବି ତାଙ୍କ ହୃଦୟ ତାଙ୍କମାନଙ୍କ ପ୍ରତି ରେସ୍ପେକ୍ଟ ରହିଛି, ମୁଁ ସେ ସମାଜଟା ସେ ସମାଜ ସମୟର କଥା ମନେ ପଡ଼ୁଛି। ସାର୍ମାନେ ଆମର ସିଗାରେଟ୍ ଖାଆନ୍ତି, କିନ୍ତୁ ସେ କୁହନ୍ତି ସିଗାରେଟ୍ଟା ଧରିକି ଆସେ, ଆମେ କେବେ ବି ଚିନ୍ତା କରୁନି ଗୋଟେ ସିଗାରେଟ୍ କ'ଣ ଖାଉଛନ୍ତି, ଆମେ ଖୁସିରେ ଯାଉ ଦୌଡ଼ି ଦୌଡ଼ିକା, ସାର୍ କହିଲେ ସିଗାରେଟ୍ ଆଣ, ଆମେ କେବେ ବି ସାର୍ ମୋତେ ଦେଇଦେଲେ ଏ ଆଣରେ ଯାହା ଚାଟ ଅଛି ସେ କହିବୁ, ସେ କଣ ତା ନାଁ ଗୋଟେ ଥିଲା ସେ ବୁଢ଼ୀଟା ବୋଲୁ ତା ନାଁ ମୋ ନାଁ କହିକି ମୋ ଖାତାରେ ଲେଖିଦେ ନେ ଆଣିବୁ ଯା ଯା ମୋ ନାଁ କହିବୁ ଯା ଯା ହିମାଂଶୁ କଲ ଧରିକି ଆସିବ, ଆମେ ସାଙ୍ଗେ ସାଙ୍ଗେ ଦୌଡ଼ିଲୁ ହାପ୍ ଏଣ୍ଡ କିନ୍ତୁ ଦୌଡ଼ିକି ଯିବୁ, ସାର୍ କହିଛନ୍ତି ଆଉ ଏଇ ସାଇକେଲଟା ସଫା କର। ଆଉ ସେମାନଙ୍କର ଥାନ୍ତି ପାପ କରିଥିଲେ କିନ୍ତୁ ମାନେ ଆମ ଦୃଷ୍ଟିରୁ ବର୍ତ୍ତମାନ ସେମାନେ ପାପ କରୁଥିଲେ କିନ୍ତୁ ତାଙ୍କର ଜେନୁଇନ୍ନେସ୍ ଥିଲା ନା ଆଜି ମଧ୍ୟ ତାଙ୍କ ପ୍ରତି ଆଟ୍ରାକ୍ଟ। ସେମାନେ କେବେ ଗୋଟେ ଘୃଣା କରିବା ବ୍ୟବହାର ମାର୍ଜିତ ସମୟ ଶୃଙ୍ଖଳା ଆହାର ଜୀବନ ପରିଚର୍ଯ୍ୟା ଏଇଟା ଭାରି ସୁ ରେଗୁଲେଟିଭ ଲାଇଫ ସେମାନଙ୍କର ଥିଲା, ଡ୍ୟୁଟି ଉପରେ ବହୁତ ପରଫେକ୍ଟ ଥିଲେ। ଏତେ ଉଦ୍ଧତ ସବୁ ଆମେ ତାଙ୍କ ସବୁ ଶିଖିନୁ, ତାଙ୍କ ଯାହା କହୁଥିଲା ଆମେ ସବୁ କରୁଥିଲୁ, ସେଇଟା ଆମକୁ ହେଲ୍ପଫୁଲ ହେଲା। ଆମେ ଯେତେବେଳେ ଆଶ୍ରମକୁ ଆସିଲୁ ଆମର ଯେତେବେଳେ ସିନିୟର ମାନଙ୍କ କଥା ଆମେ ସବୁ ରହୁଥିଲୁ, ଯେମିତି ଆମେ ସବୁ ଗାଡ଼ିରେ ଥିଲୁ, ଯେତେବେଳେ ରାତି ଅଧରେ ଡକା ହବ ମାନେ ଆଜି ଆଜି ବହି ଗଣିକି ସାରିବାକୁ ପଡ଼ିବ, ଛାଣିବା ପରେ ମାନେ ସାରିବାକୁ ପଡ଼ିବ, ପୁରା ଝାଳ ବହୁଥିବ ଟାଙ୍କି ଭିତରେ ପଶୁଥିବ, ବହି ବହି ଆମକୁ ସାରିବାକୁ ପଡ଼ିବ। ଆଜି ସେ ବାହାରିଛି ଦିଆ ମଧ୍ୟ କହିବ ମାନେ ଆଜି କରିବ ମାନେ କରିବ, ଆଜି ଚାଲ ଉଠ ରାତି ଦଶଟାରେ କହିବେ ଚାଲ ବେଡିଂ ଧର ଯିବା ଆଜି ପ୍ରଚାର ପଳେଇବା, ତ ଆଜି ଆଉ କୋଉଠି ଯିବା, ଆରେ ଆଜି ରାତିରେ ଶୋଇକି ମୁଁ ବେଳେବେଳେ କୁହେ ଆଜି ରାତିରେ ଶୋଇକି ସକାଳୁ ଯିବା, ନା ଆଜି ତ ଯିବା ଆଉ ସେ ବୁଝିଥିବ ମାନେ ବୁଝିଥିବ ଆଜି ଯିବା, ତ କଟକର ଶୋଇବା ସେ ସ୍କୁଲରେ ମହାନଦୀଙ୍କର ସ୍କୁଲରେ ଗିରି ମନ୍ଦିର ଶୋଇଗଲେ ହବ ନାଇଁ, ଏଠି ରହିଲେ ତୁମେ କାଳେ ସକାଳ ଭାରିଆ ଡେରି ହବ, ଧର ଭାଇ ବେଡିଂ ଚାଲ ନା, କିଛି ନଥିଲା ଆମ ବେଳେ। ଆଜିକାଲି ତ ମାନେ ଗୋଟେ ପିଲାକୁ କେତେ ପ୍ରକାର ଷ୍ଟଡି କରିକି ତ କଥା କହିବାକୁ ପଡ଼ୁଛି, କେତେ ବାଲାନ୍ସ ବି କରିବାକୁ ପଡ଼ୁଛି, ଆଜ୍ଞା ପାଳନ ଗୋଟେ ଶିଖିନାହାନ୍ତି। ଆଉ ଏମାନଙ୍କ ପାଇଁ କେତେ ବଡ଼ ଏଇଟା ଗୋଟେ କେତେ ବଡ଼ ଜୀବନ, ବୈଷ୍ଣବ ଜୀବନ ଗୁଡ଼ିକ କେତେ ବିନମ୍ର ଜୀବନ ଇଏ, କିନ୍ତୁ ହୃଦୟଟା କେତେ ନିର୍ମଳ ହବାର ଅଛି, ଯଦି ଆମର ସେ କାପାସିଟିଟା ନାହିଁ ମୁଁ ବିନମ୍ର ହେଇପାରୁ, ସେଥିପାଇଁ ତାକୁ ପ୍ରେ କରିବାକୁ ପଡ଼ିବ, ଟ୍ରାଏ କରିବାକୁ ପଡ଼ିବ, ମୋର କାହିଁକି ଜିନିଷଟା ହଉନି, ଭଗବାନ ମୋତେ ସହାୟତା କର। ତୁ ଜଗତରେ କାହାକୁ ନା କାହାକୁ ମାନିବାକୁ ପଡ଼ିବ, ଗୁରୁଙ୍କୁ ମାନ ନୀଳମାୟାକୁ ମାନ, ମାନିବନି କୁଆଡ଼େ ଯିବ, ସ୍ତ୍ରୀକୁ ମାନିବ ପିଲା ଛୁଆଙ୍କୁ ମାନି ମାନିବନି କୁଆଡ଼େ ଯିବ, ତୁମେ କେହି ଜଗତର ନାହାନ୍ତି ସ୍ୱତନ୍ତ୍ର ଅଛନ୍ତି, ଜଗତରେ କେହି ସ୍ୱତନ୍ତ୍ର ନାହାନ୍ତି, ସମସ୍ତେ ସମସ୍ତଙ୍କୁ ମାନି ମାନିକି ଚାଲିଛନ୍ତି, ମାନିବନି ତୁମେ କହିପାରିବନି, ସବୁବେଳେ ହାୟର କମାଣ୍ଡ ଅଧୀନରେ ସମସ୍ତେ ରହିଛନ୍ତି, କେହି ବି ଜଗତର ନାହାନ୍ତି, ସମସ୍ତେ ହାତ ଯୋଡ଼ିକି ରହିଛନ୍ତି, ଆଉ ଯିଏ ହାତ ଯୋଡ଼ିନି କାଳ ତାକୁ ସମସ୍ତଙ୍କୁ ଯୋଡ଼େଇଦେବ ସମସ୍ତଙ୍କ ଆଗରେ, କେହି କେହି ଦମ୍ଭ ଦେଖେଇ ପାରିବେନି, ଜଗତକୁ ଏମିତି ତିଆରି କରାଯାଇଛି। ତେଣୁ ଆମର ଯୋଉ ଜୀବନ ଗୁଡ଼ିକ ଅତି ଗୋଷମାନଙ୍କର ଜୀବନ ବଡ଼ ସୁନ୍ଦର ଜୀବନ ଥିଲା, ବଡ଼ ବଢ଼ିଆ ଜୀବନ ତାଙ୍କର, କ'ଣ ତାଙ୍କୁ କହିବା ବଢ଼ିଆ ଜୀବନ ବୋଲି, ତାଙ୍କର ତ ଭଜନ ପ୍ରାଣ ଥିଲା, ଉଦ୍ଦେଶ୍ୟ କିଛି ନଥିଲା, ଉଦ୍ଦେଶ୍ୟ କେବଳ ଥିଲା ହିଁ କୃଷ୍ଣ ଭଜନ ଆଉ କୃଷ୍ଣ ସୁଖ, କୃଷ୍ଣ ସୁଖ ହିଁ ତାଙ୍କର ଭଜନ ଥିଲା। ତାଙ୍କୁ ପୀଡ଼ା ହଉଥିଲା ସବୁ ଭଗବାନଙ୍କର ଜିନିଷ ଦର୍ଶନ କରିକି, ବ୍ରଜର ଅବସ୍ଥା ଦର୍ଶନ କରିକି, ଯେମିତି ରଘୁନାଥ ବହୁତ ଦୁଃଖ କରୁଥିଲେ, ରାଧାକୁଣ୍ଡ ଶ୍ୟାମକୁଣ୍ଡକୁ ଦେଖି ବହୁତ ଦୁଃଖ କରୁଥିଲେ, ଆଉ ମହାପ୍ରଭୁ ତଳର ରାଧାକୁଣ୍ଡ ଶ୍ୟାମକୁଣ୍ଡ କ'ଣ ଥିଲା, ଦୁଇଟା କିଆରି ଥିଲା ନା ଆଉ ଶ୍ୟାମଳ କ'ଣ ଧାନ ଜମି ଥିଲା ଆଉ, ଆଉ ମହାପ୍ରଭୁ ଗଲେ ମହାପ୍ରଭୁ ଯେତେବେଳେ ରାଧା ରାଧାକୁଣ୍ଡ ଚିହ୍ନିବେ ନା ଆଉ କ'ଣ ଆମେ ଚିହ୍ନିପାରିବା, ବ୍ରଜ କ'ଣ ଥିଲା, ବଜ୍ର ନାମ ଗଲା ପରେ ବଜ୍ର ତ ଆଉ ବ୍ରଜର ଆଉ କେହି ନଥିଲେ, କୀଟ ବି ନଥିଲେ, ପଶୁପକ୍ଷୀ କେହି ନଥିଲେ, ବୃକ୍ଷ ବି ନଥିଲା, ବଜ୍ରଣ ଏ ସରି ଭଗବାନ କୃଷ୍ଣ ଗଲା ପରେ ବଜ୍ରନାବାଣୀକୁ ପ୍ରତିଷ୍ଠା କଲେ ନା, ଛାଣ୍ଡିଲେ ଋଷିକୁ ପଚାରିଲେ ଆରେ କୃଷ୍ଣଙ୍କର ଜନ୍ମଭୂମି ଏଠି କେହି ନାହାନ୍ତି, ବ୍ରଜବାସୀ କ'ଣ କେହି ଥିଲେ ନା କ'ଣ, ସମସ୍ତେ ପଳେଇଥିଲେ ନା, ବୃକ୍ଷ ବି ନଥିଲେ, ଏସବୁ ଆଣିଲେ କେଉଁଠୁ, ଆଙ୍କୁ କହିକି ପରୀକ୍ଷିତଙ୍କୁ କହିକି ହସ୍ତିନାପୁରରୁ ଆଣିଲେ ନା, ଆଉ ସେତେବେଳେ ରାଜା ହେଲେ ହସ୍ତିନାପୁର ରାଜା ହେଲେ କିଏ ପରୀକ୍ଷିତ, ବ୍ରଜର ରାଜା ହେଲେ କିଏ ଭଜରଣା, ଶାଣ୍ଡିଲ ଋଷିଙ୍କୁ ପଚାରିଲେ, କୁଳଗୁରୁ କହିଲେ ଆମ କୃଷ୍ଣଙ୍କର ସବୁ ସ୍ଥାନ ଏ ଯୋଉ ଗୋବର୍ଦ୍ଧନ ଅଛନ୍ତି ଆଉ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଏଗୁଡ଼ିକ କେମିତି ସବୁ ସଂସ୍କାର କରାହବ, ଭଗବାନ କୃଷ୍ଣଙ୍କର ବୁଜରଣା ତ ଦେଖିନଥିଲେ ଭଗବାନ କୃଷ୍ଣଙ୍କୁ, କିନ୍ତୁ ତାଙ୍କର ତ ପୂର୍ବପୁରୁଷ ହିସାବରେ ପୁରା ତାଙ୍କର ପୂର୍ବଜ ହିସାବରେ ବହୁତ ଆସକ୍ତି, ଆଉ ସେମାନେ ପ୍ରଭୁଙ୍କ ଲୋକ ତ ଆବୃତରେ ଯେତିକି ସେ ସବୁ ପ୍ରକଟ କରେଇଲେ, କିନ୍ତୁ ପ୍ରକଟ କଲେ କ'ଣ ସବୁ କାଳ ତ ଲୁପ୍ତ କରିଦେବ, ଆଉ ବ୍ରଜବାସୀ ଆଣିଲେ କେଉଁଠୁ, ଆମର ବଜ୍ରନାମଙ୍କ ପ୍ରତିଷ୍ଠିତ ଦାଉଜୀ ଦାଉଜୀ ବଜ୍ରନାମଙ୍କର ବୃନ୍ଦାଦେବୀ, ଆମର ଆଉ କିଏ ରହିଲେ ବଜ୍ରନାମଙ୍କର ଯେଉଁ ଶିବଜୀ ଅଛନ୍ତି କେମିତି କ'ଣଟି, ଆଉ ବଜ୍ରନାମଙ୍କର ପ୍ରତିଷ୍ଠିତ ଆଉ କିଏ ରହିଲେ, ଦାଉଜୀ ତ ରହିଛନ୍ତି, ବହୁତ ବିଗ୍ରହ ଅଛନ୍ତି ମନ ଲୋପନି ଆଜି, ଆମର ଏଠି ମଥୁରାରେ ଯେଉଁ ଅଛନ୍ତି କେଶବଜୀ କେଶବଜୀ ବଜ୍ରନାମଙ୍କର ପ୍ରତିଷ୍ଠିତ, ଆଉ ଗୋବିନ୍ଦ ଗୋପୀନାଥ ମଦନ ମୋହନ ତାଙ୍କର ନା, ଆଉ ସେଇ ବଜ୍ରନାହୁ ହିଁ ବିଗ୍ରହ ତିଆରି କଲେ ନା, ଆଉ ହେଥର ଉତ୍ତରା ଥିଲେ ନା, ଉତ୍ତରାଙ୍କ ଉତ୍ତର ଦେଖିଛନ୍ତି ଭଗବାନ କୃଷ୍ଣଙ୍କୁ, ବଜ୍ରନାଭ ଚାହୁଁଥିଲେ ବିଘ୍ନ ପ୍ରତି, ହଁ ଉଷା, ଆଉ ଭଗବାନ କୃଷ୍ଣଙ୍କୁ ସେ ଦେଖିଛନ୍ତି ସେ କରୁଥିଲେ ବିଗ୍ରହ ପ୍ରତି, ବିଗ୍ରହ ନହେଲେ ଭଗବାନ କୃଷ୍ଣ ପ୍ରତିଷ୍ଠା କରିବେ ନା, ତେଣୁ ବିଗ୍ରହ ତିଆରି ହେଉଛନ୍ତି, ଆଉ ବିଗ୍ରହ ତିଆରି ସାରିଲା ପରେ ଡାକୁଛନ୍ତି ମା ଆସି ଦେଖିଲ ଇଏ କେମିତି ହେଇଛନ୍ତି ବିଗ୍ରହ, ନା ଏଇ କୃଷ୍ଣଙ୍କର ପାଦଟା ଠିକ ରହିଛି, ଆଉ ଆଉ ସବୁ କିଛି କୃଷ୍ଣଙ୍କର ଠିକ ଜିନିଷ କାହିଁ ଦେଖିଛନ୍ତି ନା କୃଷ୍ଣଙ୍କୁ, କହିଲେ ହେଲେ କୃଷ୍ଣଙ୍କର ପାଦଟା ଯଦି କୃଷ୍ଣ ଭଳିଆ ହେଇଛି ତାହେଲେ ସେ କୃଷ୍ଣ କି ନୁହନ୍ତି, ଠିକ ଅଛି ଇଏ ହେଲେ ମଦନ ମୋହନ, ତାପରେ ଆଉ ବିଗ୍ରହ ତିଆରି କଲେ, କହିଲେ ହଁ ଏ କୃଷ୍ଣଙ୍କର ବକ୍ଷଟା ଏ କୃଷ୍ଣ ଭଳିଆ, ଯଦି ବକ୍ଷଟା କୃଷ୍ଣ ଭଳିଆ ତାହେଲେ କୃଷ୍ଣ କି ନୁହନ୍ତି, ହଁ ଇଏ କୃଷ୍ଣ ବିଗ୍ରହ ତିଆରି ହେଇଛନ୍ତି ନା, ସେତେବେଳେ ବିଗ୍ରହ ଏମିତି ତିଆରି ହଉନଥିଲା, ପ୍ରେମରେ ସେ ଉପବାସ କରୁଥିଲେ ପ୍ରାର୍ଥନା କରୁଥିଲେ, କାରିଗର ବି ହବିଷ ଥିଲେ, ଭଗବାନ ପ୍ରକଟ ହେବେ ନା, ଏଇ ଯେମିତି ରାଧା ମାଧବ ପ୍ରକଟ ହେଇଛନ୍ତି, କିନ୍ତୁ ବାବରେ ବାବା ଏ ବିଗ୍ରହଙ୍କୁ ଦେଖିଲେ ଆପଣ କେତେବେଳେ ଆସିକି ଦେଖିବେ ଟିକେ ସ୍ନାନ କରିକି କେତେବେଳେ ଦେଖିବେ ନା ଟିକେ ଖୋଲା ଦେହ ସେ ତାଙ୍କୁ କହିବେ ସେ ଦେଖେଇଦେବେ, ଦେଖିବେ ତ କେମିତିଆ ରାଧାରାଣୀ କେମିତିକା, ଆଉ ଭଗବାନ ଭଗବାନ କଣ ସେ ତିଆରି କରିବେ, ସେ ନିଜେ ପ୍ରକଟ ହେଇଛନ୍ତି ଏତେ ସୁନ୍ଦର ଭଗବାନ, ଆମେ ତ ରାଧାରାଣୀ ଦେଖିନୁ, ଯାହା ତ ଦେଖୁଛୁ ଫଟୋରେ ପାଖ ଦେଖିନୁ, ଅଦ୍ଭୁତ ସୁନ୍ଦର, ଯେମିତି ଆମର ଗୁରୁନି ଥାଏ ଛୋଟ ଗୁରୁନି ଥାଏ ଯେମିତି ସେଭଳିଆ, କଣ ଭଗବାନଙ୍କର ପ୍ରଭୁ ନିଜେ ପ୍ରକାଶ ହେଲା ଭଳି ତାଙ୍କର କମରର ଇଏ ରାଧାରାଣୀ ତାଙ୍କର ଲାଇନ୍ସ ଯୋଉଟା ଯେମିତି କମରର ବଙ୍କିମା ତାଙ୍କର ଚିକ୍ ଯୋଉ ଯାହା ସବୁ ଯେମିତିକା ସେ ପ୍ରକଟ କରନ୍ତି ନା, ଆଉ ସେମାନେ ପ୍ରାର୍ଥନା କରୁଥିଲେ ପ୍ରଭୁ ଆପଣ ଆସନ୍ତୁ ଆପଣଙ୍କୁ ଦେଖିଲେ ମୋ ଦୁଃଖ ଯିବ, ଆପଣ ଏଠି ଏଇ ବିଗ୍ରହରେ ଆବିର୍ଭାବ ହୁଅନ୍ତୁ, ଆଉ ଯିଏ କାରିଗର ତିଆରି କରୁଥିଲା ସେ ଡାକୁଥିଲା ପ୍ରଭୁ, ଗୋଟେ ଏଇଟା ପ୍ରେମର ସମ୍ବନ୍ଧ ନା, ଏଇଟା ପଇସା ଦେଇ ସବୁ କାମ ହୁଏ, ପଇସା ଦେଇ କେବେ ମନ୍ଦିରରେ ହୁଏ ନା, ମନ୍ଦିର ପଇସାରେ ଇଟା ବାଲିରେ ତିଆରି ହୁଏ ନା, ବିଗ୍ରହ ପଇସା ଦେଇକି କିଣି ଆଣିଲେ ବିଗ୍ରହ ରୁହନ୍ତିନି, ଭଗବାନ ପ୍ରେମର ଭିକାରୀ, ତୁମେ ପ୍ରେମିକ ହେଇପାରିଲ ତାଙ୍କୁ ଭଲ ପାଇପାରିଲେ ସେ ପ୍ରକଟ ହେବେ, ପଇସା ଦେଇକି ସବୁ କାମ ହେଇପାରେ ନା, ସେ ଆଇଡ଼ିଆଟା ମୁଣ୍ଡରୁ ବାହାର କରିଦେବାକୁ ପଡ଼ିବ, ତାଙ୍କୁ ଜୀବନ ଦେବାକୁ ପଡ଼ିବ, ସେ ପ୍ରେମିକ ରସିକ ସେ ପଇସାରେ ସବୁ କାମ ହେଇପାରେ ନା, ଗୋବିନ୍ଦ ବକ୍ଷକୁ ଦେଖିଲେ କିଏ କହିଲେ ଇଏ ଆଙ୍କର ବକ୍ଷ ହଉଛି ଗୋବିନ୍ଦ ଭଳି, କହିଲେ ହଁ ଇଏ ରହିଲେ ଇଏ ହେଲେ ହଁ କୃଷ୍ଣଙ୍କ ଭଳି ଇଏ ହେଲେ ଗୋବିନ୍ଦ, ତାପରେ ସରି ହଁ ବକ୍ଷ ହେଲେ ଗୋପୀନାଥ, ତାପରେ ମୁଖ ଦେଖିଲେ ଆଉ 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 ଥରେ ବିଗ୍ରହ ତିଆରି କଲେ, କହିଲେ ମୁଖ ଦେଖାଉଛନ୍ତି ଠିକ କୃଷ୍ଣଙ୍କ ଭଳିଆ, ହଁ ଠିକ ଅଛି ଇଏ ହେଲେ ଗୋବିନ୍ଦ, ପାଦ ହେଲେ ମଦନ ମୋହନ, ବକ୍ଷ ହେଲେ ଗୋପୀନାଥ, ଆଉ ମୁଖମଣ୍ଡଳ ହେଲେ ତିନି ବିଗ୍ରହ ପ୍ରତିଷ୍ଠା କଲେ, ବଜ୍ରନାଭ ପ୍ରତିଷ୍ଠା ହେଲା ପରେ ତାପରେ ଆସିଗଲା ଔରଙ୍ଗଜେବ, ଏ ଦାଉଜୀଙ୍କୁ ପ୍ରତିଷ୍ଠା କଲେ ସେଠି, ଆଉ ଏଠି କେଶବଜୀଙ୍କୁ ପ୍ରତିଷ୍ଠା କଲେ, ସେଠି ବୃନ୍ଦାଦେବୀଙ୍କୁ ପ୍ରତିଷ୍ଠା କଲେ, ଆହୁରି ବିଗ୍ରହ ଅଛନ୍ତି ମନେ ପଡ଼ୁନି, ଶିବ ଅଛନ୍ତି କେତେ ଶିବ, ତାଙ୍କୁ ସବୁ ପ୍ରତିଷ୍ଠା କଲେ, ସବୁ ପ୍ରତିଷ୍ଠା କରିକି ତାହେଲେ ବ୍ରଜ ସବୁ ହଁ ହରିଦେବ 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 ତାଙ୍କର ହଁ ସେ ଯେଉଁ ଗୋପାଳ ତାଙ୍କର ହଁ ଗୋପାଳ ଆମର ଯେଉଁ ସିନାଜୀ ସିନାଜୀ ତାଙ୍କର ବହୁ ବିଗ୍ରହ ପ୍ରତିଷ୍ଠା କରିଛନ୍ତି ବ୍ରଜରେ, ଆଉ ପ୍ରତିଷ୍ଠା କରିକି ବ୍ରଜକୁ ପୂର୍ଣ୍ଣ ଭଗବାନ କୃଷ୍ଣଙ୍କର ନାମ ରୂପ ଗୁଣ ଲୀଳାର ପରିପୁଷ୍ଟି ପାଇଁ ସବୁ ସାଧୁମାନଙ୍କର ଆହ୍ୱାନ କଲେ, ବ୍ରଜବାସୀମାନେ ଆମର ପରୀକ୍ଷିତଙ୍କ ପାଖରୁ ହସ୍ତିନାପୁରରୁ ବ୍ରଜବାସୀମାନଙ୍କୁ ବ୍ରାହ୍ମଣମାନଙ୍କୁ ଆଣି ରଖିଲେ, ବ୍ରଜରେ କୁଣ୍ଡ ଯେତେ କୁଣ୍ଡ ଅଛି ବଜ୍ରନାଭଙ୍କର ନା, ଆଉ କୁଣ୍ଡ ସଂସ୍କାର କଲେ, ବୃକ୍ଷ ସବୁ ଜିନିଷ ଆରମ୍ଭ କଲେ, ହେଲେ କ'ଣ ହବ, କାଳ ତ ଭଗବାନଙ୍କର ତ ଇଚ୍ଛା ଚାଲିଗଲେ, ଏଇ ଆରମ୍ଭ ମୁସଲମାନଙ୍କର ଶାସନ ଆସିଗଲା ଦିଲ୍ଲୀରେ, ସେତେବେଳେ ଧୀରେ ଧୀରେ ଏଇ ଗୋସ୍ୱାମୀମାନେ ପରେ ବିଗ୍ରହ ପାଇଲେ, ଆମର ଯେଉଁ ଗୋସ୍ୱାମୀମାନଙ୍କ ସବୁ ପ୍ରକଟ ହେଲେ ଏ ସବୁ ପରେ ଆସିଲେ ନା, ଆଉ ତା ଭିତରେ ବହୁତ ପିରିୟଡ୍ ଲମ୍ବା ପିରିୟଡ୍, ଏଇ ବିଗ୍ରହମାନେ ନିଜ ନିଜ ତାଙ୍କର ସବୁ ନିଜ ନିଜ ସ୍ଥାନରେ ରହିଲେ, ଯେମିତି ମଦନ ମୋହନ ଯାଇକି ମଥୁରାରେ ଜଣଙ୍କ ଘରେ ରହୁଥିଲେ, ଏସବୁ ନିଜ ନିଜେ ରହିଲେ, ଅଲଗା ଅଲଗା ଜାଗାରେ ରହିଲେ, ଗୋବିନ୍ଦ ସେ ଜାଗାରେ ସେ ଯେଉଁ ପ୍ରକଟ ହେଲେ ଯେଉଁଠି ଅଛନ୍ତି କ'ଣ ଆମର ଗର୍ଭଗୃହ ଅଛି ସେଠି ନା, ସେଠି ଯେଉଁଠି ଗୋବିନ୍ଦ ପ୍ରକଟ ହେଇଥିଲେ, ଗାଈ କ୍ଷୀର ଦେଉଥିଲେ ଯେଉଁଠି, ସେ ଯେଉଁ ଆମର ବୃନ୍ଦାବନରେ, ସେସବୁ ସବୁ ସବୁ ଲୁଚି ଲୁଚି ରହିଲେ ନା, ଆଉ ନିଜେ ବିଗ୍ରହ ଭଗବାନ ସେ ବଜ୍ରନାଭ ପ୍ରତିଷ୍ଠା କରନ୍ତି, ଥରେ ବିଗ୍ରହ ପ୍ରତିଷ୍ଠା ହେଲେ ଶୁଦ୍ଧ ଭକ୍ତ ପ୍ରତିଷ୍ଠା କଲେ ତାଙ୍କର ସେ ବନ୍ଧା ପଡ଼ିଗଲେ, ସେ ଯିବେ କୁଆଡ଼େ, ଯେଉଁଦିନ ହେଲେ ସେ ତାଙ୍କ ଶକ୍ତି ପ୍ରକାଶ କରିବେ ସେ କୁଆଡ଼େ ଯିବେ, ସେ ତ ଋଣୀ ଯିବେ କୁଆଡ଼େ, ହଁ ବାପା ସେ ଭାଙ୍ଗିଦେଲା, ବାପର ସବୁ ଭାଙ୍ଗି ରୂପ ଗୋସ୍ୱାମୀଙ୍କର ମନ୍ଦିର ଗୋଟେ ମହାପ୍ରଭୁଙ୍କର ପରେ, ଆଉ ସେତେବେଳେ ଗୋସ୍ୱାମୀ ଯେତେବେଳେ ଆମର ଗଲେ ମହାପୁରୁଷ ଜାଣିଛନ୍ତି ନା, ସେ ତ ରାଧାରାଣୀ ଜାଣିଛନ୍ତି, ସେ ଆଦେଶ ଦେଲେ ଏ ରୂପ ସନାତନଙ୍କୁ, তুমিও করো ভক্তি শাস্ত্রের প্রচার, মথুরা তেলুপ্ত তীর্থা করো উদ্ধার। মথুরা লুপ্ত আগুর গোস্বামী তো বহুত কহুথিলে, মনে রহুথিলা, মথুরা লুপ্ত তীর্থ উদ্ধার কর, বৈষ্ণব সদাচার গ্রন্থ রচনা কর মহাপ্রভু। সেখানে গোস্বামী শুনে রচনা করলে না, বিগ্রহ প্রকাশ সেবা প্রকাশ করেছিল, সেবা প্রকাশ করিব আইসু বিগ্রহ। আমার ব্রজ, আমার আম ভূমিটা ব্রজভূমিটা আমার গৌড়ীয় মানকর না আথিলা কি সে এছয় গোস্বামী যাবে ব্রজে কইলা বাস, রাধাকৃষ্ণ নিত্যলীলা করিল। মহাপ্রভু সেটি গলে না, মহাপ্রভু প্রথমে রাধাকুণ্ড শ্যামকুণ্ড দেখিদেলে ধান কিয়ারি হয়েগলেন। এই দেখুন যে পুরী পুরী হোক যেটি ধামরে যেতবে সাধু মানকর যেতবে ভক্তি ন রহব, আসুরিক প্রবৃত্তির লোক মানে ভগবান জিনিসকে সব গ্রহণ করলে সাধু মানে তা ভক্তি যেমন দেখুন রূপা ইটা বাহুছে গোটে আমার সে গোটে কি মঠ অছি বা মঠ রূপা ইটা ভাবে, তা সাধু মানে কেমতি লে কত পাওয়ারফুল লে রাজা মানে সে রূপার ইটা দিয়ে দিয়ে রূপা ইটা তো সব অলঙ্কার দিয়ে সব তরলাইকি ইটা করে রখি দিয়ে মানে এত সাধু সব তা শক্তি সে কত বড় সুন্দর মঠ সব করলে সমর্পণ লা ভগবান প্রতি। ধানকিয়ারি হয়েছে মহাপ্রভু দেখিদেলে শ্যামড়ি ধবলি দুইটা ধানকিয়ারি কলা ধান ইয়ে দেখি দিয়ে মহাপ্রভু সে জলকু জলরে গড়লে আর রাধাকুণ্ড শ্যামকুণ্ড আর তেমন মহাপ্রভু তখন প্রেম উল্লাস আসলা মানে কুণ্ড রাধারাণী ভাই প্রিয় সে কুণ্ড রাধাঙ্কর অতি প্রিয় স্থান সি নিকুঞ্জ লীলার যা কুহ সি হচ্ছে প্রাণকেন্দ্র সে তো রঘুনাথ না মহাপ্রভু চালিগাল মহাপ্রভু বিভিন্ন ব্রজর পড়ে আসলে আর রঘুনাথ যাই সেটি বসি ভজন কলে আমার তো রূপ সনাতন এত ভারি নিষ্কিঞ্চন আর মুখ্য হল শাস্ত্র শ্রদ্ধা করা তাঁর বিগ্রহ প্রতিষ্ঠা ইয়ে করা আর রঘুনাথ তাঁর বিগ্রহ হল ইয়ে গুঞ্জামাল মহাপ্রভু যে গোবর্ধনশীল মুকুন্দ সরস্বতী দিয়েছিল সেটা রঘুনাথ দিয়েদেলে রঘুনাথ তুমি সাত্বিক সেবন কর নিও রাধারাণী গুঞ্জামাল দিয়ে রাধারাণী অর্পণ কল আগে রক্ষি তুলসী মঞ্জরি দিয়ে ইত বৈরা ইয়ে কম করবে জল টিকি দিকে তুলসী মঞ্জরি দিকে সেবা করতে আর যেত জপ করতে সে গুঞ্জামাল বক্ষর দেখি আখির তাঁর ধার ধার খালি নতক বহে তাঁর ভজন কোণ ভজনর মানে যে প্রাণ গুড়ি তাঁর পাখানে সব রয়েছে গোস্বামী মানে সে ভগবান লোক না সব আর অভিনাথ তাঁর কষ্ট বহুত হুয়ে রাধাকুণ্ড শ্যামকুণ্ড দেখি কারণ বৈরা কি না পয়সা তো নাই আমা কোণ সে যাই কি মাগিবে গুড়া আগে পয়সা দেলে না সে মাগবে না সে সেমতি আমার স্বভাবনা আমি ন মাগিলে আমি নিজ ভাই মাগিদেব সে বেটর হই ভগবান কর কর্মাধিকারী গুড়া আমি সে তো ভজনাধিকারী তাঁর কোণ তাঁর সংকল্প গুলো সব হয়ে কারণ ইচ্ছা তাঁর থাকে এই রাধাকুণ্ড শ্যামকুণ্ড কেমতি সংস্কার করি কি সুন্দর হলে রাধারাণী লোক মানে আসবে স্নান করবে এটা রাধারাণী জায়গা আধাকুণ্ড শ্যামকুণ্ড সবুজ চিন্তা করতে সেনে জেনে সেঠ যাই তার বদ্রীনাথ বদ্রীনাথ যাই কিন্তু সে যাই ধন দেওয়া আর বদ্রীনাথ রাত্রে শুয়েছেন সেটি বদ্রীনাথ রে সে প্রচুর ধন দেওয়া দিয়ে কাকু বদ্রীনাথ বদ্রীনাথ স্বপ্ন দৌছেন যা 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 সে রাধাকুণ্ডে রঘুনাথ স্বয়ং স্নান দিয়ে দিও স্থান গুলা নিষ্কিঞ্চন বৃত্তিটা তাঁর বড় নিষ্কিঞ্চন বৃত্তি সে ভাঙ্গ ন ভগবান সীতার বদ্রীনাথ চাল চালিকে আসি পৌঁছিলা রঘুনাথ পাখে আজ্ঞা এ ধন গুড়া নিহত আর যে মাঠা খাঁতি তা ধন কোণ কৌপিনী কন্থা আশ্রয় করছেন তা মন পড়ে গেল রে 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 সবুজ চিন্তা করে মনসরে কেমতি রাধাকুণ্ড শ্যামকুণ্ড সংস্কার হবে ইয়ে ইয়ে ই প্রভুঙ্কর ইচ্ছা সেটি দেখুন শিবজী পঠাইলে নাকি সে লোক যা যে স্পর্শমণি পাই সনাতন সনাতন গোস্বামী সেটি শিবজী তাকে পঠাইলে কাশী কাশীরে কাশী বিশ্বনাথ পঠাইলে যা রোগ সেটি তু ধন যাচ্ছু তো যা সেটি সে বড় ধনী লোক গোস্বামী মানে ভগবান লোক লে না ধন গোটে কোণ জ্ঞান গোটে কোণ আমি পাঠ পড়ি কোণ জ্ঞান পাইবা প্রভু মাগি কেতে ধন আনবা আর সে সে ধন তাঁকে মিলিগল না সে তো আনি তো ভগবান পঠাইলে সে রাধাকুণ্ড শ্যামকুণ্ড সে সংস্কার কল সে দাসগোস্বামী পরম্পরার এবে সুদ্ধা মালিক সে রাধাকুণ্ডর যে রেকর্ডটা দাসগোস্বামী নাঁর অছি না সে রাধাকুণ্ড যেতবে হ্যাঁ রাধাকুণ্ড তো ঠিক রহিলা শ্যামকুণ্ড যেতে সংস্কার করছেন শ্যামকুণ্ড তো শ্যামকুণ্ড সংস্কার কলাবেলে বৃক্ষ রয়েছেন সে বৃক্ষটা কাটিয়ে পাণ্ডব নাটি বৃক্ষের উপর রুলে পাণ্ডব মানুষের ইচ্ছা লা সে মাধুর্য রসরে প্রবেশ করিয়া রসর শ্রেষ্ঠ জিনিস সেটা না লক্ষ্মীকে তো আরম্ভ করি কোণ সে পদ লক্ষ্মী আদি করি ମହାପୁର ଯେତେବେଳେ ଆସିଲେ ସେ କୃଷ୍ଣାଶଙ୍କର ଗୋସ୍ୱାମୀ ଲେଖିଛନ୍ତି, ମାୟା ଦାସୀ ପ୍ରେମ ମାଗେ ଇଥେ କି ବିସ୍ମୟ, ସାଧୁ ସାଧୁ କୃପା ନାମ ବିନା ପ୍ରେମ ନା ମିଳେ, ଲକ୍ଷ୍ମୀ ଆଦି କରି ନାମ କିଏ ସଂସାରରେ ଏଇ ନାମ ମହାପୁର ଯେତେବେଳେ ଆସିଛନ୍ତି କିଏ ନ ଆସିଛନ୍ତି, କିଏ ପ୍ରେମ ଭିକ୍ଷା ନ ମାଗୁଛି, ସମସ୍ତେ ମାୟାଦାସୀ ପ୍ରେମ ମାଗେ ଇଥେ କି ବିସ୍ମୟ, ଯୋଉ ମାୟା ଜୀବକୁ ସମସ୍ତେ ଦଣ୍ଡ ଦଉଛି ସେ ଆସିକି ପ୍ରେମ ମାଗୁଛି, ମାଗୁଛ ନା କାହାକୁ, ହରିଦାସଙ୍କୁ କହୁଛନ୍ ନା, ମୁଁ ରାମ ନାମ ନେଇଛି ଶିବ ପାଖରୁ, ମୁଁ ଶିବଜୀଙ୍କ ପାଖରୁ ରାମ ନାମ ନେଇଛି, କିନ୍ତୁ ମୋତେ କୃଷ୍ଣ ନାମ ଦେଇକି ତୁମେ ଚରିତାର୍ଥ କର, ମୋତେ କୃଷ୍ଣ ନାମ ଦିଅ, ମାୟାଦେବୀ ନାମ ନେଲେ ଆଉ ହରିଦାସଙ୍କ ପାଖରୁ, ମାୟାଦାସୀ ପ୍ରେମ ମାଗେ ଇଥେ କି ବିସ୍ମୟ, ଆଉ ସାଧୁ କୃପା ନାମ ବିନା ପ୍ରେମ ନା ମିଳେ, ଦୁଇଟା ଜିନିଷ ରଖିଦେଲେ ନା, ଆମ ସିଦ୍ଧାନ୍ତ ଗୁଡ଼ିକ ବଡ଼ ବଡ଼ ସୁନ୍ଦର ସିଦ୍ଧାନ୍ତ ନା, ଯେତେ ପାଠ ପଢ଼ ଯେତେ ଯାହା ଜାଣ ଯାହା କର, ସେଇଠିକି ଆସିବ ବାପା, ବିନା ମହତର ଯେଉଁ ପାଦ ବିଷୟ ନିଷ୍କିଞ୍ଚନ ନାମ ନିବୃଣିତ ଯାବତ, ସାଧୁର କୃପା ପାଇବାକୁ ହେଲେ ସାଧୁର କଥା ମାନିବାକୁ ପଡ଼ିବ, ତାଙ୍କ ପଦାଙ୍ଗ ଅନୁସରଣ କରି ତାଙ୍କ ହୃଦୟର ଅନ୍ତର୍ଗତ ଭାବକୁ ବୁଝିବାକୁ ପଡ଼ିବ, ଗୁରୁଦେବ କୁହନ୍ତି ଆସୋସିଏସନ୍ ମିନ୍ସ ଆଭଏଡ୍ ଦି ମୁଡ୍ ଅଫ୍ ସାଧୁ, ତୁମେ ସାଧୁର ସଙ୍ଗ କରୁଛ, ଜଣେ ଗୁରୁ ବୋଲି ଗ୍ରହଣ କରୁଛ ବା ଜଣେ ଭକ୍ତ ବୋଲି ଗ୍ରହଣ କରୁଛ, ତାଙ୍କ ମନଟା ମନବୃତ୍ତିଟାକୁ ବୁଝ ସେ କ'ଣ ଚାହୁଁଛନ୍ତି, ସେଥିରେ ପ୍ରସନ୍ନ ହୁଏ, ମୋଟା ବୁଦ୍ଧିଆ କ'ଣ ହେଟା କୁହନ୍ତି ଭାରବାହୀ, ଭାରବାହୀ ହେଲେ କ'ଣଟା, ତୁମେ ପାଣି ମଗାଉ ତୁମେ କ୍ଷୀର ଆଣି ଦେବ, କ୍ଷୀର ମଗାଉଛୁ ପାଣି ଆଣିକି ଦେବ, ଭାରବାହୀ ହେଲେ କିଛି ଲାଭ ନାହିଁ, ସାରଗ୍ରାହୀକୁ ମାୟାଦାସୀ ପ୍ରେମ ମାଗେ ଇଥେ କି ବିସ୍ମୟ, ସାଧୁ କୃପା ନାମ ବିନା ପ୍ରେମ ନା ମିଳେ, ଆମ ପରମ୍ପରାର ଏତେ ମହାନତା ଅଛି, ସାଧୁ କୃପା ଆଉ ଏ କୃପା କଥା କହୁଛୁ ଯିବାକୁ ଆଡ଼ିଛି, କ'ଣ ଆମର ଗତି ଅଛି, ସାଧୁ କୃପା ନାମ ବିନା ପ୍ରେମ ନା ମିଳେ, ସାଧୁ କୃପା ସହିତ ନା ଶୁଦ୍ଧ ନାମ କରିବା, ଠିକଣା ନାମ କରିବା, ସାଧୁ କୃପା ୟା ବିନା ପ୍ରେମ ହବନି, ସାଧୁଙ୍କର କୃପା ଭିକ୍ଷା କରିବା, ସାଧୁଙ୍କ ଆଦେଶ ପାଳନ କରିବା, ନାମ ସୃଷ୍ଟ ଭାବରେ କରିବା, ଏ ଦୁଇ ଜିନିଷ, ନାମ ପ୍ରଦାତା ଗୁରୁ ଗୌର ଗୌରଭକ୍ତ ଏମାନଙ୍କର କୃପା, ନାମ ପ୍ରଭୁଙ୍କର କୃପାରେ ଆମେ ହିଁ ପ୍ରେମ ଲାଭ କରିବା। ଗୋସାମାନେ ତାଙ୍କର ଜୀବନ ଯେତେବେଳେ ବହୁତ ବଡ଼, ଆଉ ରଘୁନାଥଙ୍କର ଯେତେବେଳେ ରହୁଥିଲେ ସେଠି କେଉଁଠି ରାଧାକୁଣ୍ଡରେ ରହନ୍ତି, ଭଜନ କରନ୍ତି, ଆଉ ସବୁବେଳେ ତ ରାତି ଦିନ ରାତି ଦିନ ସବୁବେଳେ ସପ୍ତାହ ଭଜନ, ଆଜି ବିଳାପ ପୁଷ୍ପାଞ୍ଜଳି, ଆମର କ'ଣ ରାଧାରସ ସୁଧାନିଧି ସରି କ'ଣ ସ୍ତବାବଳୀ, ସବୁ ତାଙ୍କର ନା, ଆଉ ତାଙ୍କର ସବୁ ସ୍ତବାବଳୀ ତାଙ୍କର ସବୁ କେତେ ସୁନ୍ଦର, ସବୁ ରୋଷେଇ କେତେ ହାର୍ଡ ଟପିକ, ସବୁ ରାଧାକୃଷ୍ଣ ପ୍ରେମର ସବୁ ବର୍ଣ୍ଣନା, ରାଧାରାଣୀଙ୍କର ନଖର ବର୍ଣ୍ଣନା, ଏ ଯେଉଁ ସ୍ତବାବଳୀ ହାତରେ ତ ପଢ଼ୁଥିଲି, ଆଉ କ'ଣ କାରଣ ମୁଁ ପଢ଼ୁନି, ବେଳେବେଳେ ପଢ଼ୁନି, ଏଥିପାଇଁ ପଢ଼ିଲା ମାନେ କହିଦେବି, ଆଉ ପଢ଼ିବି ସେଥିପାଇଁ ଡରିକି ମୁଁ ପଢ଼େଇନି, ଆଉ କେତେବେଳେ ଇଚ୍ଛା ହେଲେ ବି ପଢ଼େ ରସ ଟିକେ ଆସ୍ୱାଦନ କରିବା ପାଇଁ ମଝିରେ ମଝିରେ, ଆଉ କ'ଣ କରିବା ସଂସାରୀ ଭଳିଆ ଜୀବନ, ଭଗବାନ ଯେଉଁ ଦିଶାରେ ନେବେ ଆମେ କ'ଣ କରିବା, ଆଉ ସେ ଯେଉଁ ଗାଭିକି ବନ୍ଦନା କରିଛନ୍ତି ଯେଉଁ ସଭାବଳିରେ, ସମସ୍ତେ ସେ ବନ୍ଦନା କରନ୍ତି, କୃଷ୍ଣ କେମିତି ଯେଉଁ ଗାଈକି ଭଲ ପାଏ ସେ ଗାଈକି ବନ୍ଦନା କରୁଛନ୍ତି, କେତେ ବିନମ୍ର ଭାବରେ ବ୍ରଜର ରସକୁ ସେ ସବୁ ପରିପ୍ରକାଶ କରିଛନ୍ତି ଗୋସ୍ୱାମୀମାନେ, ଆଉ ଭକ୍ତକୁ ଜୀବନର ପ୍ରାଣ, ଏରୂପ ସନାତନ ଏମାନଙ୍କୁ ପ୍ରାଣ କରିକି ସେମାନେ ସବୁ ଭଜନ କରିଛନ୍ତି ଗୋସ୍ୱାମୀମାନେ, ଆଉ ସେମାନଙ୍କ ଶିକ୍ଷାର ସବୁଠୁ ବଡ଼ ଆଦର୍ଶତା ରହିଲା ଗୌରଗତ ପ୍ରାଣ, ସେମାନେ ଗୁରୁ ମହାପୁରୁଷ ପାଇଁ ଯେତେବେଳେ ଯିଏ ବୃନ୍ଦାବନ ଆସନ୍ତି, ବୃନ୍ଦାବନ ହୋଇତେ ଯଦି ଆସେ କୌନ ଜନ, ବିନୀତ କରିବା ପ୍ରଭୁ ପୁଛେ ସେଇ ଜନ, ମହାପ୍ରଭୁ ତାଙ୍କୁ ବିନୟ କରି ପଚାରନ୍ତି, ଯଦି ବୃନ୍ଦାବନ କେହି ଫେରନ୍ତି କେଉଁଠି ଗୌଡ଼ ଦେଶକୁ, ମହାପ୍ରଭୁ ପଚାର ଶ୍ରୀକ୍ଷେତ୍ରକୁ ଆସନ୍ତି ବା ଗୌଡ଼ ଦେଶ, ଯେତେବେଳେ ମହାପ୍ରଭୁ କାହାକୁ ସାକ୍ଷାତ ପାଆନ୍ତି ସେ ବୃନ୍ଦାବନରୁ ଆସିଛନ୍ତି ବୋଲି ମହାପ୍ରଭୁ ପଚାରନ୍ତି ସାଙ୍ଗେ ସାଙ୍ଗେ, ତାଙ୍କ ସବୁବେଳେ ମନରେ ପଡ଼େ ରୂପ ସନାତନଙ୍କ କଥା, ସେ ଗୁରୁଙ୍କ ପାଖରେ ନଥିଲେ, ସବୁବେଳେ ଗୁରୁଙ୍କ ପାଖରେ ରହିବା କିଛି ଆବଶ୍ୟକ ନାହିଁ, ଗୁରୁଦେବ ସେ କଥା କୁହନ୍ତୁ, ତୁମେ ଆମେରିକାରୁ ରୁହ କି ଲଣ୍ଡନରୁ ରୁହ କି କେଉଁଠି ରୁହ, ତୁମେ ଗୁରୁଙ୍କର ଆଦେଶ ପାଳନ କରୁଛ, ଗୁରୁଙ୍କର ମନୋଭାବ କରୁଛ ମାନେ ଗୁରୁଙ୍କ କୃପା ତୁମ ସାଙ୍ଗରେ ହେଉଛି, ସଙ୍ଗର ଏଇଟା ବଡ଼ ଜିନିଷ, ସଙ୍ଗର ହେଉଛି ଆସକ୍ତି, ସଙ୍ଗର ଅର୍ଥଟା ହେଉଛି ଆସକ୍ତି, ତୁମର ଆସକ୍ତି ଅଛି ଯଦି ତୁମେ ଯେଉଁଠୁ ରହିଲେ ବି ସେଠି ତୁମର ଟ୍ରାନ୍ସପାରେଣ୍ଟ ହେଇଯିବ, ସେଇଟା କୃଷ୍ଣ ତୁମର ପରମାତ୍ମା ତୁମକୁ ସେଇ ଭାବଟାକୁ ସେଠି ଜାଗ୍ରତ କରିଦେବେ, ମହାପ୍ରଭୁ କିନ୍ତୁ ବହୁତ ଦୁଃଖ, ତାଙ୍କୁ ବହୁତ ଦୁଃଖ ଲାଗୁଥିଲା, କାହିଁକି ସେମାନେ ବହୁତ ଆସକ୍ତ ଗୋସ୍ୱାମୀମାନେ କାହା ପ୍ରତି, ମହାପ୍ରଭୁଙ୍କ ପ୍ରତି, କିନ୍ତୁ ମହାପ୍ରଭୁଙ୍କ ପାଖରେ ମହାପ୍ରଭୁ ରହୁଥିଲେ କେଉଁଠି, ଶ୍ରୀକ୍ଷେତ୍ରରେ, ତାଙ୍କୁ ଦେଇଥିଲେ ବ୍ରଜଭୂମି, ତୁମେ ବ୍ରଜଭୂମି ହେଉଛି ତୁମର ପ୍ରଭୁ ଦେଶ, ପ୍ରଭୁ ଦତ୍ତ ଦେଶ, ସନାତନ କହୁଛନ୍ତି ନା କିଏ ଜଗନ୍ନାଥ ପଣ୍ଡିତ, ଆଉ ସନାତନ କହୁଛନ୍ତି ନା ମୁଁ ଆଉ ଏଠି ବଞ୍ଚିବିନି, ରଥଚକା ତଳେ ପ୍ରାଣ ଦେବି, ମହାପ୍ରଭୁ ଗାଳି ଉଲ୍ଲାସ କଲେ, ସ୍ୱର ତୋର କି ତୁ ବଞ୍ଚିବୁନି କ'ଣ କହୁଛୁ, ସ୍ୱର ମୋର କହିଲେ ତାଙ୍କୁ ଶୀଘ୍ର ପଳେଇବି କାହିଁକି ମୋ ଦେହରେ କଣ୍ଡୁ ହେଇଛି, ସବୁବେଳେ ମହାପ୍ରଭୁ ଆଲିଙ୍ଗନ କରୁଛନ୍ତି। ଜଗନ୍ନାଥ ମୁନି ତାଙ୍କୁ କହିଦେଲେ ହଁ ହଁ ପ୍ରଭୁ ଦତ୍ତ ଦେଶ, ତୁମ ବଂଶକୁ ପ୍ରଭୁ ସେ ବଂଶ ଦେଇଦେଇଛନ୍ତି ବ୍ରଜଭୂମିଟା। ପ୍ରଭୁ ବ୍ରଜଭୂମିଟା ପୁରା ରୂପ ସନାତନ ଜୀବଙ୍କର, ତାଙ୍କ ଆନୁଗତ୍ୟରେ ବୈଷ୍ଣବମାନେ ରହିଲେ ନା। ଆଉ ଲୋକନାଥ ପ୍ରଥମେ ଯାଇଥିଲେ କିନ୍ତୁ ଲୋକନାଥ ପ୍ରଚୁର ବୈରାଗୀ, ଆଉ ଏମାନଙ୍କ ପୂର୍ବରୁ ଲୋକନାଥ ଲୋକନାଥ ଗୋସ୍ୱାମୀ ସବୁ ଖୋଜି ଦେଇଥିଲେ। ଲୋକନାଥ ଗୋସ୍ୱାମୀଙ୍କର ବେକରେ ଝୁଲାରେ ରହୁଥିଲେ ରାଧା ବିନୋଦ, ବିନୋଦ ଅଛନ୍ତି ଆମର ମାନେ ଏଠି ବର୍ତ୍ତମାନ ଅଛନ୍ତି କେଉଁଠି ଜୟପୁରରେ, ଥରେ ଯାଇଥିଲେ ଦର୍ଶନ କରିକି ଆସି ରାଧା ବିନୋଦ ଅଛନ୍ତି ଜୟପୁର, ବହୁତ ସୁନ୍ଦର ଠାକୁର ସେ ପଳେଇଛନ୍ତି ସେଠି ରାଧା ବିନୋଦ ସେଠି ପଳେଇଛନ୍ତି, ଆଉ ଦାମୋଦର ବି ସେଠି, ହଁ ଜୀବ ଗୋସ୍ୱାମୀ ଦାମୋଦର ସେଠି, ଗୋବିନ୍ଦ ସେଠି, ଗୋପୀନାଥ ସେଠି, କେବଳ ମଦନ ମୋହନ ରହିଲେ କରୋଲିରେ, ସେ ତ ପଳେଇଗଲେ ସେଠି, ଆଉ ରାଧା ବିନୋଦଙ୍କର ସେ ସହର ହେଇଗଲାଣି ଏବେ, ସେତେବେଳେ ରାଜା ଜୟପୁର ରାଜା ତେ ପ୍ରେମିକ ଥିଲେ ସବୁ ପ୍ରଭୁ ପଳେଇଗଲେ ସେଠିକି, ଆଉ କ୍ଷତ୍ରିୟମାନଙ୍କର ଗଡ଼ ଥିଲା ସେଠିକି ମୁସଲମାନ ପଶିପାରିନଥିଲେ, ଏଇ ଦିଗ୍ ଡିଗ୍ ନୁହେଁ ଏଟା କ'ଣ ଜାଗାଟା, ତାର ଆଗକୁ ତ ଯାଇନାହାନ୍ତି ମୁସଲମାନ ମାନେ, ଡିଗ୍ ତ ଡିଗ୍ ଆଗକୁ ପଶିନାହାନ୍ତି, ରାଜସ୍ଥାନ ପଶିଲା ରାଜସ୍ଥାନମାନେ ବହୁତ ଯୋଦ୍ଧା ଥିଲେ ସେମାନେ ପଶିପାରୁନଥିଲେ। ଆଉ ଯୁବ ଗୋସ୍ୱାମୀଙ୍କର ଏ ଗୋସ୍ୱାମୀମାନଙ୍କର ଭୂମି ସେଟା ବ୍ରଜଭୂମି, ସମ୍ରାଟ ସନାତନ ତ ରୂପ ସନାତନ ତ ଦୈନ୍ୟ ଥିଲେ ନା, ସେମାନେ ତ କେବେ କେବେ ବି ପୋଜିସନ ନିଅନ୍ତିନି, ଆଉ ଯୁବକ ସମୟ ଥିଲା ଆସିଲେ ସମ୍ରାଟ ପଦବୀ, ତାଙ୍କ ଆମର ସମ୍ରାଟ କୁହାଯାଏ, ଯୁବକ ସମୟ ଗୌଡ଼ ବୈଷ୍ଣବ ସମ୍ରାଟ ସିଏ, ପରେ ଆସିଲେ ବଡ଼ଦେବ ବିଦ୍ୟାଭୂଷଣୀ ତ ବହୁତ ପରେ, ଯୁବପଦ ଯେତେବେଳେ ରହିଲେ ସେତେବେଳେ ସବୁ ସୁନ୍ଦର ରଚନା କଲେ, ଆଉ ଗୋସ୍ୱାମୀମାନଙ୍କୁ ତାଙ୍କ ପ୍ରାଣ କାନ୍ଦୁଥିଲା ଗୋସ୍ୱାମୀମାନେ ସବୁ, କାରଣ ମହାପ୍ରଭୁ ମହାପ୍ରଭୁ ପଳେଇଗଲେଣି ନା, ମହାପ୍ରଭୁ ପଳେଇଗଲେଣି ସବୁ ମାୟାବାଦୀ ସରି ସହଜାବାଦୀମାନେ ଆସିଲେଣି, ସେଥିପାଇଁ ଏଇ ସମୟରେ ଏଇ ତିନି ଜଣ ଆସିକି ପହଞ୍ଚିଲେ, କିଏ ଆମର ଶ୍ୟାମାନନ୍ଦ ଶ୍ରୀନିବାସ ନରୋତ୍ତମ, ଆସିଲେ ବ୍ରଜଭୂମି ଛାଡ଼ିବେନି, ବ୍ରଜଭୂମି ତାଙ୍କର ଆଉ ପ୍ରଭୁଦତ୍ତ ଦେଶ, ଆଉ ବ୍ରଜଭୂମି ଛାଡ଼ି ଯାଇପାରିବେ ତେଣୁ ଯୁବକ ସ୍ୱାମୀ କୁଆଡ଼େ ଯିବେ, ଯୁବକ ସ୍ୱାମୀ ତାଙ୍କ ପାଖରେ ସେ ଅପସିଦ୍ଧାନ୍ତ ରହିପାରିବେ କି, ବଲ୍ଲଭାଚାର୍ଯ୍ୟ ମୁଁ ଯିଏ ଛାଡ଼ିଲେନି ଆଉ ସେ ଅପସିଦ୍ଧାନ୍ତ ରଖିବେନି, କିନ୍ତୁ ବ୍ରଜଭୂମି ଛାଡ଼ିବେନି, ପ୍ରଭୁ ଦେଇଛନ୍ତି ତାଙ୍କ ଦେଶଟା ଆଉ, ସେଥିପାଇଁ ଆମ ଆଚାର୍ଯ୍ୟମାନେ କାହିଁ ଲେଖିଲେ ଛୟ ଗୋସ୍ୱାମୀ ଯେବେ ବ୍ରଜେ କହିଲେ ବାସ୍ ରାଧା କୃଷ୍ଣ ନିତ୍ୟ ଲୀଳା କରିଲେ ପ୍ରକାଶ, ଏଛୟ ଗୋସାଇଁ କରି ଚରଣ ମନ୍ଦ ତାହା ହେତେ ବିଘ୍ନ ନାଶ ଅଭିଷ୍ଟ ପୁରଣ, କେତେ ବଡ଼ କଥା ରହିଲା, କ'ଣ ତୁମେ ଯେତେ ଯାହା କଲେ ସୂତ୍ର ନ ଜାଣିପାରିଲେ ହେବ, ବହୁତ ପାଠ ଟ୍ୟାଲେଣ୍ଟ ପିଲା ହେଇଛୁ, ମ୍ୟାଥମେଟିକ୍ସଟା ଭୁଲ ହେଉ ନା, ତୁମର ସୂତ୍ରଟା ଫର୍ମୁଲାଟା ଧରିପାରୁ ନା, ଏସବୁ ଆମର ଫର୍ମୁଲା ବୈଷ୍ଣବ ଫର୍ମୁଲାଟା ଆମର ଭଜନ ରହିଛି ନା, ଏତେ ଜୀବନର ବିଘ୍ନ ଆସୁଛି ଭକ୍ତିରେ, କାହିଁ ଏତେ ବିଘ୍ନ ଆସୁଛି, ଆମର ଗୋଟେ କିଛି ତାକୁ ଏସ୍ପେରିଂ ଯେଉଁଟା ଆମେ କାମନା କରୁଛେ ଭକ୍ତି ମୋର ହଉନି, ତାର କାରଣ ହେଲା ଏମାନଙ୍କ ପ୍ରାର୍ଥନା କର, ଗୁରୁଗତ ପ୍ରାଣ ହୁଅ ଆଚାର୍ଯ୍ୟଗତ ପ୍ରାଣ ହୁଅ, ଏଛଏ ଗୋସାଇଁରେ ନା ଏଛଏ ଗୋସାଇଁରେ କରି ଚରଣ ମନ୍ଦ ଯାହା ହୋଇତେ ବିଘ୍ନ ନାଶ ଅଭିଷ୍ଟ ପୂରଣ, ସେଥିପାଇଁ ପ୍ରଭୁପାଦ ଗୋସାଇଁମାନଙ୍କ ରୂପ ଦେଖିଲେ କ'ଣ, କିଏ କିଏ ବିଦେଶୀମାନେ ରୂପ ଜାଣିଥିଲେ ଗୋସାଇଁମାନଙ୍କୁ, ପ୍ରଭୁପାଦ ସେମାନଙ୍କୁ ବି ଷଡ଼ଗୋସ୍ୱାମୀଙ୍କ ପରମ୍ପରାରେ ଷଡ଼ଗୋସ୍ୱାମୀ ରଖିଲେ ନା, ପରମ୍ପରାରେ ଷଡ଼ଗୋସ୍ୱାମୀ ପ୍ରଭୁପାଦ ରଖିଦେଇ ଯାଇଛନ୍ତି ନା, ସେତେବେଳେ ଏଇ ଯୋଉ ଏଠାରେ ଫଟୋ ଥିଲା ନା କ'ଣ, ଯୋଉ ପଟ୍ଟଚିତ୍ର ଜିନିଷ ନା, ସେମାନଙ୍କୁ ବିଘ୍ନ ନାଶ ହବ, ଆଉ ଷଡ଼ଗୋସ୍ୱାମୀଙ୍କୁ ଆମେ ସ୍ମରଣ ନ କଲେ ବ୍ରଜ ରସଟା ସେମାନେ ଦେଇଛନ୍ତି, ଆଉ ସେମାନଙ୍କ ମଞ୍ଜରୀ ସବୁ ତାକୁ ଭଗବାନ ପଠେଇଛନ୍ତି, ଆଉ ବିଘ୍ନ ନାଶ ଯାହା ହୋଇତେ ବିଘ୍ନ ନାଶ ଅଭିଷ୍ଟ ପୂରଣ, ଆମେ ଚାହୁଁଛୁ ଅଭିଷ୍ଟ ଆମର ହେଲା କୃଷ୍ଣ ଭକ୍ତି, କିନ୍ତୁ ବିଘ୍ନ ଆସୁଛି ନା, କଣ କରିବା, ଆମେ ଆମ ଉଦ୍ଦେଶ୍ୟଟା ଭଲ ଥିଲେ ବି ବିଘ୍ନ ଗୁଡ଼ା କର୍ମଫଳ ଯୋଗୁଁ ହଉ କି କୃଷ୍ଣ ଇଚ୍ଛାର ହଉ ଆମେ କିଛି କହିପାରିବାନି, କରିବା କ'ଣ ନା, ଯାହା ହୋଇତେ ବିଘ୍ନ ନାଶ ଅଭିଷ୍ଟ ପୂରଣ, ସବୁବେଳେ ସଡ଼କ ଗୋସ୍ୱାମୀଙ୍କ ପ୍ରାର୍ଥନା ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଏଇଟା କ'ଣ ଛୋଟିଆ ଜୀବନଟା, କୋଟିଏ କୋଟି ଜନ୍ମର ସମସ୍ୟାକୁ ଆମେ ସମାଧାନ କରିବା ପାଇଁ ଚାହୁଁଛେ ଗୋଟିଏ ଜନ୍ମରେ, ଚିନ୍ତା କର, ଗୋଟେ ନଖ ପିନ୍ଧିଲେ ଏଇଟା କ'ଣ କୁହନ୍ତି, ଗୋଟେ ଆଖି ପୀଡ଼ା ହେଲେ ନାକ ଟିକେ ପୀଡ଼ା ହେଲେ କେତେ କଷ୍ଟ ହେଉଛି, ଗୋଟେ ସ୍ୱରର ଗୋଟେ ପାର୍ଟର କିଛି ଅଂଶ କେତେ କଷ୍ଟ ଦେଉଛି, ଏଇଟା ଗୋଟେ ଟୋଟାଲ କନସିୟସନେସ ଆମ ଚେତନା ପୁରା ଜଡ଼ ଚେତନା କେତେ ଜନ୍ମରୁ ଆମକୁ ରହିକି ଆସିଛି, ତାହେଲେ କେତେ କଷ୍ଟ ଆମକୁ ଦେବା କଥା, କାମ କେତେ ପୀଡ଼ା ଦେବ, କ୍ରୋଧ କେତେ ପୀଡ଼ା ଦେବ, ସବୁଗୁଡ଼ା ପୀଡ଼ା ଦେଇକି ମାରିଦେଇଥାନ୍ତେ ଆମକୁ, କେତେ ଜନ୍ମରେ ଏମିତି ଆମକୁ ଆମେ ହଇରାଣ କରିକି ଆମେ ଆସିଛି, ଆଉ ଏଇ ଜନ୍ମରେ ଗୋଟିଏ ଜନ୍ମରେ ଆମେ ସମାଧାନ କରିବା ପାଇଁ ଚାହୁଁଛେ, ବହୁତ ବିଘ୍ନ ଆସିବ ନା ଆଉ। ସେଇଟା ସେ କହିଲେ ଯାହା ହୋଇତେ ବିଘ୍ନ ନାଶ ଅଭିଷ୍ଟ ପୂରଣ, ଏଇଟା ତୁମକୁ କିଛି ଲାଗିବନି। ତୁମେ ଯଦି ଆଚାର୍ଯ୍ୟମାନଙ୍କୁ ଜୀବନ କରିଦେଲ, ଗୁରୁଗତ ପ୍ରାଣ ହେଇଗଲ, ଆଚାର୍ଯ୍ୟଗତ ପ୍ରାଣ ହେଇଗଲ, ତମେ ଖାଲି ଭଲ ପାଅ। ଯେତେବେଳେ ସାଧୁ ତୁମକୁ ପରମ୍ପରା ଆଚାର୍ଯ୍ୟମାନେ ତୁମକୁ ଭଲ ଲାଗିଲେ, ଆଉ ତୁମେ ବେଶୀ ଚିନ୍ତା କରନି, ସେ ହାତ ଧରି ନେଇଯିବେ। କୃଷ୍ଣ ତ ବଡ଼ ଲୋକ, ବଡ଼ ଲୋକ ପାଖକୁ ଆମେ କିଏ କ'ଣ ଯିବା? ଆରେ ପିଅନ ଚିହ୍ନ ହେଇଗଲେ ବଡ଼ ଲୋକ ପାଖକୁ ଯାଆନ୍ତି, ବଡ଼ ଲୋକ ପାଖକୁ ପଶିପାରନ୍ତି। ପିଅନ ପଶେଇଦେବ ନା, ଡାକିକି ପଶେଇଦେବ, ପଳେସ ପଳେସ ସାରେ ସାରେ ଏ ଲୋକଟା ଆସିଛି ଟିକେ, ସାର ତା ଫାଇଲ୍ଟା ଦେଖିଦେଲେ। ଅଫିସର ସିଏ, କିନ୍ତୁ ସେ ପିଅନ ଅଧୀନରେ, ପିଅନ ତାକୁ ଏମିତି ବ୍ୟବହାର କରିଦେଇଥିବ, ଏମିତି କଥାବାର୍ତ୍ତା କରିଥିବ, ସାର ୟାଙ୍କ ଫାଇଲ୍ଟା ଟିକେ ଦେଖିଲେ, ପିଅନକୁ ଧରିଥିବ ପଶିବ ନା। ଆଉ ଏମାନେ ତ ପିଅନ ଆମକୁ ଆମକୁ ତ ସେ ଜିନିଷ କହିପାରିବେନି, ଏମାନେ ତାଙ୍କର ଦେଖନ୍ତି ନିଜ ଲୋକ ସବୁ ନିକୁଞ୍ଜ ୟୁନର ଅତି କେଳି ସିଦ୍ଧି। ସେମାନଙ୍କୁ ସବୁବେଳେ ଆମେ ସ୍ମରଣ କରିବାକୁ ପଡ଼ିବ, ଗୋସ୍ୱାମୀମାନଙ୍କୁ ସବୁବେଳେ, ଆଚାର୍ଯ୍ୟମାନଙ୍କୁ। ଗୁରୁଙ୍କର ସ୍ମରଣ ଅର୍ଥ ଗୁରୁ, ଆମେ କ'ଣ କହୁଛେ, ଗୌର ଭକ୍ତ ବୃନ୍ଦ ଶ୍ରୀ ଗୁରୁନ୍ ବୈଷ୍ଣବ। ଯେତେ ତୁମର ଯେତେ ପ୍ରଚୁର ସ୍ମରଣ କର, ଯଦି କୃଷ୍ଣ ସ୍ମରଣ କରିବା ପାଇଁ ତୁମେ ଚାହୁଁଛ ନା, ଅଜସ୍ର ସ୍ମରଣ କର ଆଚାର୍ଯ୍ୟମାନଙ୍କୁ। ଯେତେବେଳେ ମନା ଆସୁଛି ସକାଳ ପ୍ରାତଃ ସ୍ମରଣ କରୁଛନ୍ତି ବୈଷ୍ଣବ ବନ୍ଦନା ଗାନ୍ଧୀ, ବୈଷ୍ଣବ ବନ୍ଦନା ପଡ଼ାଯାଏ ନା ସେଟା, ଆମେ ଆମର ତ ସବୁ ଯାହା କୁହନ୍ତି ପୁରା ଟାଇଟ୍ ସ୍କେଡ୍ୟୁଲ୍, ସେ ସମୟ ମିଳୁଛି ବୈଷ୍ଣବ ବନ୍ଦନା ପଡ଼, ନହେଲେ ଆମେ ବାଞ୍ଛାକଳପତ୍ର ସକାଳେ ପ୍ରଣାମ କରୁଛେ ନା, ସମସ୍ତେ ସବୁ ବୈଷ୍ଣବମାନଙ୍କୁ ପ୍ରଣାମ କରୁଛି। ପ୍ରଣାମ କଲାବେଳେ ସ୍ମରଣ କରିବ, ଗୁରୁ ଆଚାର୍ଯ୍ୟ ଯେତେ ଜଣଙ୍କୁ ସ୍ମରଣ କରିପାରିବେ, ତାଙ୍କ କୃପାରୁ ହିଁ ବିଘ୍ନ ନାଶ ହବ, ଅଭିଷ୍ଟ ପୂରଣ ହବ। ଯାହା ଅଭିଷ୍ଟ ଆମର ହେଉଛି କୃଷ୍ଣ ଭକ୍ତି, ସେଟା ପୂରଣ ହେଇଯିବ, ଆଉ ବିଘ୍ନ ନାଶ ନହେଲେ ଭକ୍ତି ଜୀବନ କଳିଯୁଗଟା ଆଉ ହଜାରେ ବାଧା ବିଘ୍ନ ଆସିକି ପହଞ୍ଚିବ, କାରଣ ସୋଜା କାମ। ଆମେ ପୁଣି ଗୋଷ୍ଠୀଆନନ୍ଦୀ, ଗୋଷ୍ଠୀଆନନ୍ଦରେ ବିଭିନ୍ନ ସ୍ୱଭାବ ଆସିବ, ସରକାର କେତେବେଳେ ପବ୍ଲିକର କେତେବେଳେ ପ୍ରୋବ୍ଲେମ, ସରକାର ତରଫରୁ କେତେବେଳେ ପ୍ରୋବ୍ଲେମ, ସଂଘର କେତେବେଳେ ପ୍ରୋବ୍ଲେମ, ଏଇଟା ହବ ସବୁ ଆଉ କଳିଯୁଗ ଆଉ। ତାପରେ ଗୋଷ୍ଠୀଆନନ୍ଦରେ ଆମେ ରହୁଛେ, କିଏ ସୁରକ୍ଷା ଦେବ ଆମକୁ? ଏମାନେ ଦେବେ ନା? ଆଉ ଜୀବ ଗୋସ୍ୱାମୀ ସେତେବେଳେ ସମ୍ରାଟ ପଦରେ ରହିଲେ ନା, ଆଉ ସେତେବେଳେ ସେ ବ୍ରଜ ଛାଡ଼ିବେନି, ବ୍ରଜଭୂମି ତାଙ୍କର ଭୂମି ସେ ଛାଡ଼ିବେନି। ଏଇ ତିନି ଜଣଙ୍କୁ ସେ ଏମ୍ପାୱାର୍ଡ କଲେ, ସବୁ କୃପାକୁ ଢାଳିଦେଲେ, କାହାକୁ? ଶ୍ରୀନିବାସ ନରୋତ୍ତମ ଶ୍ୟାମାନନ୍ଦ, ଯାହା ତୁମେ ତୁମେ ଯାହା ପ୍ରଚାର କର ମହାପ୍ରଭୁଙ୍କର ବାଣୀ। ଏ ନିଜେ ଜଗିକି ବସିଲେ ବ୍ରଜଭୂମିକି, ବ୍ରଜଭୂମି ସେ ଛାଡ଼ିଲେନି ଗୋସ୍ୱାମୀମାନେ, ତାଙ୍କର କୃପା ନା। ଆଜି ଯାହା ପ୍ରଭୁ ସେଥିପାଇଁ କୁହନ୍ତି, ରାଧା ଦାମୋଦର ମନ୍ଦିର ଯେତେବେଳେ ରହୁଥିଲେ ସବୁବେଳେ, ସେ ରୂପ ଗୋସ୍ୱାମୀ ଚାହାନ୍ତି, ସେ ଯେଉଁ ତାଙ୍କର ଏବେ ସେ ଏବେ ତ ଅଛି, ତ ସେ ଖାଲି ରୂପ ଗୋସ୍ୱାମୀ ସମାଧିରେ ବଦଳି ଯାଇଛି, ମୁଁ ଦେଖିଥିଲି, ମୁଁ ଦେଖିଛି ପୁରୁଣା ଇଏ, ସେଠି ଯାଇକି ଆମେ ବସୁ। ସେତେବେଳେ ବହୁତ ଏତେ ଫାଙ୍କା ନଥିଲା, ଆମେ ତ ଯାଉଥିଲୁ ଡ୍ରେସ୍ ତିଆରି କରିବା ପାଇଁ, 2000 କେତେ ପୂଜାରୀ 96 ଗୁରୁଦେବ ଚାଲିଗଲେ, ତାପରେ 97 ମୁଁ ପୂଜାରୀ ହେଲି, 97 2000 କେତେବେଳେ ମୁଁ ଛାଡ଼ିଲି ଯେ ପୂଜାରୀ, ଆଉ ମନ ମନ ନାହିଁ। ସେ ସମୟରେ ଯାଉଥିଲି ବୃନ୍ଦାବନରେ ଯାଉ, କେତେ ସେତେବେଳେ ମୁଁ କେହି ଲୋକ ବେଶୀ ନଥିଲେ, ସେତେବେଳେ ଲୋକ ନଥିଲେ, ଆର ପ୍ରଭୁପାଦଙ୍କର ପ୍ରଭୁପାଦ ସେଠି ରୋଷେଇ କରିବେ, ଆଉ ଗ୍ରନ୍ଥ ଲେଖିବେ, ଆଉ ଚାହିଁବେ ଗୋସ୍ୱାମୀମାନଙ୍କୁ, ବିଶେଷ କରି ରୂପ ଗୋସ୍ୱାମୀଙ୍କୁ। ସେଠି ଯେଉଁ ଗୋସ୍ୱାମୀଙ୍କୁ ସମାଧି ଅଛନ୍ତି ନା, ଆର ପୁରୁଷଙ୍କୁ ସମାଧି ଅଛନ୍ତି, ରାତିରେ ପ୍ରଭୁପାଦ କାନ୍ଦନ୍ତି ଭୋଗ ହେଇକି, ସେ ଉପରେ ସେତେବେଳେ ସବୁ ଗୁଡ଼ିଆ ଥାନ୍ତି, ବାବାଜୀ ରହିଥାନ୍ତି, ସେ ଶୁଣିବେ କାହିଁକି କାନ୍ଦୁଛନ୍ତି, ମନରେ ପଡ଼େ ଗୋସ୍ୱାମୀମାନେ ସବୁ ଦର୍ଶନ ଦିଅନ୍ତି। ଆଜି ଆଜି କ'ଣ ତୁମେ ଭାବୁଛ ବିଶ୍ୱରେ ଆଜି ଏତେ ଗୋଟେ ସଂସ୍ଥାଟା ଯେଉଁ ହେଇଛି, ଆରେ ତୁମେ ଆମେ ଭାରତୀୟ ଲୋକ ଓଡ଼ିଶା ଲୋକ ଗୋଟେ ଜାଣିବା ଶୁଣିବା ଲୋକଙ୍କୁ ଆମେ ବୁଝିପାରୁନେ, ନିଜ ଘର ଲୋକ ତୁମେ ବୁଝି ପରିବର୍ତ୍ତନ କରିପାରୁନୁ, ଆମେ ଛାଡ଼ି ପାରୁନୁ। ହୁଏରାଜ ଆମର ସବୁ ଗୋଟେ ବ୍ୟାକ୍ଗ୍ରାଉଣ୍ଡସ୍ ଅଛି, ଗୀତା ଆମ ପାଖରେ ଥୁଆ ହେଇଛି, ଭାଗବତ ଥୁଆ ହେଇଛି, ଆମର ସବୁ ଜିନିଷ ଗୋଟେ ମନ୍ଦିର ଥୁଆ ହେଇଥିବ, ମନ୍ଦିରକୁ ଆଣୁଛେ, ବୁଲଉଛେ, ଖାଇବାକୁ ଦେଉଛେ, କେହି ନାହିଁ, ଜଣେ ଏକାକି 70 କେଉଁ ସାହସରେ ଯାଉଛନ୍ତି ପାଣି ଜଳ ଜାହାଜରେ? ଆରେ ବା ବିଦେଶ ଭୂମି ତୁମେ ପାଦ ଦିଅନ ଭାଇ, ପାଦ ଦିଅ, ତୁମେ ଦେଖିବ କେହି କାହାକୁ ପଚାରନ୍ତି ଅନାନ୍ତିନି, କେହି କାହାକୁ ଅନାନ୍ତିନି, କେହି କାହାକୁ ଅନାନ୍ତିନି, ସେଠି କେହି ପଚାରିବ, ତୁମେ ଏକୁଟିଆ ଠିଆ ହେଇକି କିଏ ଖାଇଛ କି ନାହିଁ, ମରିଛ କି ନାହିଁ, ବଞ୍ଚିଛ କି ନାହିଁ, କିଏ ପଚାରନ୍ତିନି ସେଠି କାହାକୁ। ସମସ୍ତେ ଯାଉଥିବେ ଗୋଟେ ଷ୍ଟାଚ୍ୟୁ ବେଳେ, ତାଙ୍କ କାମରେ ସେ ଯାଉଥିବେ, ତୁମେ କ'ଣ ଯଦି ଇଣ୍ଡିଆରେ ପଚାରନ୍ତି ଭାଇ କ'ଣ ତୁମ ସୁବିଧା ଅସୁବିଧା, କି ହାତ ଟେକିବ, କିଛି ନାହିଁ, ସେ ଗାଡ଼ିରେ ବସିଥିବେ, ଦେଖି କିଏ କାମକୁ ଯାଇନଥିବେ, ସେ ଭୂମିରେ ଯାଇ ଗୋଟେ କୃଷ୍ଣ ଚେତନାକୁ ଇଏ କରିବ। ଏ ଗୋସ୍ୱାମୀମାନଙ୍କର ପୁରା ସବୁ କୃପା, ଗୁରୁଦେବ କୁହନ୍ତୁ ନିଶେଷ କରିକି ଗୋସ୍ୱାମୀମାନେ ଢାଳି ଦେଇଛନ୍ତି ପରମ୍ପରା ଆଚାର୍ଯ୍ୟମାନେ। ବିଶ୍ୱର ଯେଉଁ ଗୋଟେ ଆଜି ଆନ୍ଦୋଳନ, ମହାପ୍ରଭୁଙ୍କର କଥା ନା, ମହାପ୍ରଭୁ ଯେଉଁଟା କହିଥିଲେ ନା, ପୃଥିବୀରେ ଅଛି ଅଛି ଏତ ନଗର ଆଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ନା, ଏଇଟା ଶାସ୍ତ୍ର ରହିଯାଇଥାନ୍ତା କେବଳ, କେବେ କେବେ ପ୍ରଭୁପଦ ଗୁରୁ ଭାଇମାନେ ପ୍ରଭୁପଦ କହିଛନ୍ତି ଏଇ ଏଇ କେଉଁଠି ମାୟାପୁରରେ। ଏଟା କେହି ବିଶ୍ୱାସ କରୁନଥିଲେ, କି ସମଗ୍ର ବିଶ୍ୱରେ କେମିତି ହରିନାମ କିଏ କିଏ କରିପାରିବ, ଏ ଭାରତର ଲୋକ ହରିନାମ କରୁନାହାନ୍ତି ଆଉ। ସେଥିପାଇଁ ସେ ଶେଷ ସମୟରେ ଆଉ ପ୍ରଭୁପାଦ ଭଗବାନ କୃପା ପାଇଛନ୍ତି ନା, ହାତ ଯୋଡ଼ି ସବୁ ଗୁରୁ ଭାଇଙ୍କୁ କୁହନ୍ତି ମୁଁ ବେଳେ ପ୍ରଚାର ସମୟରେ କାହାକୁ କେତେ କଷ୍ଟ ଦେଇଥିଲି ମୋ ଦେଲେ, ଆଉ ଆପଣମାନେ କ୍ଷମା କରି। ସେ କହିଲେ ନାଇଁ ନାଇଁ ନାଇଁ, ଭକ୍ତିବେଦାନ୍ତ ସ୍ୱାମୀ ଚନ୍ଦ୍ରମାରେ ଯଦି କିଛି କଳଙ୍କ ଥାଏ କେହି ଚନ୍ଦ୍ରମାଙ୍କୁ ଘୃଣା କରନ୍ତିନି, ସେଟା ତା ଶୋଭା ବୃଦ୍ଧି କରେ। ତୁମେ ଯେଉଁଟାକୁ ନିଜକୁ ନିଜକୁ ଦୋଷୀ ବୋଲି ଭାବୁଛ କ'ଣ କେତେବେଳେ କହିଛ ନାହିଁ, ସେଟା ତୁମର ଶୋଭା। ତୁମେ ବିଶ୍ୱରାଜ ମହାପ୍ରଭୁଙ୍କର ବହୁତ ବଡ଼ କାମ କରିଛ, ବଡ଼ ଦୂର ସେ ଇଂଲିଶ ଷ୍ଟେଟମେଣ୍ଟ ଯେଉଁଟା ମହାପ୍ରଭୁଙ୍କର ଉଦ୍ଦେଶ୍ୟ ଥିଲା, ଆମେ ସମସ୍ତେ ଭାବୁଥିଲୁ ଏଇଟା କେମିତି ସମ୍ଭବ, କିନ୍ତୁ ଆମେ ଆଜି ଜାଣିଲୁ ତୁମେ ହିଁ କରିଛ, ଏଇଟା ତୁମ ଦ୍ୱାରା ହିଁ ମହାପ୍ରଭୁ କଲେ, ତାଙ୍କ ଦ୍ୱାରା ହିଁ ମହାପ୍ରଭୁ କରିଛ। ବିଶ୍ୱରେ ତୁମେ ଯେଉଁ କୋଣ ଅନୁକୋଣକୁ ଯାଅ ସବୁଠୁ ହରେ କୃଷ୍ଣ, ଲୋକ ଜାଣିନ୍ତି ହରେ କୃଷ୍ଣ ଡିଭୋଟିସ୍, ଲୋକ ଇସ୍କନ ଜାଣନ୍ତୁ ନ ଜାଣନ୍ତୁ, ଲୋକ ଇସ୍କନ ବିଦେଶରେ ଜାଣନ୍ତିନି, ଲୋକ ଇସ୍କନ ବିଦେଶରେ ବେଶୀ ଜାଣନ୍ତିନି, ବିଶେଷ ହରେ କୃଷ୍ଣ ଡିଭୋଟିସ୍ ଏତିକି ଜାଣନ୍ତି। ଆମେ ହରେ କୃଷ୍ଣ ଡିଭୋଟିସ୍ ନା ଆଉ ପ୍ରଭୁପାଦଙ୍କର ଏଇ ସେଦିନ ମୋର ମନଲପୁର ଥାଏ, ଏ ଯେଉଁ ବମ୍ବେରେ ମର୍ଣ୍ଣିଂ ୱାକିଂ କରିଥାନ୍ତି, ଆଉ ବମ୍ବେରେ ତ ଲୋକ ସବୁ ପ୍ରଣାମ କରନ୍ତି, ଆଉ ପ୍ରଭୁପାଦ ବିଦେଶ ଯାଇଛନ୍ତି, ବିଦେଶରେ ଲସ୍ ଏଞ୍ଜେଲସ୍ରେ ସବୁ ବୁଲୁଛନ୍ତି, ପ୍ରଭୁପାଦ ପ୍ରାୟ ସବୁ ତାଙ୍କ ଡକ୍ଟର କହିଛେ ନା, ପ୍ରଭୁପାଦ କହୁଥିଲେ ମୋତେ କିଛି ତୁମେ ଡିଷ୍ଟର୍ବ କରନି, ମେଡିସିନ ଫେଡ଼ିସିନ ବେଶୀ ଇଞ୍ଜେକ୍ସନ ଏଗୁଡ଼ା ସବୁ କରିପାରିବିନି, ଆଉ ଟ୍ରାଭେଲିଂ ବନ୍ଦ କରିପାରିବିନି। ସେ କହିଲେ ଟ୍ରାଭେଲିଂ ଆପଣ ବନ୍ଦ ନ କରିବେ ତାହେଲେ ଆପଣଙ୍କୁ ମର୍ଣ୍ଣିଂ ୱାକିଂ କରିବାକୁ ପଡ଼ିବ। ପ୍ରଭୁପାଦ କହିଲେ ସେଇଟା ମୁଁ କରିପାରିବି, ସେଇଟା ମୁଁ କରିପାରିବି, କିନ୍ତୁ ମୁଁ ଟ୍ରାଭେଲିଂ ବନ୍ଦ କରିପାରିବିନି, ମୋର ପ୍ରୋଜେକ୍ଟ ଅଛି, ମୋ ଗୁରୁଙ୍କର କାମ ଅଛି, ମୋତେ କୃଷ୍ଣଙ୍କ କାମଟା କରିବାକୁ ପଡ଼ିବ। ଆଉ ପ୍ରଭୁପାଦ ଯେତେବେଳେ ଯାଉଛନ୍ତି ସେ କିଏ ସିଏ ଏତେ ସୁନ୍ଦର ଇଂଲିଶ କହୁଛନ୍ତି, ଭାରି କମ ପ୍ରଭୁପାଦ ସାଙ୍ଗେ ବହୁତ ବୁଝୁଛନ୍ତି ଯେ ମୁଁ ତାଙ୍କ ନାଁଟା ଦେଖିବାକୁ ପଡ଼ିବ, ମୋତେ ସେ ଲେକ୍ଚର ଖୋଜିଦେଲେ ପାଇଯିବି ଯେ କାଲି ଲେଖିଲେ ଜଣା ହବ। ସେ ଏତେ ସୁନ୍ଦର ପ୍ରଭୁପାଦ ସାଙ୍ଗେ ମିଶିକି କହୁଛନ୍ତି, ପ୍ରଭୁପାଦ ବହୁତ ଭଲ ସେ ପ୍ରଶ୍ନ ପଚାରୁଛନ୍ତି, କହିଲେ ପ୍ରଭୁପାଦ ଏମାନେ ଆପଣଙ୍କୁ ପ୍ରଣାମ କାହିଁକି କରୁନାହାନ୍ତି, ଆମେ ଚାହୁଁନୁ, କହିଲେ ନାଇଁ ସେ ପ୍ରଣାମ କରିବେନି, ସେ ବୈକୁଣ୍ଠକୁ ପଳାଇବେ, ମାନେ ସେ ପ୍ରଭୁପାଦ ବିଦେଶମାନେ କଥା କହୁଛନ୍ତି, ପ୍ରଭୁପାଦ ଇଣ୍ଡିଆରେ ତ ଆପଣ ସାଧୁଙ୍କୁ ପ୍ରଣାମ କରନ୍ତି, ଏମାନେ କାହିଁ ପ୍ରଣାମ କରୁନାହାନ୍ତି, ସେ ତ ପ୍ରଣାମ କରନ୍ତି ନା, ଆପଣଙ୍କୁ ବୈକୁଣ୍ଠକୁ ପଳାନ୍ତି। ପ୍ରଭୁପାଦ ସେଠି ତ ପ୍ରଣାମ କରୁନାହାନ୍ତି କେହି, ସେଠି ବିଦେଶରେ କିଏ ପ୍ରଣାମ କରିବେ, କିଏ କିଛି ନା, ଯିଏ ଜାଣିଛନ୍ତି କେବଳ କହିବେ ହରେ କୃଷ୍ଣ ହରେ କୃଷ୍ଣ, ଏତିକି କହିବେ ହରି ଫ୍ରମ ୟୁଆର ହରେ କୃଷ୍ଣ ଡିବୁଟି ୟେସ୍ ୟେସ୍ ୟେସ୍, ସେ ଦୀପ୍ତିବୋଧ କହିଥାନ୍ତି ତା ରାସ୍ତା ଚାଲି। କିନ୍ତୁ ପ୍ରଭୁପାଦ ହେଲେ ବମ୍ବେରେ ବୁଲୁଛନ୍ତି, ମୁଁ ଦେଖୁଛି କନ୍ଭରସେସନ୍ରେ ଆସୁ ବ୍ୟାକ୍ଗ୍ରାଉଣ୍ଡରୁ ଶୁଣୁଛି ସବୁ, ପ୍ରଭୁପାଦ ଯାଉଛନ୍ତି କଥା କହୁଛନ୍ତି, ଯିଏ ପ୍ରଣାମ କରୁଛନ୍ତି ପ୍ରଭୁପାଦ କେତେ ବଡ଼ ମହାନତା, ସେଇଟା ମୁଁ ସେଇଦିନ ମୋର ଖାଲି ମନେ ପଡ଼ିଥାଏ, ମୋତେ ମୋର ହୃଦୟ ଖାଲି ଗଦଗଦ ହେଉଥାଏ, ଆରେ 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 ଆମେ କେତେ ବଡ଼ ମହାନତା, କେତେ ବଡ଼ ବୈଷ୍ଣବ ସେ ଯିଏ ପ୍ରଣାମ କରିଥାନ୍ତି ପ୍ରଭୁପାଦ କହିଥାନ୍ତି ହରେ କୃଷ୍ଣ ଜୟ ହଉ ଜୟ ହଉ। ଏଇଟା ହେଉଛି ପ୍ରାଚୀନ ସାଧୁମାନଙ୍କର, ମାନେ ଯେଉଁମାନେ ବଡ଼ ବଡ଼ ସାଧୁମାନଙ୍କୁ ସବୁ ଭେଟିଛି, ଯେଉଁମାନେ ଯେଉଁମାନେ ଭଗବତ ପ୍ରାପ୍ତି ହେଇଛନ୍ତି ସେମାନଙ୍କ କୃତ୍ରିମ ଏଇଟା ଦେଖିଥିଲି, ମୋର ସେଟା ଫଟକିନ ମନେ ପଡ଼ିଲା, କାରଣ ମୁଁ ତ ସବୁ ଜୟ ହଉ ଜୟ ହଉ ଏଇଟା ଟ୍ରାନ୍ସଲେଟ୍ କେଉଁଟା ନାହିଁ, କେଉଁଟା କନ୍ଭରସେସନ୍ ନାହିଁ, କିନ୍ତୁ ୱାର୍ଡ ୱାର୍ଡିଂରେ ଅଛି। ପ୍ରଭୁପାଦ ଯେତେ ଥର ପ୍ରଣାମ କରାହଉଛନ୍ତି, ଯିଏ ବି ପ୍ରଣାମ କରୁଛି, ବାହାର ଲୋକ ନା ପ୍ରଣାମ କରୁଥିବେ ବମ୍ବେରେ ସି ବିଚ୍ରେ ଯାଉଛନ୍ତି, ଯିଏ ପ୍ରଭୁ ହରେ କୃଷ୍ଣ ଜୟ ହଉ ଜୟ ହଉ, ମାନେ ଗୋଟେ ଜୀବର ପ୍ରଣାମକୁ ସେ ଜୟ ବୋଲି ତାହା ତୋର ଜୟ ହଉ। ବୈଷ୍ଣବଟା ଏମିତି ନୁହେଁ, ଆଜି ଭଗବାନଙ୍କର କେତେ ବଡ଼ କାମ, ମୁଁ ସେଠି ଧରିଦେଲି ଆରେ ଆରେ ଆରେ, ଆମେ ଛୁଆବେଳେ ଆମର ସବୁ ନା ଆମେ ଯେତେଦିନ ସବୁ ମିଶୁଛୁ, ଏଇଟା ଅଭ୍ୟାସ ଅଛି, ପ୍ରାଚୀନ ବୈଷ୍ଣବମାନେ ଦେଖିଛୁ ଫଟୋଟ ମୁଣ୍ଡ ଚାଲିଲା, ଆରେ ପ୍ରଭୁ ଜୟ ହଉଛୁ, ଯେତେ ଥର ଯିଏ ପ୍ରଣାମ କରୁଛୁ ସେ କନ୍ଭରସେସନ୍ ଦେଖୁଛି, ଯେତେ ଥର ଯିଏ ପ୍ରଣାମ କରୁଛନ୍ତି ପ୍ରଭୁ ସମସ୍ତେ ହରେ କୃଷ୍ଣ ଜୟ ହଉ ଜୟ ହଉ, ତୁମର ଜୟ ହଉ ତୁମର ଜୟ ହଉ, ଗୋଟେ ଜୀବର ପ୍ରଣାମ ସେ ନେବେନି, ହୃଦୟଟା ଭଗବାନ ସେମିତି ତିଆରି କରିଛନ୍ତି ନା, ଆମେ କି ବୈଷ୍ଣବ, ତୁମେ କ'ଣ ଗୋଟେ ଫିଲୋସଫି ଦ୍ୱାରା ଗୋଟେ ଗୋଟେ ବୈଷ୍ଣବ ଜାଣିବା ପାଇଁ ଚାହୁଁଛ, ତାଙ୍କ ହୃଦୟରେ କୃଷ୍ଣ ଅଛନ୍ତି ବାବା, ସେ ତାଙ୍କୁ ଆମେ ଜାଣିପାରିବାନି, କୃଷ୍ଣ ତାଙ୍କ ହୃଦୟରେ ଅଛନ୍ତି, କୃଷ୍ଣ ତାଙ୍କୁ ଚଳାଉଛନ୍ତି, ଦର୍ଶନ ତୁମେ କ'ଣ ଜାଣିବା, ଯାହାଦ୍ୱାରା ଯେଉଁ ଜୀବ ଦ୍ୱାରା ଯେତିକି ଏଇ ତାତ୍କାଳିକ ଜୀବମାନଙ୍କ ପାଇଁ ଯାହା ଦରକାର, ସବୁବେଳେ ଗୋଟେ ଉଦାହରଣ ଦିଏ, ପିଜି ଷ୍ଟୁଡେଣ୍ଟ ପ୍ରଥମ ଶ୍ରେଣୀ ଛୁଆକୁ ପଢ଼େଇଲେ ତାର ଅର୍ଥ ପ୍ରଥମ ଶ୍ରେଣୀ ଛୁଆ ଭାବୁଥିବ ମୋତେ ଫାର୍ଷ୍ଟ ଷ୍ଟାଣ୍ଡାର୍ଡ ପିଲା ହଉଥିବ, ଆମ ସାର୍ କେବଳ ABCD ଜାଣିଛନ୍ତି, ନାଇଁ ନାଇଁ ସେ ଯେତିକି ପଢ଼ିପାରିବ ଯେତିକି ବୁଝିପାରିବ ସେ ସେଇଭଳି ବୁଝାଉଛନ୍ତି, ସେ ପିଜି ଷ୍ଟୁଡେଣ୍ଟ ସେ ପିଜି ପିଲାକୁ ପଢ଼ିପାରିବେ, ସେଇଟା ଜଣେ ସୁଧଭକ୍ତ ଆସିକି ସେ ଯେତିକି ଦର୍ଶନ ଦେଲା ଆମମାନଙ୍କ ପାଇଁ ତାର ଅର୍ଥ ନୁହେଁ ଯେ ତାଙ୍କର ଜ୍ଞାନ ନାହିଁ, ସେ ଜାଣନ୍ତି ନା ରସ ଜାଣନ୍ତି ନା ସବୁ ଜାଣିଛନ୍ତି, ତାକୁ ଭଗବାନ ପଠେଇଛନ୍ତି ଏତିକି ଜବ୍ କରିବା ପାଇଁ, ସେ ସେତିକି କରିବେ ଆଉ କରିବେନି, ତାଙ୍କର ଅସର ସେ ରହିବେ, ତାଙ୍କର ଅସର ସେଟା ସେ ରହିବେ, ସେ ଦ୍ୱାରା ତୁମେ ଜାଣିପାରିବନି, ତୁମେ ଜ୍ଞାନ ଦ୍ୱାରା ଦର୍ଶନ ଦ୍ୱାରା ସାଧୁଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରନି, ତାଙ୍କ ହୃଦୟରେ କୃଷ୍ଣ ଅଛନ୍ତି, ସିଏ ତାହେଲେ ତୁମକୁ ଜଣେଇଦେବେ, ଗୁରୁଦେବ ସେ କଥା କୁହନ୍ତି ସାଧୁ କୃପାରେ ତୁମେ ସାଧୁଙ୍କୁ ଜାଣିବ, ଜ୍ଞାନ ବୁଦ୍ଧି ବଳ ଏ ଦ୍ୱାରା କ'ଣ ତୁମେ ଜାଣିବ ଜାଣିପାରିବେ, ଏ ମୁଁ ସେମାନଙ୍କ କଥା କହୁଥିଲି। ରଘୁନାଥଙ୍କର କଥା। ଆଉ ରଘୁନାଥ ଏତେ ରହୁଥିଲେ ଯୁବକଶ୍ରମ ତ ସେ ସମୟରେ ଥିଲେ, ଯୁବକଶ୍ରମ ସେ ସମୟରେ ଅଛନ୍ତି, ଆଉ ରୂପସନାଥନ ଚାଲିଯାଉଛନ୍ତି। ରୂପସନାଥନ ଆଗେ ଚାଲିଗଲେ, ଆଉ ମହାପ୍ରଭୁ ଚାଲିଗଲା ପରେ ରୂପସନାଥନ ଭରସା କରିଥିଲେ। ରୂପସନାଥନ ଚାଲିଗଲା ପରେ ତାଙ୍କୁ ତ ବହୁତ କଷ୍ଟ ହଉଥିଲା, ସେତେବେଳେ ସବୁ ଛାଡ଼ିଦେଲେ। ରୂପସନାଥନ ଗଲା ପରେ ଆଉ ସବୁ ଛାଡ଼ିଦେଉଥିଲେ, କେବଳ ଜଳପାନ କରି ରହୁଥିଲେ। ଶୂନ୍ୟ ଇତମ ମହାଗୋଷ୍ଠମ ଗିରିନ୍ଦ୍ର ଅଜଗର ଆୟତେ ରାଧା କୁଣ୍ଡମ ବ୍ୟାଘ୍ର ତୁଣ୍ଡମ। ଆଉ ଗୋଟେ କ'ଣ ପଚାରିଲା, ଆଉ ତ ସେ ଶ୍ଳୋକ ବ୍ୟବହାର ହଉନି, କେତେ ବଡ଼ ମତେ ବହୁତ ପ୍ରିୟ ଶ୍ଳୋକ ଇଏ। କ'ଣ ଆରମ୍ଭଟା କହିଲି, ଶୂନ୍ୟ ଇତମ ମହାଗୋଷ୍ଠମ, ଏ ବୃନ୍ଦାବନ ମତେ ଶୂନ୍ୟ ଲାଗୁଛି। କାହିଁକିନା ରୂପ ସନାତନ ନାହାନ୍ତି ଜୀବନରେ। କ'ଣ ଜୀବନରେ ସବୁଠୁ ବଡ଼ ଜିନିଷ ହେଲା ସାଧୁଙ୍କୁ ହରାଇବା, ଗୁରୁଙ୍କୁ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କୁ ହରାଇବା, ଏଇଟା ସବୁଠୁ ବଡ଼ ଲସ୍। ମହାପୁରୁଷଟା କହିଲେ ଆଉ ବଞ୍ଚିବାଟା ବହୁତ କଷ୍ଟ ହବ, ଯେହେତୁ ଜଣେ ଛୁଆ ତା ବାପାକୁ ହରାଇଦେଲେ ତାକୁ ବଞ୍ଚିବାଟା ବହୁତ ଦିନ ଯେମିତି କଷ୍ଟ, କାରଣ ଗୁରୁଙ୍କର ଶକ୍ତି ଥାଏ ନା, ଆଧ୍ୟାତ୍ମିକ ଶକ୍ତି ଥାଏ। ସେଥିପାଇଁ ସେ ଲେଖିଲେ ନା, ପାଷାଣ କୁଟିବ ମଥା ମନରେ ପଶିବ, ଗୌରାଙ୍ଗ ଗୁଣରେ ନିଧି କଥା ଗଲେ ପାଉ। କେବଳ ସଙ୍ଗ କେଉଁଠି ମିଳିବ, ଧନ ମିଳିଯିବ, ସମ୍ମାନ ମିଳିଯିବ, ସବୁ ତୁମକୁ ଜଗତରେ ମିଳିବ। ଏ ଶୁଦ୍ଧ ଭକ୍ତିର ଯେଉଁ ପ୍ରଭାବଟା, ଗୁରୁ ଥିଲାବେଳେ ଯେଉଁ ପ୍ରୋଟେକ୍ଟେଡ୍ ମନ ହୁଏ, ଯେଉଁ ଉତ୍ସାହ ଆସେ, ଏ ଜଗତର କୌଣସି ଜିନିଷ ତୁମକୁ ପ୍ରାଧାନ୍ୟ ଲାଗେ ନା, ସେଇ ଜିନିଷଟା ସେ ସଙ୍ଗ କରିଥିଲେ ଜାଣିଥିଲେ ନା। ସେଥିପାଇଁ ଶୂନ୍ୟ ଆଇତମ ବୃନ୍ଦାବନଟା ମୋତେ ଶୂନ୍ୟ ଲାଗୁଛି, ଏ ରଘୁନାଥଙ୍କର ଷ୍ଟେଟମେଣ୍ଟ। ଶୂନ୍ୟ ଇତମ ମହାଗୋଷ୍ଠମ ଗିରିନ୍ଦ୍ର ଅଜଗର ଆୟତେ, ମୋତେ ଏଇ ଯୋଉ ଗିରେନ୍ଦ୍ର କିଏ ଗୋବର୍ଦ୍ଧନ, ମୋତେ ଅଜଗର ଭଳିଆ ଲାଗୁଛି। ସେ ଗୋବର୍ଦ୍ଧନ ଦଶକ ସିଏ ଲେଖିଛନ୍ତି ନା, ଦଶଟି ଶ୍ଳୋକ ସିଏ ଲେଖିଛନ୍ତି। ସେ ଗିରିରାଜଙ୍କୁ ପୂଜା କରନ୍ତି, କିନ୍ତୁ ଭକ୍ତ ବିନା ତାଙ୍କୁ ଆଜି ଏହା ଲାଗୁଛି। ଆମର ସବୁ ଭକ୍ତ ନିଷ୍ଠାନ, ଆଉ ଆମେ ଭକ୍ତଙ୍କୁ ଛାଡ଼ିକି ଭଗବାନଙ୍କୁ ଉପାସନା କରିବା ପାଇଁ ଚାହୁଁନା, ପ୍ରଭୁ କାହାର, ପ୍ରଭୁ ଭକ୍ତର ନା। ଭକ୍ତଙ୍କୁ ଛାଡ଼ିକି ଭଗବାନଙ୍କୁ ଉପାସନା କଲେ ଭଗବାନ କେବେ ଖୁସି ହେବେନି। ସେଥିପାଇଁ ଆମେ ସବୁ ଆରତୀରେ ସବୁବେଳେ ଗୁରୁଙ୍କର ପ୍ରଣାମ ମନ୍ତ୍ର ଗାଉଛେ, ଆଚାର୍ଯ୍ୟଙ୍କର ପ୍ରଣାମ ମନ୍ତ୍ର ଗାଉଛେ, ଜୟଧ୍ୱନି ସମସ୍ତଙ୍କର ଦଉଛେ, ସଜୟ ହଉ ଜୟ ହଉ ଜୟ ହଉ ସବୁବେଳେ କହୁଛେ, ସମସ୍ତେ ପ୍ରଣାମ କରିକି ଜୟ ଜୟ। ଆମ ସମ୍ପ୍ରଦାୟରେ ଏମିତି ନୁହେଁ, ପୂର୍ବ ଅଲଗା ସମ୍ପ୍ରଦାୟ ଭଳି ସେମାନେ ସବୁ ଠିଆ ହେଇକି ରହିବେ, ସମସ୍ତଙ୍କର ଜୟଧ୍ୱନି ଦେଇସାରି ଥରେ ପ୍ରଣାମ କରିବେ। ମୁଁ ଦେଖିଛୁ ବ୍ରଜରେ ଯାଏ ତଳେ ଯୁଆଡ଼େ ଯାଏ, ନା ଆମର ସେମିତି ନାହିଁ, ପ୍ରଥମ ଜୟଧ୍ୱନି ଆରମ୍ଭ ହବ ସମସ୍ତେ ପ୍ରଣାମ କରି, ସେ ମହାରାଜ ହଉ ଯିଏ ବି ହୁଅନ୍ତୁ, ଆମେ ଭକ୍ତଙ୍କୁ ଆଶ୍ରୟ କରୁଛେ, ଆମର ଭକ୍ତ ପକ୍ଷ ଆମେ ଏ ଭାଗବତ ସିଦ୍ଧାନ୍ତ। ଶୂନ୍ୟ ଇତମ ମହାଗୋଷ୍ଠ, ଏ ମହାଗୋଷ୍ଠ ମହାନ ଗୋଷ୍ଠ ବ୍ରଜ ହୋଇ ମୋତେ ଶୂନ୍ୟ ଲାଗୁଛି। ଗିରିନ୍ଦ୍ର ଅଜଗର ଆୟତେ, ଗିରିରାଜ ମୋତେ ଅଜଗର ଭଳି ଲାଗୁଛନ୍ତି। ରାଧାକୁଣ୍ଡମ ବ୍ୟାଘ୍ର ତୁଣ୍ଡମ, ରାଧାକୁଣ୍ଡ ତାଙ୍କର ଅତି ପ୍ରିୟ, ଯେଉଁ ରାଧାକୁଣ୍ଡ ପାଇଁ ସେ ଦିନ ରାତି ଚିନ୍ତା କରୁଥିଲେ, ସେ କୂଳରେ ଭଜନ କରୁଛନ୍ତି, ମୋତେ ବାଘ ତୁଣ୍ଡ ଭଳିଆ ଲାଗୁଛି। କାହିଁକିନା ରୂପ ସନାତନ ନାହାନ୍ତି, ରୂପ ସନାତନ ଚାଲିଲା ପରେ ସେ ଏଭଳି ବିରହରେ ଭଜନ କରୁଥିଲେ। ତ ଭଗବାନଙ୍କର ଯେଉଁ ଭକ୍ତମାନଙ୍କୁ ଭଲ ପାଇବା, ତାଙ୍କ ପ୍ରତି ଆସକ୍ତି ବଢ଼େଇବା, ଇଏ ହେଉଛି ଆମ ଭଜନର ପ୍ରାଣ, ଓଡ଼ିଆର ପ୍ରାଣ। ଏଇଟା ଶାସ୍ତ୍ର ଯୁଗେ ଯୁଗେ ରହିବେ, ଯୁଗେ ଯୁଗେ ଥିଲେ, କିନ୍ତୁ ଶାସ୍ତ୍ରଙ୍କର ଶାସ୍ତ୍ରର ଯେଉଁ ସାର ଆମ ପାଇଁ ଯେଉଁଟା ପ୍ରଯୁଜ୍ୟ, ଆମକୁ ଯେମିତି ମା ଅନ୍ନ ଡାଲି ସବ୍ଜି ଖାଉଛି, ମାର ଅନ୍ନ ଡାଲି ସବ୍ଜି ଆମ ପାଇଁ ଛୁଆ ପାଇଁ କିଛି କାମରେ ଲାଗିବନି। ମା ଅନ୍ନ ଖାଉ, ଡାଲି ଖାଉ, ସବ୍ଜି ଖାଉ, କ୍ଷୀର ଖାଉ, ଯାହା ଖାଉ, ଯେତେ ଭିଟାମିନ୍ ଜିନିଷ ଖାଉ, କାଜୁ ଖାଉ, ଯାହା ଖାଉ, ଛୁଆର କିଛି ଖାଉ, ଛୁଆର ଦରକାର କ'ଣ, ମାର କ୍ଷୀର। ଭଗବାନ ମାତୃସ୍ତନ୍ୟକୁ ଯେଉଁ ଯାହା ଦେବେ ନା, ଯେଉଁଟାକୁ ସାର ଜିନିଷଟାକୁ ଦେବେ ନା, ସେଇଟା ସେଥିରେ ପୁଷ୍ଟି ହବ। ଶାସ୍ତ୍ରରେ ଯେତେ ମଧୁର କଥା ଥାଉ, ଯାହା ସବୁ ଥାଉ, ଆମକୁ ମାର କ୍ଷୀର ଦରକାର, ସ୍ତନ୍ୟପାନ କରିବାର ଅଛି ଆମକୁ, ସାରଟା ଏଇ ଗୁରୁଙ୍କ ପାଖରେ ମିଳେ, ଆମ ଅଧିକାରରେ ଆମକୁ ଭଗବାନ ତାଙ୍କରି ପାଖରେ ପହଞ୍ଚେଇନି। ତାଙ୍କୁ ଆମେ ଭଲ ପାଇପାରିଲେ ସେ ଆମ କୃପା କରି ଯେତେ ଜ୍ଞାନ ଦେବେ ସେଥିରେ ଆମେ ବଞ୍ଚିକି ରହିବୁ। ଏଇ ଗୋସାଇମାନଙ୍କର ଏଇ ଯେଉଁ ଆନୁଗତ୍ୟ ଜୀବନ, ଇଏ ବଡ଼ ସୁନ୍ଦର ପ୍ରାଣ, ଭକ୍ତିର ଏଇ ପ୍ରାଣ, ଆମର ଏଇ ଗୁରୁବାନୁଗତ୍ୟ ଆଚାର୍ଯ୍ୟ ଅନୁଗତ୍ୟ, ଏଇଟା ଆମର ଯେତେ ଆମେ ଆସକ୍ତି ହେଇଯିବା ନା, ଭଜନ ଆସକ୍ତି ସେତେ ବଢ଼ିବ। ସେଥିପାଇଁ ସେ ଲେଖିଲେ ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ, ଭକତ ସେବା ପରମ ସିଦ୍ଧି ପ୍ରେମ ଲତି କାରମୂଳ, ସବୁ ଅନୁଭବର ଜିନିଷ ତାଙ୍କର ଆଉ ସେ ଅନୁଭବ କରିଛନ୍ତି ଜଗନ୍ନାଥ ସେବାଯୋଗ କେମିତି ସେ ଭଲ ପାଇଥିଲେ, କେମିତି ଆଜି ତାଙ୍କୁ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ସ୍ଥାନକୁ ସିଏ କ'ଣ ନିର୍ଦ୍ଦିଷ୍ଟ କ'ଣ ତାଙ୍କର ପ୍ରଣାମଟା ଜଗନ୍ନାଥଙ୍କର ସଜ୍ଜନ ପ୍ରିୟ ବୁରା ଆବିର୍ଭାବ ଭୂମସ୍ତୁ, ନିର୍ଦ୍ଦିଷ୍ଟ ସଜ୍ଜନ ପ୍ରିୟ ବୁରା ଆବିର୍ଭାବ ଭୂମି ସିଏ ମହାପ୍ରଭୁଙ୍କୁ ସିଏ ପ୍ରକଟ କରିଦେଲେ, ଖୋଜୁଥିଲେ ପାତ୍ର କିଏ ଆସିବ, ବୁରା ଆବିର୍ଭାବ ଭୂମି ଯେତେବେଳେ ସେ ବସିପାରୁନଥିଲେ କୁକୁର ସାଙ୍ଗରେ ଭୋଜନ କରନ୍ତି, ଏତେ ବଡ଼ ଦୃଷ୍ଟି ତାଙ୍କର, ଧାମର କୁକୁର ହିଁ ଆଉ କ'ଣ ତାଙ୍କ ବିହାରୀ ସେବକ ତାଙ୍କ ନାଁ ବିହାରୀ କ'ଣ ସେଇଟା କୁହନ୍ତି ଆମର ଟୋକେଇରେ ବସିକି ଯାଆନ୍ତି, ବୋଝରେ ବସିକି ଯାଆନ୍ତି, କମର ବହୁତ ବଡ଼ ଡେଙ୍ଗା ଲୋକ ନା, କମର ଭାଙ୍ଗି ତାଙ୍କର ମଙ୍କା ହେଇ ଉଠିଆ ହେଇ ଚାଲିପାରିବେନି, ତାଙ୍କୁ ମୁଣ୍ଡେଇକି ନେଇକି ଯାଆନ୍ତି, ବାବା ଦେଖୁନା ବାବାଙ୍କର କେତେବେଳେ କେମିତି ବସୁଛନ୍ତି ଏମିତି ବସୁଛନ୍ତି, ମହାପ୍ରଭୁଙ୍କ ପାର୍ଶ୍ୱ ସମସ୍ତେ ମାନେ ବିହାରୀ କି ବିହାରୀ ତ ଦେଖିବ କୁକୁର ମାନେ ଆସିକି ସାଙ୍ଗରେ ଖାଇବେ ପ୍ରସାଦ ଦେବ ବାବାଙ୍କ ପାଖରେ କୁକୁର, ଆଉ ବିହାରୀ ଗୋଟେ ଦେବ କହିବ ମୁଁ ଖାଇବିନି, କ'ଣ ଗୋଟେ ଦେଉଛୁ ହା କୁକୁର, ଆ କୁକୁର ମହାପ୍ରଭୁଙ୍କ ଧାମର କୁକୁର, ତୁ କ'ଣ କହୁଛୁ କୁକୁର ବୋଲି, ଭଜନ କୁଆଡ଼େ ସେମାନଙ୍କର ଦୃଷ୍ଟି, ଆମେ କ'ଣ ଆମେ ଜଣେ ବୈଷ୍ଣବ ମଣିଷର ମଣିଷ ଜ୍ଞାନ କରିପାରୁନି, ବୈଷ୍ଣବ ବୈଷ୍ଣବ ଜ୍ଞାନ କରିପାରୁନି, କୁକୁର ଆମେ ବୈଷ୍ଣବ ଜ୍ଞାନ କରିବା, ସେ ସବୁ ଜାଣିଥିଲା କାର ତାଙ୍କର କୃପା ସିକ୍ତ ହେଲେ ରଘୁନାଥ ଏସରି ଭକ୍ତି ବିନୋଦ, ସେ ସବୁ ଅନୁଭବର ଜିନିଷ ଲେଖୁଛନ୍ତି ନା, ଭଜନର ପ୍ରାଣ କ'ଣ, ସାଧୁ ଆସକ୍ତି ଆଚାର୍ଯ୍ୟ ଆସକ୍ତି ହେଉଛି ଭଜନର ପ୍ରାଣ, ଏଇଟା ଭାବପ୍ରବଣତା ରୂପକ ନୁହେଁ, ଏଇଟା ଗୋଟେ ସ୍ୱାଭାବିକ ହେଇଯିବା ଦରକାର, ଭଲ ପାଇବାଟା କେବେ ଗୋଟେ ଭାବପ୍ରବଣତାର ହବନି, କେବେ ହେଇପାରିବନି, ତୁମେ ଇମିଟେଟ୍ କରି ଭଲ ପାଇପାରିବେନି, ଦୁନିଆରେ ଦେଖୁନା ଜଣେ ମା ତାର ଛୁଆ କେମିତି ଭଲ ପାଉଛି, ତାକୁ ସେ ଟ୍ରେନିଂ ଦେବାକୁ ପଡ଼ୁନି, ମା'କୁ ଏଇ ଟ୍ରେନିଂ ଦେଉନି ତ ଛୁଆ କେମିତି ଭଲ ପାଉନି, ନାଇଁ ଏଇଟା ସ୍ୱାଭାବିକ, କେହି ଜଣେ ଗୁରୁଙ୍କୁ ସେମିତି ଭଲ ପାଉଛି, ମୁଁ ବି ସେମିତି ଭଲ ପାଉଛି, ଏଇଟା ହବନି, ତୁମେ ସେମିତି ତୁମେ ଇମିଟେଟ୍ କରି ଏଇଟା ପାରିବ, ଭଲ ପାଇବାଟା ଭଲ ପାଇବା ପାଖରେ ଗୋଟେ ଇମିଟେସନ୍ ଲାଗିପାରିବେନି, କ'ଣ କୁହାଯିବ ନକଲ ଅନୁକରଣ, ଅନୁକରଣଟା ଭଲ ପାଇବା ପାଖରେ ଲାଗିବନି, ଅନୁକରଣ ସବୁଆଡ଼େ କରି ଧରା ପଡ଼ିବନି, କିନ୍ତୁ ଭଲ ପାଇବା ପାଖରେ ଅନୁକରଣ କଲେ ଧରା ପଡ଼ିଯିବ, ପ୍ରେମ ପାଖରେ କେବେ ଅନୁକରଣ କରାଯାଇପାରିବ, ପ୍ରତାରଣା ହେଇଯିବ, ତା ସେଥିପାଇଁ କୁହାଯିବ ପ୍ରତାରଣା, ପ୍ରତାରଣା ଲାଗିବ, ସେ ଶବ୍ଦ ଭଲ ପାଇବାର ଗୋଟେ ପ୍ରତାରଣା, ଏ ଦୁନିଆର ପ୍ରତାରଣା, ଏଠି ଭଲ ପାଇବାଟା ନାହିଁ ନା, ଏଠି ପ୍ରତାରକ ପ୍ରତାରିତ ହେଉଛନ୍ତି, ଜଣେ ପ୍ରତାରଣାରେ ପଡ଼ୁଛନ୍ତି, ଭଗବାନ ପାଖରେ ସେଟା ନାହିଁ, ସେଥିପାଇଁ ଆମେ ଯାହା ଯେଉଁ ସାଧୁଙ୍କୁ ଭଲ ପାଇବା ସେଟା ସ୍ୱାଭାବିକ ହେବା ଦରକାର, କେମିତି ସ୍ୱାଭାବିକ ହେବ ନା, ଯେଉଁ ସାଧୁ ସାଧୁକୁ ଭଲ ପାଉଛନ୍ତି ନା ତାକୁ ସଙ୍ଗ କର, ଆଉ କିଛି ରାସ୍ତା ନାହିଁ, କୌଣସି ଜିନିଷ ନାହିଁ, ସାଧୁକୁ ଭଲ ପାଇବାର କିଛି ରାସ୍ତା ନାହିଁ, ଯିଏ ସାଧୁକୁ ଭଲ ପାଉଛି ସେ ସାଧୁଙ୍କୁ ତୁମେ ଭଲ ପାଅ, ତାଙ୍କ ସଙ୍ଗ କର, ତାଙ୍କୁ ସଙ୍ଗ କର, ଭଲ ପାଉନି ତାଙ୍କ ସଙ୍ଗ କର, ତୁମେ ସାଧୁଙ୍କୁ ଭଲ ପାଇବା ଶିଖିଯିବ, ନହେଲେ ଆଉ ସେତିକି ଭାଇ ଭଲ ପାଇଗଲେ ତୁମର ଆସକ୍ତି ବଢ଼ିବ, ଭଜନ ଆସକ୍ତି ସେଥିରେ ହୁଏ, କାହିଁକି ନା ତାଙ୍କ କୃପା ତାଙ୍କର ଶୁଭ ଆଶୀର୍ବାଦ ହେଉଛି ଆମ ଭଜନର, ସେ ଲେଖିଲେ ନା ଶୁଭ ବାସନା ଶୁଭ ଅଶୁଭ ଚେତି ଦିବେଦ ହେତୁ ଭେଦକ, ଶୁଭ ମହତ ଶୁଭ ମହତ କୃପା ଅଶୁଭ ଶୁଭ ଶୁଭ ହେଉଛି ମହତ ଆଶୀର୍ବାଦରୁ ଅଶୁଭ ମହତ କୌପାତ, ଅଶୁଭ ବାସନା ଯୋଉ ସଂସାରକୁ ଭୋଗିବାର ଯୋଉ ବାସନା ହେଲେ ମହତ କୋପ କଲେ ଆସିବ, ସାଧୁ ଯଦି ରୁଷ୍ଟ ହେଇଗଲେ, ସାଧୁ ରୁଷ୍ଟ ହେଲେ କୃଷ୍ଣ ରାକ୍ଷିତେ ନ ପାରେ, ଗୁରୁ ରୁଷ୍ଟ ହେଲେ କୃଷ୍ଣ ରାକ୍ଷିତେ ନ ପାରେ, ଗୁରୁ ଦୃଷ୍ଟ ହେଇଛି କୃଷ୍ଣ ରଖିପାରିବେନି, ଯଶ୍ୟ ପ୍ରସାଦ ନା ଗତି କୁତ ଏ ସେଠି ଲାଗିବ ନା ସେଠି, ଆଉ ଆମର ସିଦ୍ଧାନ୍ତ ଗୁଡ଼ିକ ସବୁ ଭଜନଟା କେମିତି ଲାଗିବ, ଯେଉଁ ସାଧୁ ଆଉ ଜଣେ ସାଧୁଙ୍କୁ ଭଲ ପାଉଛି ତୁମେ ସେତିକି ସେତିକି ତାଙ୍କରି ସଙ୍ଗ କର, ସେତିକି ଶିଖ, ଭଜନର ଏଇଟା ହେଉଛି ପ୍ରାଣ, ଭଜନ ଶିଖିବାର ରାସ୍ତା ହେଉଛି ଏଇଟା, ସେତିକି ତୁମେ ଶିଖିଗଲ ସାଧୁଙ୍କୁ ଭଲ ପାଇବାଟା ଶିଖିଗଲ, ସାଧୁଙ୍କୁ ଭଲ ପାଇବାର ଅର୍ଥ ହେଉଛି ଖାଇବା ପିଇବା ଏସବୁ, ଭଲ ପାଇବାର ଅର୍ଥ ହେଉଛି ଗୋଟେ ଜିନିଷ ତାଙ୍କର ମନୋଭାବକୁ ବୁଝିବା, ମନୋଭାବକୁ ବୁଝିବା, ଏଇଟା ହେଉଛି ଜୀବନର ସବୁଠୁ ବଡ଼ ତପସ୍ୟା, ଜଣେ ଥରେ ସାଧୁକୁ ତ ଭଲ ପାଇଗଲା ମାନେ ଆଉ ଜୀବନ କି ଦରକାର, ଯେମିତି ପ୍ରଭୁପାଦ ଶିଷ୍ୟମାନେ ପ୍ରଭୁପାଦ ମନୋଭାବ ବୁଝିଦେଲେ ନା, ଆଜି କେଉଁଭଳି ବ୍ୟାକଗ୍ରାଉଣ୍ଡରେ ଥିଲେ ଆଜି ଦଣ୍ଡ ଧରିକି ବୁଲିଲେ ଭାରତବର୍ଷରେ, ଭାରତ ଭୂମିରେ ସେମାନେ ରାଜୁତି କଲେ, ଭାରତ ଭୂମିରେ ରାଜୁତି କଲେ ସାଧୁ ଚିନ୍ତି ଦେଲେ ତାଙ୍କ ମନୋଭାବକୁ ବୁଝିଦେଲେ, ପ୍ରଭୁପାଦ କହୁଥିଲେ ନା ତମେ ନିଅ ସନ୍ନ୍ୟାସ ନିଅ ତୁମେ ସବୁ ପ୍ରଭୁ ଜାଣୁଥିଲେ। ସେଥିପାଇଁ ଆମକୁ ଏଇଟା ହେଉଛି ଆମ ଜୀବନର ସବୁଠୁ ବଡ଼ ପ୍ରାର୍ଥନା। ଆମ ଜୀବନରେ କିଛି ହଉ ନ ହଉ କି ସାଧୁ ଆମ ପ୍ରତି ରୁଷ୍ଟ ନ ହୁଅନ୍ତୁ, ଏଇଟାକୁ ସବୁବେଳେ ଧ୍ୟାନ ଦେବାକୁ ପଡ଼ିବ। ଆଚାର୍ଯ୍ୟମାନେ ଆମ ପ୍ରତି ରୁଷ୍ଟ ନ ହୁଅନ୍ତୁ। ହରେ କୃଷ୍ଣ। ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ରଘୁନାଥ ଦାସ ଗୋସ୍ୱାମୀ ପ୍ରଭୁ କି ଜୟ, ଶ୍ରୀଲ କୃଷ୍ଣଦାସ କବିରାଜ ଗୋସ୍ୱାମୀ ପ୍ରଭୁ କି ଜୟ, ସମ୍ବିତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ଭଗବତ ଗୀତା କି ଜୟ, ନିତାଏ ଗୌର ପ୍ରଭା।